ॐ नमो भगवते वासुदेवाय। ॐ नमो भगवते वासुदेवाय। श्रीमद्भागवतं दशम स्कंद 62 अध्याय श्लोक 10। तस्योषा नाम दुहिता, तस्योषा नाम दुहिता, स्वप्ने प्राद्युम्नीनां रतिम्, स्वप्ने प्राद्युम्नीनां रतिम्, कन्या लभत कान्तेन, कन्या लभत कान्तेन, प्राग् दृष्टश्रुतेन सा, प्राग् दृष्टश्रुतेन सा, तस्योषा नाम दुहिता, स्वप्ने प्राद्युम्नीनां रतिम्, कन्या लभत कान्तेन, प्राग् दृष्टश्रुतेन सा। तस्योषा नाम दुहिता, स्वप्ने प्राद्युम्नीनां रतिम्, कन्या लभते कान्तेन, प्राग् दृष्टश्रुतेन सा। तस्योषा नाम दुहिता, स्वप्ने प्राद्युम्नीनां रतिम्, कन्या लभत कान्तेन, प्राग् दृष्टश्रुतेन सा। तस्योषा नाम दुहिता, स्वप्ने प्राद्युम्नीनां रतिम्, कन्या लभत कान्तेन, प्राग् स्वप्ने प्राद्युम्नीनां रतिम्, कन्या लभत कान्तेन, प्राग् दृष्टश्रुतेन सा। तस्योषा नाम दुहिता, स्वप्ने प्राद्युम्नीनां रतिम्, कन्या लभत कान्तेन, प्राग् दृष्टश्रुतेन सा। तस्योषा नाम दुहिता, स्वप्ने प्राद्युम्नीनां रतिम्, कन्या लभत कान्तेन, प्राग् दृष्टश्रुतेन सा। श्लोकान्वय। ଗୋଟିଏ ସ୍ୱପ୍ନ ମଧ୍ୟରେ ବାଣର କନ୍ୟା ଉଷା ସହିତ ପ୍ରଦ୍ୟୁମ୍ନଙ୍କ ପୁତ୍ରର ଏକ ପ୍ରଣୟୋଦ୍ଦୀପକ ସାକ୍ଷାତ ହୋଇଥିଲା। ଯଦିଓ ଉଷା ତାର ପ୍ରେମିକକୁ ଇତିପୂର୍ବେ କେବେ ଦେଖିନାହିଁ ବା ତାଙ୍କ କଥା ମଧ୍ୟ ଶୁଣିନାହିଁ। ହରେ କୃଷ୍ଣ ଅବସ୍ଥ ଭକ୍ତ ସଜନ ବୃନ୍ଦ ମାତୃବୃନ୍ଦ, ଆପଣମାନଙ୍କୁ ଆମର ଭାଗବତ କଥାକୁ ସ୍ୱାଗତ ଜଣାଯାଉଛି। ତେଣୁ ଇଏ ଯେଉଁ କଥା ଚାଲିଛନ୍ତି, ଏ ଲୀଳା ଲୀଳା ପୁରୁଷୋତ୍ତମଙ୍କର ଲୀଳା ଚାଲିଛନ୍ତି। ଇଏ ଶୋଣିତପୁରରେ ଏହି ଲୀଳାଟି ଅନୁଷ୍ଠିତ ହେଉଛି। ତେଣୁ ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି କିଭଳି ଭାବରେ ଆମର ଯେଉଁ ବାଣ, ଯିଏକି ବଳି ମହାରାଜଙ୍କର ପୁତ୍ର, ବଳି ମହାରାଜ ଜଣେ ମହାଜନ, ତାଙ୍କର ପିତାମହ ମଧ୍ୟ ଜଣେ ମହାଜନ, ପ୍ରହ୍ଲାଦ ମହାରାଜ ଜଣେ ମହାଜନ, ମହାଜନଙ୍କର ଦୁଇ ଜଣ ମହାଜନ ଗୋଟିଏ ବଂଶରେ ଆସୁଛନ୍ତି, ଗୋଟିଏ ବଂଶରେ। ପୁଣି ସେ ଅସୁର ବଂଶ, ସାଧାରଣତଃ ଭଗବାନ ଭକ୍ତମାନେ ହିଁ ଯେଉଁମାନେ କ'ଣ ଭକ୍ତ କେଉଁମାନେ ଯେଉଁମାନେ ଦୈବ ଗୁଣ ଯେଉଁମାନଙ୍କର ରହିଛି ସେମାନେ ଭକ୍ତ, ଯେଉଁମାନଙ୍କର ଅସୁର ଗୁଣ ରହିଛି ସେମାନେ ଭକ୍ତ ନଥାନ୍ତି, ଭକ୍ତ ହୁଅନ୍ତି ନାହିଁ। କିନ୍ତୁ ଇଏ ଏକ୍ସେପ୍ସନ୍, ପ୍ରହ୍ଲାଦ ମହାରାଜ, ତାଙ୍କର ପୁତ୍ର ବିରୋଚନ, ତାଙ୍କର ପୁତ୍ର ବଳି, ତାଙ୍କର ଇଏ ଏମାନେ ସବୁ ଏକ୍ସେପ୍ସନ୍। ଇଏ ସେ ସାଧାରଣ ଭାବରେ ସାଧାରଣ ନିୟମରେ ଯାଉନାହାନ୍ତି, ଅସୁର କୂଳରେ ଯାହାତ ହେଲେ ମଧ୍ୟ ଏମାନେ ଭଗବାନଙ୍କ ଶ୍ରେଷ୍ଠ ଭକ୍ତ। ତେଣୁ ଭକ୍ତିର ସଂଜ୍ଞା ରହିଛି ଅ ଇତୁକି ଅପ୍ରତିହତା, ଭକ୍ତି କରିବା ପାଇଁ ଏଇ ଯୋଗ୍ୟତା ଥିଲେ ଜଣେ ଭକ୍ତି କରିବ, ଆଉ ଯୋଗ୍ୟତା ନାହିଁ ମାନେ ସେ କରିପାରିବନି। ତା ନୁହଁ, ଭଗବାନ ସିଏ, ତାଙ୍କ ପ୍ରତି ଭକ୍ତି କରିବା ପାଇଁ କୌଣସି କଟକଣା ନାହିଁ, ଯିଏ ବି କରିପାରିବ। କିନ୍ତୁ ଲୋକମାନେ କରୁନାହାନ୍ତି, ବହୁତ ଉନ୍ନତ କୂଳରେ ଯାହାତ ହେଇକରି ମଧ୍ୟ ସେମାନେ ଭଗବାନ ଭକ୍ତି କରୁନାହାନ୍ତି, କିନ୍ତୁ ବହୁତ ନୀଚ କୂଳରେ ଯାହାତ ହେଇକରି ମଧ୍ୟ ସେମାନେ ଭକ୍ତି କରୁଛନ୍ତି। ପ୍ରହ୍ଲାଦ ମହାରାଜ ସେ ଭାଗବତ ସପ୍ତମ ସ୍କନ୍ଦ ନବମ ଅଧ୍ୟାୟରେ ଭଗବାନ ନୃସିଂହଦେବଙ୍କୁ ସ୍ତୁତି କରୁଛନ୍ତି, ସ୍ତୁତିରେ ସେ କଥା କହିଛନ୍ତି। ଭଗବାନ ନୃସିଂହଦେବ ଯେତେବେଳେ ଆବିର୍ଭାବ ହେଲେ ଏଭଳି ଭାବରେ ତାଙ୍କର କ୍ରୋଧ ରହିଥିଲା ଦେଖିକରି ସମସ୍ତେ ବ୍ରହ୍ମା ଶିବ ଇନ୍ଦ୍ର ଆଦି ଏମିତିକି ଲକ୍ଷ୍ମୀଦେବୀ ମଧ୍ୟ ଭୟରେ ତାଙ୍କ ପାଖ ପଶିପାରୁନାହାନ୍ତି। ଭଗବାନ ଯଦିଓ ସିଏ ବହୁତ କୃପାଳୁ, ବହୁତ କରୁଣା ରହିଛି ତାଙ୍କର, କିନ୍ତୁ ତଥାପି ତାଙ୍କର ଯେଉଁ କ୍ରୋଧ ଦେଖିକରି କେହି ତାଙ୍କ ପାଖକୁ ଯାଇପାରୁନାହାନ୍ତି, ଲକ୍ଷ୍ମୀଦେବୀ ମଧ୍ୟ ତାଙ୍କ ପାଖକୁ ଯିବା ପାଇଁ ଡରିଲେ। ତେଣୁ ଅନ୍ତିମରେ ବ୍ରହ୍ମା କହିଲେ ପ୍ରହ୍ଲାଦଙ୍କୁ, ପ୍ରହ୍ଲାଦ ତୁମ ପାଇଁ, ତୁମ ପିତାଙ୍କ ପାଇଁ ଭଗବାନ ଅବତାର ନେଇଛନ୍ତି, ତେଣୁ ତାଙ୍କୁ ଗୋଟେ ଫୁଲମାଳ ଦେଇ କହିଲେ ତୁମେ ଯାଇକି ତାଙ୍କୁ ଶାନ୍ତ କରାଅ, ବର୍ତ୍ତମାନ ଉଗ୍ର ଅଛନ୍ତି, ଅନୁଗ୍ରହ ତାଙ୍କୁ କରାଅ। ତେଣୁ ପ୍ରହ୍ଲାଦ ମହାରାଜ କୌଣସି ଭୟ ନାହିଁ, ସେ ଯାଇକି ପହଞ୍ଚିଗଲେ ତାଙ୍କ ପାଖରେ। ଭଗବାନ ନୃସିଂହଦେବ ବିରାଟ ରୂପ ଧାରଣ କରିଛନ୍ତି ଭଗବାନ, ଅଦ୍ଭୁତ ରୂପ, ଅଦ୍ଭୁତ ରୂପମ ଅଦ୍ଭୁତମ ଅଦ୍ଭୁତ, ଏଭଳି ରୂପ ତା ପୂର୍ବରୁ ହେଇନଥିଲା ଏବଂ ତା ପରେ ମଧ୍ୟ ଏପର୍ଯ୍ୟନ୍ତ ହେଇନାହିଁ ସେମିତି ରୂପ ଭଗବାନଙ୍କର ଏ ରୂପ। ତେଣୁ କ'ଣ ନା, ମସ୍ତକ ହେଉଛି ସିଂହର ମସ୍ତକ, ଆଉ ଶରୀରର ଅନ୍ୟ ସବୁ ଅଙ୍ଗ ହେଉଛି ମନୁଷ୍ୟ ଅଙ୍ଗ, ତେଣୁ ଇଏ ହେଉଛି ନରହରି ନୃସିଂହଦେବ। ତେଣୁ ଏଇ ଯେଉଁ ରୂପ, ଆ ପୂର୍ବରୁ କେମିତି ଏଭଳି ରୂପ କିଛି ହେଇନାହିଁ ଭଗବାନଙ୍କର, କୌଣସି ଅବତାର ଗ୍ରହଣ କରିନାହାନ୍ତି ଆ ପୂର୍ବରୁ, ଏବଂ ଏ ପର୍ଯ୍ୟନ୍ତ ମଧ୍ୟ ଆ ଭିତରେ କୋଟି କୋଟି ବର୍ଷ, ଲକ୍ଷ ଲକ୍ଷ ବର୍ଷ ଚାଲିଗଲାଣି ଭଗବାନ ଯେଉଁ ଆସିଥିଲେ। ଇଏ ଯେଉଁ ଆସୁଛନ୍ତି, ଇଏ ଯେଉଁ ସପ୍ତମନୁ, ସପ୍ତମନୁଙ୍କର ଯେଉଁ ରହିଛନ୍ତି କିଏ, ତାଙ୍କର ଯେଉଁ ମନୁଙ୍କର ବଂଶରେ ଆସୁଛନ୍ତି କିଏ ନା, ସପ୍ତମନୁକୁ କହିଲେ ଏଇ ଯେଉଁ ବୈବସ୍ୱତ ମନୁ, ବୈବସ୍ୱତ ମନୁଙ୍କର ଲୀଳାକୁ ଯେତେବେଳେ ବର୍ଣ୍ଣନା କରାଯାଉଛି ସେହି ସମୟରେ ଏକଥା ଆସୁଛି, ବ୍ରହ୍ମା ତାଙ୍କର ଯେଉଁ ସୃଷ୍ଟି କରିଛନ୍ତି ସେ ସୃଷ୍ଟିରେ ତାଙ୍କର ସବୁ ପୁତ୍ରମାନଙ୍କୁ ସବୁ ପ୍ରଥମେ ବ୍ରହ୍ମା ସୃଷ୍ଟି କରୁଛନ୍ତି, ଆଉ କେହି ଲୋକ ନଥିଲେ ସୃଷ୍ଟି କରିବା ପାଇଁ, ତେଣୁ ବ୍ରହ୍ମା ହିଁ ପ୍ରଥମେ ସୃଷ୍ଟି ଆରମ୍ଭ କଲେ। ସେ ସୃଷ୍ଟି କଲେ ସେ କୌଣସି ପତ୍ନୀ ଗ୍ରହଣ କରିନାହାନ୍ତି, କାହାକୁ ମନରୁ ଜିନିଷ ସୃଷ୍ଟି କରୁଛନ୍ତି, କାହାକୁ ଶରୀରର ଅଙ୍ଗ ବିଭିନ୍ନ ଅଙ୍ଗରୁ ସୃଷ୍ଟି କରୁଛନ୍ତି, ଏଇଭଳି ଭାବରେ କାହାକୁ ଛାଇରୁ ସୃଷ୍ଟି କରୁଛନ୍ତି, ଏଇଭଳି ଭାବରେ ବିଭିନ୍ନ ସୃଷ୍ଟି କରିଛନ୍ତି ବ୍ରହ୍ମା, ସୃଷ୍ଟିକର୍ତ୍ତା ସିଏ, ପ୍ରଥମ ସୃଷ୍ଟିକର୍ତ୍ତା। ତେଣୁ ସେ ଯେଉଁ ସୃଷ୍ଟି କଲେ, ଏଇ ସୃଷ୍ଟି ସମୟରେ ଏ ଯେଉଁ କଲେ ସ୍ୱାମୀ ମନକୁ ସୃଷ୍ଟି କଲେ, ତାଙ୍କର ଯେଉଁ ରହିଛନ୍ତି ପ୍ରଥମେ ସ୍ୱାମୀ ମନ ପରେ ଆସିଲେ, ପ୍ରଥମେ ସୃଷ୍ଟି କଲେ ଚାରି କୁମାର, ସନକ, ସନାତନ, ସନାତନ, ସନତ କୁମାର, ଇଏ ହେଉଛି ବ୍ରହ୍ମାଙ୍କର ପ୍ରଥମ ପୁତ୍ର। ପ୍ରଥମ ପୁତ୍ର ହେଉଛନ୍ତି ଚାରି କୁମାର, ଇଏ ଖାଲି ବ୍ରହ୍ମାଙ୍କର ପୁତ୍ର ତା ନୁହଁ, ଇଏ ହେଉଛନ୍ତି ଭଗବାନଙ୍କର ଅବତାର, ଜ୍ଞାନ ଶକ୍ତିର ଅବତାର। ଭାଗବତ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଯେତେବେଳେ ବିଭିନ୍ନ ଅବତାର ମାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି, ପ୍ରଥମ ଅବତାର କୁହାଯାଇଛି ଚାରି କୁମାର, ଜ୍ଞାନ, ଭଗବାନ କହିଲେ ସବୁକିଛି ଜ୍ଞାନ ତାଙ୍କ ପାଖରେ ଐଶ୍ୱର୍ଯ୍ୟ ରହିଛି, ତା ଦେହରୁ ଗୋଟିଏ ହେଉଛି ଐଶ୍ୱର୍ଯ୍ୟ, ତାଙ୍କର ଜ୍ଞାନ, ସେ ଜ୍ଞାନ ଶକ୍ତିର ଅବତାର ହେଉଛନ୍ତି ଚାରି କୁମାର ସନାତନ। ତେଣୁ ଇଏ ଯେଉଁ ଆସିଲେ ଏଇଭଳି ଭାବରେ ସୃଷ୍ଟି କରିକିରି, ତାପରେ ସୃଷ୍ଟି କରିଲେ ଦଶ ଜଣ ପୁତ୍ର, କିଏ କିଏ ନା କ'ଣ, ଅତ୍ରି, ମରିଚି, ଅଙ୍ଗିରସ, କୁଲସ୍ଥ, କୁଲହ, କ୍ରତୁ, ଭୃଗୁ, ବୈଶିଷ୍ଠ, ଦକ୍ଷ, ନାରଦ, ଚୈବାତ୍ର, ଦଶମମ, ଏ ଦଶ ଜଣ ପ୍ରସିଦ୍ଧ ପୁତ୍ର। ତେଣୁ ଏଇ ଯେଉଁ ସୃଷ୍ଟି କଲେ ମରିଚି ମରିଚିଙ୍କ ପୁତ୍ର ହେଉଛନ୍ତି କଶ୍ୟପ। ତେଣୁ କଶ୍ୟପଙ୍କର ଯେଉଁ ଅନେକ ପତ୍ନୀ ରହିଛନ୍ତି, 17 ଜଣ ପତ୍ନୀ ରହିଛନ୍ତି ତାଙ୍କର, ଦିତିଙ୍କର ଏମାନେ ସବୁ 17 ଜଣ ପତ୍ନୀ, ଏମାନେ ସବୁ ହେଉଛି ଦକ୍ଷଙ୍କର କନ୍ୟା। ଇଏ ଦକ୍ଷ କିଏ ନା, ଇଏ ଦକ୍ଷ ହେଉଛନ୍ତି ମୂଳ ଦକ୍ଷ ନୁହଁ, ଦକ୍ଷ ମଧ୍ୟ ବ୍ରହ୍ମାଙ୍କର ପୁତ୍ର, କିନ୍ତୁ ଇଏ ଭାଗବତ ବର୍ଣ୍ଣନା କରାଯାଇଛି କିଭଳି ଭାବରେ ସେ ଶିବଜୀଙ୍କ ପ୍ରତି ଦୋଷ ଅପରାଧ କରିଥିଲେ, ସେଥିପାଇଁ ସେ ଶରୀର ତ୍ୟାଗ କରିକରି ସେ ଆସିଲେ ପ୍ରଚେତାମାନଙ୍କ ପୁତ୍ର ରୂପରେ। ଏ ବହୁତ ବଡ଼ କଥା ରହିଛି। କିନ୍ତୁ ସେଇ ଦକ୍ଷ 60 ଜଣ କନ୍ୟାଙ୍କୁ ସୃଷ୍ଟି କରିଥିଲେ, ତାଙ୍କ ଭିତରୁ ଏମାନେ 17 ଜଣ ହେଉଛନ୍ତି, ଇଏ ହେଉଛନ୍ତି ସମସ୍ତେ ଭଉଣୀ, ଭଉଣୀ ସବୁ ବିବାହ କରିଥିଲେ କଶ୍ୟପଙ୍କୁ, କଶ୍ୟପ ଋଷି, କଶ୍ୟପ ମୁନି। ତେଣୁ ଇଏ ଦିତିଙ୍କର ଯେଉଁ ପୁତ୍ର ହୋଇଥିଲେ ଜାଣା ପୁତ୍ର ହିରଣ୍ୟାକ୍ଷେପ ହିରଣ୍ୟକଶିପୁ, ତେଣୁ ହିରଣ୍ୟକଶିପଙ୍କର ପୁତ୍ର ହେଉଛନ୍ତି, 4 ପୁତ୍ର ଥିଲେ, କିନ୍ତୁ ଏ ପ୍ରହ୍ଲାଦ ଜଣେ କନିଷ୍ଠ ପୁତ୍ର। ତେଣୁ ଆମର କହିବାର ଉଦ୍ଦେଶ୍ୟ ଥିଲା ଏ ଅସୁରକୂଳରେ ଜାହାତ ହୋଇକରି ହିରଣ୍ୟକଶିପୁ ଭଗବାନ ଗ୍ରହଣ କରୁନଥିଲେ, ହିରଣ୍ୟାକ୍ଷେପ ଭଗବାନ ଗ୍ରହଣ କରୁନଥିଲେ, ଯଦିଓ ସେମାନେ ଭଗବାନ ପାର୍ଷଦ, କିନ୍ତୁ ଭଗବାନଙ୍କ ଲୀଳା ବୁଝିବାଟା ବଡ଼ କଷ୍ଟ ଭଗବାନ ଲୀଳାକୁ। ତେଣୁ ଇଏ ଯେଉଁ ରହିଛନ୍ତି ଭଗବାନଙ୍କୁ ମାନୁନଥିଲେ, ବଡ଼ ବଡ଼ ଆଶ୍ଚର୍ଯ୍ୟ କଥା ନୁହଁ, କାରଣ ଅସୁରମାନେ କହିଲେ ସେଇମାନେ ଯେଉଁମାନେ ଭଗବାନଙ୍କୁ ଗ୍ରହଣ କରନ୍ତି ନାହିଁ, କିନ୍ତୁ ଯେଉଁମାନେ ଭଗବାନ ଗ୍ରହଣ କରନ୍ତି ସେମାନେ ହେଉଛନ୍ତି ଦେବତା। ଆମେ ମାନବ ସମାଜରେ ମଧ୍ୟ ଦେଖିବା ଏଇ 2 ପ୍ରକାର ବ୍ୟକ୍ତି ରହିଛନ୍ତି, ପୁଣି ପୁଣି ବିଭିନ୍ନ ପ୍ରକାର କାଟେଗୋରୀ ରହିଛନ୍ତି, କିନ୍ତୁ ମୁଖ୍ୟତଃ 2 ପ୍ରକାର, ଗୋଟେ ହେଉଛନ୍ତି କିଏ ଭଗବାନଙ୍କ ଶରଣରେ ଯାଉନାହାନ୍ତି, କିଏ ଭଗବାନଙ୍କ ଶରଣରେ ଯାଉଛନ୍ତି। ଯେଉଁମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି ସେମାନଙ୍କ ଭିତରୁ ଅଧିକାଂଶ ହେଉଛନ୍ତି ଅସୁର, ସେମାନେ ଭଗବାନ ଗ୍ରହଣ କରନ୍ତି ନାହିଁ, 4 ପ୍ରକାର ବ୍ୟକ୍ତି ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ। କିନ୍ତୁ ଯାହା ବି ହେଉ ଆମେ ଅସୁରମାନେ କହିଲେ ସେଇମାନେ ଯେଉଁମାନେ ଭଗବାନଙ୍କୁ ଗ୍ରହଣ କରନ୍ତି ନାହିଁ, କିନ୍ତୁ ଇଏ ଏକ୍ସେପ୍ସନ୍, ପ୍ରହ୍ଲାଦ ମହାରାଜ ଇଏ ଭଗବାନଙ୍କ ଜଣେ ବିଭୂତି। ତେଣୁ ଇଏ ଦେବତାମାନେ ହାରିଗଲେ, ଦେବତାମାନେ ଭଗବାନ ନୃସିଂହଦେବଙ୍କୁ ସ୍ତୁତି କରିପାରିଲେ ନାହିଁ, ମାନେ ତାଙ୍କୁ କ'ଣ ତାଙ୍କ ପାଖକୁ ଯାଇପାରିଲେ ନାହିଁ, ଭୟ କରିଗଲେ ଯିବା ପାଇଁ ତାଙ୍କ ପାଖକୁ। କିନ୍ତୁ ବ୍ରହ୍ମା ତାପରେ ପ୍ରହ୍ଲାଦଙ୍କୁ କହିଲେ, ପୁତ୍ର 5 ବର୍ଷ ବୟସ, 5-6 ବର୍ଷ ଏଇ ବର୍ଷ ତାଙ୍କ ବୟସ, କେତେ ଛୋଟ ପିଲା ଦେଖନ୍ତୁ। ତେଣୁ ସେ ସେଠିକି ଗଲେ, ବ୍ରହ୍ମା କହିଲେ, ପୁତ୍ର ତୁମ ପାଇଁ ଭଗବାନ ନୃସିଂହଦେବ ଆବିର୍ଭାବ ହେଇଛନ୍ତି, ତେଣୁ ତୁମେ ଯାହା ତାକୁ ଶାନ୍ତ କର, ଆଉ କେହି ଶାନ୍ତ କରିପାରିଲେ ନାହିଁ। ତେଣୁ ପ୍ରହ୍ଲାଦ କୌଣସି ଭୟ ନାହିଁ, ଦେବତାମାନେ ଭୟ କରିଗଲେ, ବ୍ରହ୍ମା ମଧ୍ୟ ଭୟ କରିଗଲେ, ଲକ୍ଷ୍ମୀଦେବୀ ଭଗବାନଙ୍କ ଦେଖି ଭୟ କରିଗଲେ, ତାଙ୍କର ପତି ଭୟ କରିଗଲେ, କିନ୍ତୁ ପ୍ରହ୍ଲାଦଙ୍କର କୌଣସି ଭୟ ନାହିଁ, ଗଲେ ଏବଂ ତାଙ୍କ ପାଦପଦ୍ମକୁ ପାଦପଦ୍ମରେ ସ୍ପର୍ଶ କରିକିରି ପ୍ରଣାମ କଲେ। ଏହିଭଳି ସପ୍ତମ ସ୍କନ୍ଦ ନବମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ପ୍ରହ୍ଲାଦ ମହାରାଜଙ୍କ ଉକ୍ତି। ପ୍ରହ୍ଲାଦ ମହାରାଜ ବହୁତ ସ୍ତୁତି ରହିଛନ୍ତି। ଆମର କହିବାର କଥା ହେଉଛି ଯେ ଭଗବାନଙ୍କ ଭକ୍ତି କରିବା ପାଇଁ କୌଣସି ରଖାଯାଇ ନାହିଁ, ଏହିସବୁ କଣ୍ଡିସନ୍ ହେଲେ ଅହେତୁକି ବୋଲି କୁହାଯାଏ, ଅହେତୁକି, କୌଣସି ହେତୁ ନଥାଇକି ମଧ୍ୟ ଜଣେ ଭଗବାନ ଭକ୍ତ ହୋଇପାରିବ, ଏବଂ ସବୁ ହେତୁ ଥାଇକରି ମଧ୍ୟ, ସବୁ ଗୁଣ ଥାଇକରି ମଧ୍ୟ ଜଣେ ଭଗବାନ ଭକ୍ତ ହୋଇପାରୁନାହିଁ। ଏ କଥା ପ୍ରହ୍ଲାଦ ମହାରାଜ ସପ୍ତମ ସ୍କନ୍ଦ ନବମ ଅଧ୍ୟାୟରେ ଗୋଟେ ସ୍ତୁତିରେ କହିଛନ୍ତି। ସେ କଥା କହିବା ପାଇଁ ଏତେ ସବୁ କଥା କହିବାକୁ ପଡ଼ିଲା, ସେ କହୁଛନ୍ତି, ମନି ଧନ ଅଭିଜନ ରୂପ ତପ ଶ୍ରୁତ ଓଜ ବଳ ପୌରୁଷ ବୁଦ୍ଧି ଯୋଗାତ, ଯେତେ ସବୁ ଭଲ ଗୁଣ ସବୁ ରହିଛି, କିନ୍ତୁ ଏଇଟା ଭଗବାନଙ୍କୁ ସନ୍ତୋଷ ପ୍ରଦାନ କରିପାରି ନାହିଁ। ମାନେ ଧନ ଅଭିଜନ, ଜଣଙ୍କର ବହୁତ ବଡ଼ ଧନୀ ବ୍ୟକ୍ତି ରହିଛନ୍ତି, ତାହେଲେ ସେ ଭଗବାନ ଭକ୍ତି କରିବେ, ଭଗବାନ ତାଙ୍କ ଉପରେ ଖୁସି ହୋଇଯିବେ, ତାହା ନୁହଁ। ଧନ ଥାଇକରି ମଧ୍ୟ ବହୁତ ବ୍ୟକ୍ତି ଆମେ ଦେଖୁଛେ ସେ ଭଗବାନଙ୍କ ଶରଣରେ ଯାଉନାହାନ୍ତି। ସାଧାରଣତଃ ଯେଉଁମାନେ ବହୁତ ଧନୀ ବ୍ୟକ୍ତି ତାଙ୍କର ବହୁତ ଗର୍ବ, ତେଣୁ ସେମାନେ ଭଗବାନଙ୍କର ଭଜନ କରନ୍ତି ନାହିଁ। ଧନ ଅଭିଜନ, ଅଭିଜନ କହିଲେ ତାଙ୍କର ବହୁତ ଫଲୋଅର୍ ଅଛନ୍ତି, ବହୁତ ଫଲୋଅର୍ ଅଛନ୍ତି, ସେ କହନ୍ତି ମୁଁ କ'ଣ ଭଗବାନ ଭକ୍ତି କରିବି, ମୁଁ ତ ଭଗବାନ ଆଉ ମୁଁ କ'ଣ ଭଗବାନ ଭକ୍ତି କରିବି। ଏହିଭଳି ଅଭିଜନ ରୂପ, ବହୁତ ସୁନ୍ଦର ରୂପ ଯାହାର ଦେଖିବା ପାଇଁ ବହୁତ ସୁନ୍ଦର ରହିଛନ୍ତି, ସେମାନେ ମଧ୍ୟ ତାଙ୍କର ଗୋଟେ ଗର୍ବ, ତେଣୁ ସେ ଭଗବାନଙ୍କର ଭକ୍ତି କରନ୍ତି ନାହିଁ। ଧନ ଅଭିଜନ ରୂପ ତପ, ରୂପ ରୂପ ହଁ ରୂପ ହେଲା, ରୂପ ଗଲା, ତାପରେ ବହୁତ ତପସ୍ୟାକାରୀ ରହିଛନ୍ତି, ଯେମିତି ଆମେ ଦେଖୁଛେ ହିରଣ୍ୟକଶିପୁ ବହୁତ ତପସ୍ୟା କରୁଥିଲେ, ରୂପ ତପସ୍ୟା କରିକି ମଧ୍ୟ ସେ ଭଗବାନଙ୍କ ଶରଣରେ ଯାଇନଥିଲେ। ସେଇଭଳି ଭାବରେ ଶ୍ରୁତ ବହୁତ ଶାସ୍ତ୍ର ଅଧ୍ୟୟନ କରିଛନ୍ତି, ଶ୍ରୁତ ବହୁତ ଶାସ୍ତ୍ର ଅଧ୍ୟୟନ କରିଛନ୍ତି, ତା ଅର୍ଥ ହେଉଛି ସେ ଭଗବାନଙ୍କ ଭଜନ କରିବେ ତା ନୁହଁ, ଶ୍ରୁତ କରିବେ ବହୁତ ଅଧ୍ୟୟନ କରିକି ମଧ୍ୟ ଯେ ବୈଜ୍ଞାନିକମାନେ ଦେଖନ୍ତୁ, ବୈଜ୍ଞାନିକମାନେ ବହୁତ ଆମର ସାର୍ ଏଠି ଅଛନ୍ତି ଇଞ୍ଜିନିୟର, ଇଞ୍ଜିନିୟରିଂ ପିଲା ପଢ଼ାଉଛନ୍ତି, କିନ୍ତୁ ବହୁତ ଅଧ୍ୟୟନ କରିକି ମଧ୍ୟ ଜଣେ ଭଗବାନ ଗ୍ରହଣ କରୁନାହାନ୍ତି। ଶ୍ରୁତ ଓଜ ଓଜ କହିଲେ ସେଇଭଳି ଭାବରେ ବହୁତ ଇନ୍ଦ୍ର ଶକ୍ତି ପଟୁତା ରହିଛି, ବହୁତ ଦକ୍ଷ ବ୍ୟକ୍ତି ସେମାନେ, କିନ୍ତୁ ତଥାପି ସେମାନେ ଭଗବାନଙ୍କ ସନ୍ତୋଷ ଭଜନ କରୁନାହାନ୍ତି କି ଭଗବାନ ସନ୍ତୋଷ ବିଧନ କରିପାରୁନାହାନ୍ତି। ସେଭଳି ଭାବରେ ତେଜ ପ୍ରଭାବ ବଳ ପୌରୁଷ ବୁଦ୍ଧି ଯୋଗା, ବହୁତ ପୌରୁଷତା ରହିଛି, ବହୁତ ବୁଦ୍ଧି ରହିଛି, ବହୁତ ଯୋଗ ମଧ୍ୟ କରୁଛନ୍ତି, କିନ୍ତୁ ଆ ଦ୍ୱାରା ନାରଧନାୟ ଭବନ୍ତି ପରସ୍ୟ ପୁଂସ, ପରମ ପୁରୁଷ ସେ ଭଗବାନ ତାଙ୍କୁ ନ ଆରାଧନାୟ ଭବନ୍ତି, ତାଙ୍କୁ ସେମାନେ ଆରାଧନା କରନ୍ତି ନାହିଁ ବା ଭଗବାନ ମଧ୍ୟ ତାଙ୍କ ଉପରେ ସନ୍ତୁଷ୍ଟ ହୁଅନ୍ତି ନାହିଁ। କିନ୍ତୁ ଭକ୍ତ୍ୟା ତୁତୋଷ ଭଗବାନ ଗଜଯୁଦ୍ଧ ପାୟ, ଭକ୍ତ ଭଗବାନ କିଭଳି ସନ୍ତୁଷ୍ଟ ହୁଅନ୍ତି ନା ଭକ୍ତିରେ ଗଜଯୁଦ୍ଧ ପାୟ। ଯେଉଁଭଳି ଭାବରେ ଆମେ ଦେଖୁଛେ ଗଜରାଜଙ୍କର ଗୋଟେ ଉଦାହରଣ ରହିଛି, ଗଜରାଜ ଚିନ୍ତା କଲା ଥାଇ ଘୋର ଜଳେଣ ଚକ୍ର ପେଶି ନକ୍ର ନାସି ଉଦ୍ଧରିଲ ଆଏ ନୀଳ ଶୈଳ। ଏ ଚତୁର୍ଥ ମନଙ୍କ ସମୟରେ ଭଗବାନ ହରି ରୂପରେ ଆସିଥିଲେ, ଗଜକୁ ଉଦ୍ଧାର କରିଥିଲେ। ସାଧାରଣତଃ ଗଜ ମୂର୍ଖ ବୋଲି କୁହାଯାଏ, ମୂର୍ଖର ଉଦାହରଣ ଦିଆଯାଏ, ଗଜ ସହିତ ତୁଳନା କରାଯାଏ, କିନ୍ତୁ ଦେଖନ୍ତୁ ସେ ଗଜ ଥିଲା ସିଏ, କିନ୍ତୁ ଭଗବାନଙ୍କୁ ସନ୍ତୋଷ ବିଧାନ କରିଦେଲା। ଭଗବାନ ଆସିଲେ, ବୈକୁଣ୍ଠ ଲୋକରୁ ଆସିଲେ, ତାଙ୍କ ପାଇଁ ତାଙ୍କୁ ଉଦ୍ଧାର କରିଲେ। ଏସବୁ ଲୀଳା ଭାଗବତ ଅଷ୍ଟମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ ଏବଂ ତୃତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଏଇ ଯେଉଁ ରହିଛି ବହୁତ ବଡ଼ ବଡ଼ ଗୁଣ ସବୁ ରହିଛି, ସାଧାରଣତଃ ବାରଟି ଭଲ ଗୁଣ ସବୁ ରହିଛି, ବହୁତ ଭଲ ଗୁଣ ସବୁ ଥାଏ, ବିଶେଷ ଭାବରେ ବ୍ରାହ୍ମଣମାନଙ୍କର ଏସବୁ ଗୁଣ ଥାଏ, କିନ୍ତୁ ଏସବୁ ଥାଇକରି ମଧ୍ୟ ସେ ଭଗବାନ ଭଜନ କରନ୍ତି ନାହିଁ। ବିପ୍ରା ଦ୍ୱିଷଡ଼ ଗୁଣଯୁତ ଅରବିନ୍ଦ ନାଭ ପାଦାରବିନ୍ଦ ବିମୁଖା ସ୍ୱପଚଂ ବରିଷ୍ଠମ ମାନି ତଦର୍ପିତ ମନ ବଚନ ହିତାର୍ଥ ପ୍ରାଣଂ ପୁନାଦିଶା କୁଳଂ ନନ୍ଦୁ ଭରିମାନ। ବ୍ରାହ୍ମଣମାନଙ୍କ ଏଇ ଯେଉଁ ଆ ପୂର୍ବରୁ ଯେଉଁ ବର୍ଣ୍ଣନା କରାଗଲା, ଏଇ ବାରଟି ଗୁଣ ସବୁ ରହିଛି, କାହାର ବହୁତ ଧନ ରହିଛି, ବହୁତ ଫଲୋଅର୍ ରହିଛନ୍ତି, ଏଇସବୁ ବାରଟି ଗୁଣ ସବୁ ରହିଛି, କିନ୍ତୁ ପ୍ରହ୍ଲାଦ ମହାରାଜ କହୁଛନ୍ତି ଏ ସାଧାରଣତଃ ବ୍ରାହ୍ମଣମାନଙ୍କର ଏସବୁ ଗୁଣ ଥାଏ, ଦୁଇଷଡ଼ ଗୁଣ। ଦୁଇଷଡ଼ ଗୁଣ କହିଲେ ଦୁଇରେ ଛଅ ଗୁଣିଲେ ଯେତିକି ହେବ, ବାରଟି ଗୁଣ ଦୁଇଷଡ଼ ଗୁଣ ଯୁତ ଏତିକି ଥାଇକରି ମଧ୍ୟ, କିନ୍ତୁ ଅରବିନ୍ଦ ଭଗବାନ କେତେ ସୁନ୍ଦର, ଅରବିନ୍ଦ ଅରବିନ୍ଦ କହିଲେ ପଦ୍ମ, ପଦ୍ମ ଭଳି ନାଭ ତାଙ୍କର ନାଭି ନାଭି ନାଭ ନାଭି ପଦ୍ମ ରହିଛି, ନାଭ ପଦା ଅରବିନ୍ଦ ତାଙ୍କ ପାଦ ମଧ୍ୟ ସେଇଭଳି ଭାବରେ ସୁନ୍ଦର, ପଦ୍ମ ଭଳି ସୁନ୍ଦର, କିନ୍ତୁ ତାଙ୍କୁ ସେ ବିମୁଖ ହୋଇଯାଇଛନ୍ତି, ସେ ଭଗବାନଙ୍କୁ ସେ ଭଜନ କରୁନାହାନ୍ତି। କିନ୍ତୁ ପ୍ରହ୍ଲାଦ ମହାରାଜ କହୁଛନ୍ତି ସେଭଳି ବ୍ରାହ୍ମଣ ଅପେକ୍ଷା ଜଣେ କ'ଣ ସ୍ୱପଚମ ବରିଷ୍ଠମ, ସ୍ୱପଚମ କହିଲେ କୁକୁର ଭୋଜି ଚଣ୍ଡା, ଆମର ଯେଉଁ ବୈଦିକ ଧାରାରେ ପରମ୍ପରାରେ ଯେଉଁ ଚାରି ବର୍ଣ୍ଣ ରହିଛି, ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର, ଏ ଚାରି ବର୍ଣ୍ଣ, କିନ୍ତୁ ଏଥିରେ ଯେଉଁମାନେ ଆସୁନାହାନ୍ତି ସେମାନଙ୍କୁ ଚଣ୍ଡାଳ ବୋଲି କୁହାଯାଏ, ଶୂଦ୍ର ତାଙ୍କଠାରୁ ମଧ୍ୟ ଆହୁରି ଯେଉଁମାନେ ନୀଚ ସ୍ତରରେ ସେମାନେ ହେଉଛନ୍ତି ଚଣ୍ଡାଳ, ଏ ବର୍ଣ୍ଣାଶ୍ରମ ଧାରାରେ ସେମାନେ ଆସନ୍ତି ନାହିଁ, ଚାରି ବର୍ଣ୍ଣ ଭିତରେ ନୁହନ୍ତି ସେମାନେ, ବହୁତ ନୀଚ ସେମାନେ, ଏ କୁକୁର ଖାଇ ରୋଷେଇ କୁକୁର ରୋଷେଇ କରନ୍ତି ଖାଆନ୍ତି ସେମାନେ, କୁକୁର ସ୍ୱମାଂସ ବା ଏଇ ଯେଉଁ ଶ୍ୱାନର କୁକୁରର ମାଂସ ସେମାନେ ଗ୍ରହଣ କରନ୍ତି, କିନ୍ତୁ ସେମାନେ କୁକୁର ଭୋଜି ଚଣ୍ଡାଳ ମଧ୍ୟ ହେଲେ ମଧ୍ୟ ସିଏ ଏ ବ୍ରାହ୍ମଣଙ୍କ ଠାରୁ ଉନ୍ନତ, ବାହାରଟି ଗୁଣ ଥାଇକରି ମଧ୍ୟ ବ୍ରାହ୍ମଣ ଯଦି ଭଗବାନ ଭଜନ କଲେ ନାହିଁ ତାହା ତାଙ୍କ ତୁଳନାରେ ତାଙ୍କଠାରୁ ଅଧିକ ବହୁତ ଉନ୍ନତ ହେଉଛନ୍ତି। ସ୍ୱପଚ ବରିଷ୍ଠମ, ସ୍ୱପଚ କହିଲେ ଯେ କୁକୁର ମାଂସକୁ ରୋଷେଇ କରନ୍ତି, ମାଂସ ଭୋଜନ କରନ୍ତି, ସ୍ୱପଚ ବରିଷ୍ଠମ କାହିଁକି ନୃସିଂହଦେବ ଯଦି କହିବେ କାହିଁକି ସେମାନେ ବରିଷ୍ଠ ନା ମନି ତଦର୍ପିତ ମନବଚନ ହିତାର୍ଥ ପ୍ରାଣ ପୁନାତି କାହିଁକି ସେ ବରିଷ୍ଠ ନା ସେ ତାଙ୍କର ମନ ବଚନ ପ୍ରାଣ ସବୁକିଛି ଆପଣଙ୍କୁ ଅର୍ପଣ କରିଦେଇଛନ୍ତି ହଁ ଖାଦ୍ୟ ଠିକ୍ ନହେଲେ ଦୂଷିତ ଖାଦ୍ୟ ଖାଇଲେ କ'ଣ ହେଲା ଯଦି ଭଗବାନଙ୍କର ଭକ୍ତ ହେଲେ ତାହେଲେ ସିଏ ଶୁଦ୍ଧ ହେଇଯିବେ ପୁନାତି ପବିତ୍ର ହେଇଯିବେ ସକୁଳଂ ଖାଲି ଯେ ସେ ନିଜେ ପବିତ୍ର ହେବେ ତା ନୁହଁ ତାଙ୍କର କୁଳକୁ ପବିତ୍ର କରିଦେବେ ସକୁଳଂ ନତୁ ଭୁରିମାନ କିନ୍ତୁ ଏମାନେ ଯେଉଁ ବ୍ରାହ୍ମଣ କୁଳରେ ଜାତ ହେଇଛନ୍ତି ବହୁତ ଗୁଣ ରହିଛନ୍ତି କିନ୍ତୁ ଭଗବାନଙ୍କ ଭଜନ କରୁନାହାନ୍ତି ତେଣୁ ସେମାନଙ୍କ ଠାରୁ ଏ ସୁପଚ କୁକୁର ଭୋଜି ଚୁଣ୍ଡାଳ ହେଉଛନ୍ତି ଚଣ୍ଡାଳ ହେଉଛନ୍ତି ଶ୍ରେଷ୍ଠ ଏ ପ୍ରସଙ୍ଗରେ ପ୍ରଭୁପାଦ ମହାରାଜ ଗୋଟେ ଗଳ୍ପ କୁହନ୍ତି ଗୋଟେ କଥା କୁହନ୍ତି ଆମେ ବହୁତ ଥର କହିସାରିଲାଣି କିନ୍ତୁ ଏଇ ପ୍ରସଙ୍ଗରେ ଆସିଲା ସେ କଥା କହିବାକୁ ପଡ଼ିବ ଗୋଟେ ବ୍ରାହ୍ମଣ ଥିଲେ ଆଉ ଗୋଟେ ଚଣ୍ଡାଳ ଥିଲେ ମୋଚି ବ୍ରାହ୍ମଣ ଥିଲେ କେତେ ଉନ୍ନତ ସ୍ତରର ବ୍ରାହ୍ମଣ ସେମାନେ ତେଣୁ ନାରଦ ମୁନି ସବୁବେଳେ ଭଗବାନଙ୍କ ପାଖକୁ ଯାଆନ୍ତି ନାରଦ ମୁନି ବାଜାଏ ବିଣା ରାଧିକା ରମଣ ନାମେ ଭଗବାନଙ୍କର ସବୁବେଳେ ସଙ୍ଗ କରନ୍ତି ସିଏ ନାରଦ ମୁନି ଆମର ଏଇ ଯେଉଁ ଧାରା ହେଉଛି ନାରଦ ମୁନିଙ୍କ ଧାରା ବ୍ରହ୍ମା ଭଗବାନ ପ୍ରଥମେ ଜ୍ଞାନ ଦେଲେ ବ୍ରହ୍ମାଙ୍କୁ ବ୍ରହ୍ମା ତାଙ୍କର ପୁତ୍ର ନାରଦଙ୍କୁ ଦେଲେ ନାରଦ ପରମ୍ପରାରେ ଆମେ ଆସୁଛେ ବ୍ରହ୍ମ ମାଧ୍ୟ ଗୌଡ଼ିଏ ସମ୍ପ୍ରଦାୟ ଆମେ ଆସୁଛେ ନାରଦ ଆମର ଗୁରୁଙ୍କର ଗୁରୁ ଗୁରୁ ପରମ୍ପରାରେ ସେ ଆସୁଛନ୍ତି ଗୁରୁ ନାରଦ ମୁନି ଭଗବାନଙ୍କୁ ଯେତେବେଳେ ଯାଉଛନ୍ତି ଦର୍ଶନ କରିବା ପାଇଁ ସେ ସମୟରେ ଜଣେ ବ୍ରାହ୍ମଣ ତାଙ୍କୁ ଦେଖିଲେ ବ୍ରାହ୍ମଣ ନାରଦ ବଜାଉଛନ୍ତି ବିଣା ବଜାଇକିରି ଗାଉଛନ୍ତି ଭଗବାନଙ୍କ ନାମ ନେଉଛନ୍ତି ତେଣୁ ସମସ୍ତେ ଜାଣିପାରିବେ ନାରଦ ମୁନି ଆସିଲେ ବୋଲି ଜାଣିବା ପାଇଁ ଅସୁବିଧା ନାହିଁ ତେଣୁ ସେ ତାଙ୍କୁ ପ୍ରଣାମ କରି କହିଲେ ମୁନିବର ଆପଣ ଯାଉଛନ୍ତି ଭଗବାନ ପାଖକୁ ଦେଖି ଦର୍ଶନ କରିବା ପାଇଁ ନା ହଁ ନା ପଚାରିବେ ମୁଁ କେବେ ଉଦ୍ଧାର ପାଇବି କେବେ ମୁଁ ଉଦ୍ଧାର ପାଇବି ଭବସାଗରରେ ମୁଁ ରହିଛି ଗୁଟୁବ ହେଉଛି କେମିତି ଉଦ୍ଧାର ପାଇବି ଏଇଭଳି ଭାବରେ କହିଲେ ନାରଦ ମୁନି କହିଲେ ଠିକ୍ ଅଛି ମୁଁ ବୁଝିବି ତେଣୁ ଏଇଭଳି ଭାବରେ ଆସୁଛନ୍ତି ବିଣା ବଜେ ବଜେ ଆସୁଛନ୍ତି ତେଣୁ ଜଣେ ମୋଚି ସହିତ ଦେଖା ହେଲା ମୋଚି ସେ ଜଣେ ଭକ୍ତ ଇଏ ବ୍ରାହ୍ମଣ ହେଲେ କ'ଣ ଭାଇ ଭଗବାନ ଭକ୍ତ ନୁହନ୍ତି ବହୁତ ଶାସ୍ତ୍ର ଅଧ୍ୟୟନ କରିଛନ୍ତି ବହୁତ ଜ୍ଞାନ ରହିଛି ବହୁତ ମନ୍ତ୍ରତନ୍ତ୍ର ସବୁ ଜାଣିଛନ୍ତି କିନ୍ତୁ ଭଗବାନ ଭକ୍ତି କରୁନାହାନ୍ତି କିନ୍ତୁ ଏ ମୋଚି ଜଣଙ୍କ ଭଗବାନ ଭକ୍ତି କରୁଛନ୍ତି ମୋଚି କହିଲେ ବହୁତ ନୀଚ ସ୍ତରର ଏ ଶୂଦ୍ର ମୋଚି ସ୍ତରର ଯଥା ପାଲିସ୍ କରୁଛନ୍ତି କିନ୍ତୁ ସିଏ ନାରଦ ମୁନି ଦେଖିକିରି ତାଙ୍କୁ ପ୍ରଣାମ କରିକି ସିଏ ମୋତେ ସେ କଥା କହିଲେ ମୁନିଭର ଆପଣ ଯାଉଛନ୍ତି ବୈକୁଣ୍ଠରକୁ ଆଉ ମୋ କଥା ଟିକେ ପଚାରି ମୁଁ କେବେ ଉଦ୍ଧାର ପାଇପାରିବି କ'ଣ ସିଏ ଭାବୁଛନ୍ତି ମୁଁ ଉଦ୍ଧାର ପାଇପାରିବି ନାହିଁ ମୁଁ ଅତି ନୀଚ ସ୍ତରରେ ଅଛି ତେଣୁ ନାରଦ ମୁନି ଯାଇ ପହଞ୍ଚିଗଲେ ଏବଂ ନାରଦ ମୁନି ଯିବା ପାଇଁ ବ୍ରହ୍ମାଣ୍ଡ ଲୋକକୁ ବ୍ରହ୍ମ ବା ଭଗବାନଙ୍କର ଧାମକୁ ବୈକୁଣ୍ଠ ଲୋକକୁ କେତେ ସମୟ ଲାଗିବ ଗୋଟେ ମୁହୂର୍ତ୍ତରେ ପହଞ୍ଚିଯିବେ ଗୋଟେ ସେକେଣ୍ଡରେ ପହଞ୍ଚିଯିବେ ଏଭଳି ରହିଛି ସ୍ପିଡ଼ ରହିଛି ତେଣୁ ଆମର ଯେଉଁ ମନ ହେଉଛି ଭୌତିକ ମନରେ କେତେ ସ୍ପିଡ଼ ଦେଖନ୍ତୁ ଆମେ ମନ ଏଇଠି ରହିକରି ମଧ୍ୟ କେଉଁଠି ଯାଇ ମାରିଲାଣି ଆମେରିକାରେ ମାରିଲାଣି ସେଇଭଳି ତାଠାରୁ ଆହୁରି ଦ୍ରୁତ ଗତି ରହିଛି ମନଠାରୁ ଉର୍ଦ୍ଧ୍ୱ ହେଉଛି ବୁଦ୍ଧି ବୁଦ୍ଧିଠାରୁ ଉର୍ଦ୍ଧ୍ୱ ହେଉଛି ଆତ୍ମା ତେଣୁ ସେମାନେ ଆତ୍ମା ସ୍ତରରେ ରହିଛନ୍ତି ତାଙ୍କର ସ୍ପିଡ଼ ଆହୁରି ଅଧିକ ଖୁବ୍ ବେଗରେ ସେ ଯାଇପାରିବେ ଆମେ ଚିନ୍ତା କରିପାରିବା ଲାଇଟ୍ ଯେଉଁଟା ରହିଛି ଲାଇଟ୍ର କେତେ ସ୍ପିଡ଼ ଆଚ୍ଛା ଆଚ୍ଛା ଆମେ ପଢ଼ୁଥିଲୁ 186,000 ମାଇଲ୍ ପର୍ ସେକେଣ୍ଡ ଏଇଟା ଠିକ୍ ଅଛି ନା ଭୁଲ ପଏଣ୍ଟ ଆପଣ ଦେଖନ୍ତୁ ହିସାବ କରି ଦେଖନ୍ତୁ ସେତିକି ହେବ କି ନାହିଁ 186,000 ମାଇଲ୍ ପର୍ ସେକେଣ୍ଡ ଏଭଳି ଭାବରେ ଲାଇଟ୍ର ଗତି ରହିଛି ସ୍ପିଡ଼ ରହିଛି କିନ୍ତୁ ଲାଇଟ୍ ହେଉଛି କ'ଣ ଏ ଭୌତିକ ବସ୍ତୁ ଭୂମି ଜଳ ଅଗ୍ନି ବାୟୁ ଆକାଶ ଇଏ ହେଉଛି ପାଞ୍ଚଟି ଭୌତିକ ବସ୍ତୁ ସବୁଠାରୁ ସ୍ଥୂଳ ବସ୍ତୁ ହେଉଛି ଭୂମି ଆମେ ଭୂମି ଉପରେ ବସିଛେ ତାଠାରୁ ସୂକ୍ଷ୍ମ ହେଉଛି ଜଳ ଜଳରୁ ସୂକ୍ଷ୍ମ ହେଉଛି ଭୂମି ଜଳ ଅଗ୍ନି ଜଳ ଅଗ୍ନି ଇଲେକ୍ଟ୍ରିସିଟି କହିଲେ ଅଗ୍ନି ତାହାର ସ୍ପିଡ଼ ହେଉଛି ଏତେ 186,000 ମାଇଲ୍ ପର୍ ସେକେଣ୍ଡ ତେଣୁ ଅଗ୍ନିଠାରୁ ଆହୁରି ସୂକ୍ଷ୍ମ ହେଉଛି ବାୟୁ ଭୂମି ଜଳ ଅଗ୍ନି ବାୟୁ ଆକାଶ ଆକାଶ ଆହୁରି ସୂକ୍ଷ୍ମ ଆକାଶ କହିଲେ ଶୂନ୍ୟ ନୁହଁ ଆକାଶ କହିଲେ ବହୁତ ସଟଲ୍ ଏଲିମେଣ୍ଟ, ଗୋଟେ ବହୁତ ସୂକ୍ଷ୍ମ ବସ୍ତୁ, ସେଇଟାକୁ ପ୍ରଭୁପାଦ ମହାରାଜ ତାକୁ ଭାଷ୍ୟ ଇଏ କରିଛନ୍ତି, ଟ୍ରାନ୍ସଲେସନ୍ କରିଛନ୍ତି, ଏଇଟା ହେଉଛି ଇଥର। ଇଥର ଗୋଟେ ବସ୍ତୁ, ଯେମିତି ଭୂମି ଗୋଟେ ବସ୍ତୁ, ଜଳ ଗୋଟେ ବସ୍ତୁ, ସେଇଭଳି ଭାବରେ ଇଥର ଗୋଟେ ବସ୍ତୁ ରହିଛି। ଇଥର ବସ୍ତୁ ଏଠି ଅଛି ବୋଲି କେମିତି ପ୍ରମାଣ କ'ଣ? ଶବ୍ଦ, ଭଗବତ ଗୀତାରୁ ଭଗବାନ କହିଲେ ନା, ଶବ୍ଦ ଏ ବୈଜ୍ଞାନ, ଏ ବିଜ୍ଞାନ, ସବୁଠାରୁ ବଡ଼ ବୈଜ୍ଞାନିକ ହେଉଛନ୍ତି ଭଗବାନ। ସେ ତାଙ୍କଠାରୁ ସବୁ ଆସିଛି ବିଜ୍ଞାନ, ଏସବୁ ମନକୁ ଆସି ନାହିଁ। ଯେ ଅଧ୍ୟାକର୍ଷଣ ଶକ୍ତି ବା ଅନ୍ୟାନ୍ୟ ଯେଉଁ ସେତେ ବିଭିନ୍ନ ବିଜ୍ଞାନ ମାନେ ବୈଜ୍ଞାନିକ ମାନେ ଯେତେ ସବୁ ଉଦ୍ଭାବନ କରିଛନ୍ତି, ଇଏ ସବୁ ସବୁ ଭଗବାନ ତିଆରି କରିଛନ୍ତି। ଇଏ କିନ୍ତୁ ନାମ ନେଉଛନ୍ତି ମୁଁ ଆମେ କଲୁ ବୋଲି, ଆଇନଷ୍ଟାଇନ୍ ବା ନ୍ୟୁଟନ ଇତ୍ୟାଦି ଏସବୁ ସବୁ ନା ଆମେ ସବୁ ଏସବୁ ଉଦ୍ଭାବନ କରୁ ନା, ଏସବୁ ଭଗବାନ ତିଆରି କରିଛନ୍ତି। ଏମାନେ ଖାଲି ଜାଣୁଛନ୍ତି ଏ ପାଇ। ତେଣୁ ଇଏ ଯେଉଁ ରହିଛି ଭୌତିକ ବସ୍ତୁ ରହିଛି, ପାଞ୍ଚଟି ବସ୍ତୁ ହେଉଛି ମହାଭୂତ ବୋଲି କୁହାଯାଉଛି। ଏ ଭୂତ ହେଉଛି ଆଠରୁ ସୂକ୍ଷ୍ମରୁ ସ୍ଥୂଳ ହୋଇକି ସୃଷ୍ଟି ହୋଇଛି, ସୃଷ୍ଟିର ଆରମ୍ଭରେ ଏହିଭଳି ଭାବରେ ପ୍ରକ୍ରିୟା ରହିଛି, ଯାହାକୁ ବୈଜ୍ଞାନିକମାନେ ମଧ୍ୟ ଏପର୍ଯ୍ୟନ୍ତ ଜାଣିପାରୁନାହାନ୍ତି କିଭଳି ଭାବରେ ସୃଷ୍ଟି ହେଉଛି। ତେଣୁ ଏ ପାଞ୍ଚଟି ଯେଉଁ ମହାଭୂତ ରହିଛି, ଆଠରୁ ଆହୁରି ସୂକ୍ଷ୍ମ ହେଉଛି ମନ, ବୁଦ୍ଧି ଏବଂ ଅହଙ୍କାର। ତେଣୁ ନାରଦ ମୁନିଙ୍କର ସେଇଥିରେ ଆମେ ଜାଣିବା କେତେ ସମୟ ଲାଗିବ, ବହୁତ ସୂକ୍ଷ୍ମ, ସାଙ୍ଗେ ସାଙ୍ଗେ ଯାଇ ପହଞ୍ଚିଯିବେ, ସମୟ ଲାଗିବ, ଟ୍ୱିଙ୍କଲିଂ ଅଫ୍ ଏନ୍ ଆଏ, ଗୋଟେ ଆଖି ପତା ପକାଇଲେ ଯେତିକି ସମୟ ଲାଗିବ ସେତିକି ସମୟରେ ଯାଇ ପହଞ୍ଚିଯିବେ। ସେ ବୈକୁଣ୍ଠ ଲୋକରେ ସ୍ପିଡ଼ ରହିଛି ତାଙ୍କର, ଆମେ ଦେଖୁଛେ ଉଡ଼ାଜାହାଜ, ଉଡ଼ାଜାହାଜରେ ସ୍ପିଡ଼ କେତେ ହେଇଯାଉଛି, ଭୂମିରେ ଏତେ ସ୍ପିଡ଼ ହେଇପାରୁନାହିଁ। ଇଲେକ୍ଟ୍ରିକ୍ ଆମର ଯେଉଁ ରହିଛି ବୁଲେଟ୍ ଟ୍ରେନ୍, ତାହାର ଟ୍ରେନ୍ ଏତେ ସ୍ପିଡ଼ ହେଇପାରୁନାହିଁ, ଉଡ଼ାଜାହାଜରେ ଯେଉଁ ଯାଉଛି କାରଣ ତା'ର ଫ୍ରିକ୍ସନ୍ କମିଯାଉଛି, ବାୟୁରେ ସେ ରହୁଛି ତେଣୁ ତା'ର ଫ୍ରିକ୍ସନ୍ କମିଯାଉ, ସେଥିପାଇଁ ତା'ର ସ୍ପିଡ଼ ଆହୁରି ଅଧିକା ହେଉଛି। ତେଣୁ ସେହିଭଳି ଭାବରେ ସଟଲ୍ ଏଲିମେଣ୍ଟ ଯେଉଁ ରହିଛି, ସଟଲ୍ ଏଲିମେଣ୍ଟରେ ସେ ତାଙ୍କର ସ୍ପିଡ଼ ସେହିଭଳି ଭାବରେ ଅଧିକା ହେବ। ଯାହା ବି ହେଉ, ଆମେ ଏତେ ବୈଜ୍ଞାନିକ ବିଷୟରେ ଯିବା ନାହିଁ। ତେଣୁ ଭଗବାନଙ୍କ ଦର୍ଶନ କରିକିରି ବହୁତ ଆନନ୍ଦ, ତାଙ୍କର ଭାବ ଆଦାନ ପ୍ରଦାନ ହୁଏ, ଭକ୍ତ ଏବଂ ଭଗବାନଙ୍କର ଭାବର ଆଦାନ ପ୍ରଦାନ ହୁଏ, ଯେମିତି ଆମେ ବର୍ତ୍ତମାନ ଆମର କଥାବାର୍ତ୍ତା କରୁଛେ ସେହିଭଳି ଭାବରେ। ଜଣେ ସେହି ସ୍ତରକୁ ଗଲେ ଏସବୁ ବୁଝିପାରିବ ଭଗବାନଙ୍କ ସହିତ ଭକ୍ତର କିଭଳି ଭାବରେ ଆଦାନ ପ୍ରଦାନ ହୁଏ। ତେଣୁ ଏହିଭଳି ଭାବରେ କଥାବାର୍ତ୍ତା ହୋଇସାରିଲା ପରେ ସେ ଫେରୁଛନ୍ତି, ସେତେବେଳେ ମନେ ପଡ଼ିଲା ଏ ବ୍ରାହ୍ମଣ ଆଉ ମୋଚିଙ୍କ କଥା। ତେଣୁ ପଚାରିଲେ, ପ୍ରଭୁ ସେ ଦୁଇଜଣ ପଚାରୁଥିଲେ ସେ ଉଦ୍ଧାର ପାଇପାରିବେ ନା? ହଁ ପାଇବେ, କିନ୍ତୁ ବ୍ରାହ୍ମଣଙ୍କର ବହୁତ ଜନ୍ମ ଲାଗିବ, ଆଉ ମୋଚିଜଣଙ୍କ ଏଇ ଜନ୍ମରେ ଉଦ୍ଧାର ପାଇଯିବେ। ତେଣୁ ନାରଦ ମୁନି ଆଶ୍ଚର୍ଯ୍ୟ ହୋଇଗଲେ, ଏ ବ୍ରାହ୍ମଣ ଏତେ ଉଚ୍ଚ ସ୍ତରରେ ରହିଛନ୍ତି, ବହୁତ ମନ୍ତ୍ର ତପସ୍ୟା ସବୁ କରୁଛନ୍ତି, ସବୁ କଥା କରୁଛନ୍ତି, ଆଉ ମୋତେ ଜଣଙ୍କ ଖାଲି ଏଇ ଜୋତା ପାଲିସ୍ କରୁଛି, ସିଏ ଏଇ ଜନ୍ମରେ ପାଇଯିବ, ସିଏ ତାକୁ ଏତେ ଜନ୍ମ ଲାଗିବ ନା? ନାରଦ ମୁନି ପଚାରିଲେ, ପ୍ରଭୁ କେମିତି ଏଇଟା ହେଲା? ନା ତୁମେ ତାଙ୍କୁ କହିବ, ସିଏ ତ ପଚାରିବେ ଭଗବାନ କ'ଣ କରୁଥିଲେ, ତୁମେ କହିବ ଛୁଞ୍ଚିର ଯେଉଁ କଣାଟି ରହିଛି ତାହା ଭିତରେ ଗୋଟେ ହାତକୁ ଏପଟେ ପୁରେଇକି ସେପଟେ ବାହାର କରୁଥିଲେ, ଏଇଭଳି ବା ଛୁଞ୍ଚିର କଣାରେ ହାତୀକୁ ଏପଟ ସେପଟ କରିଦେଉଥିଲେ ସେ ଭଗବାନ। ତେଣୁ ଏଇଭଳି ଭାବରେ ସେ ଆସିଲେ, ସେ ମୋଚି ଜଣଙ୍କ ପ୍ରଥମେ ବ୍ରାହ୍ମଣ ପ୍ରଥମେ ମୋଚି, ହଁ ମୋଚି ଦେଖାହେଲେ, ମୋଚି ପଚାରିଲେ ଗୁରୁଦେବ ବା ମୁନିବର, ଆଉ ମୋ କଥା କିଛି ବୁଝିଲେ ନା? ହଁ ତୁମ କଥା ବୁଝିଛି, ତୁମେ ଏଇ ଜନ୍ମରେ ଉଦ୍ଧାର ପାଇବ। ଶୁଣିକିରି ନା ମୋଚି ଜଣଙ୍କ ବହୁତ ଆନନ୍ଦିତ ହୋଇଗଲେ, ନୃତ୍ୟ କରିବା ପାଇଁ ଲାଗିଲେ। ତେଣୁ ତାହା ପଚାରିଲେ, ପ୍ରଭୁ କ'ଣ କରୁଥିଲେ ସେଠି? ଆମର ସମସ୍ତଙ୍କର ଇଏ ରହିଛି, ଯେମିତି ଆମେ ଚାହୁଁଛେ ପାଶ୍ଚାତ୍ୟ ଜଗତକୁ ଯିବା ପାଇଁ, ପାଶ୍ଚାତ୍ୟ ଲୋକ କ'ଣ ସେଠି ରହିଛି ସବୁ ଜାଣିବା ପାଇଁ। ସେହିଭଳି ଭାବରେ ଚିତ୍ ଜଗତର କଥା ଯେଉଁମାନେ ଭକ୍ତ ସେମାନେ ଆଗ୍ରହ ପ୍ରକାଶ କରିବେ, ଚିତ୍ ଜଗତରେ କ'ଣ ଚାଲିଛି, ଚିତ୍ ଜଗତର ଖବର କ'ଣ। ଆମେ ଭୌତିକ ଜଗତରେ ବିଭିନ୍ନ ପ୍ରକାର ସବୁ ନ୍ୟୁଜ୍ ଆସୁଛି, ବହୁତ ପ୍ରକାର ସମ୍ବାଦ ଆସୁଛି, କିନ୍ତୁ ଆମେ ସେଇଥିରେ ସନ୍ତୁଷ୍ଟ ରହୁଛେ, କିନ୍ତୁ ଚିତ୍ ଜଗତର ସମ୍ବାଦ ବିଷୟରେ ଆମର କୌଣସି ଧାରଣା ନାହିଁ। ତେଣୁ ଆମେ ଏତେ ଆଲୋଚନା କରିବାନି ସେ ବିଷୟରେ। ତେଣୁ ସେ ପଚାରିଲେ, ପ୍ରଭୁ କ'ଣ କରୁଥିଲେ ଆମର? ନା ପ୍ରଭୁ ଗୋଟେ ହାତୀକୁ ଛୁଞ୍ଚିର କଣା ଭିତରେ ଏପଟେ ପୁରେଇକି ସେପଟେ ବାହାର କରିଦେଉଥିଲେ, ପ୍ରଭୁ ଆମର ସବୁକିଛି କରିପାରିବେ କହିକିରି ସେ ଆନନ୍ଦିତ ହେଉଛନ୍ତି। ନାରଦ ମୁନି ପଚାରିଲେ, ତୁମେ କେମିତି ଚିନ୍ତା କରୁଛ ଏଟା ଠିକ୍ ବୋଲି? ହଁ ଛୋଟିଆ କଣାରେ କେମିତି ଗୋଟେ ହାତୀଟି ପଶିପାରିବ? ତେଣୁ ସେଇଠି ସେ ମୋଚି ଜଣ କହିଲେ, ମୁଁ ଏଠି ଯେଉଁ ରହିଛି ଏ ଗୋଟେ ଗଛ ବଟ ଗଛ ବୃକ୍ଷରେ, ସେ ବଟବୃକ୍ଷ ମୂଳ ତଳେ ବସିଥିଲେ। ତେଣୁ ସେ କହିଲେ, ଦେଖନ୍ତୁ ମୁନିବର, ଏ ଯେଉଁ ବଟବୃକ୍ଷ, ଇଏ ଯେଉଁ ବଟବୃକ୍ଷର ମଞ୍ଜି ରହିଛି, ବଟ ଫଳ ରହିଛି, ତା ଦେହରେ ଅନେକ ମଞ୍ଜି ରହିଛି, ଗୋଟେ ଛୋଟିଆ ମଞ୍ଜି, କ୍ଷୁଦ୍ର ମଞ୍ଜିରେ ଏତେ ବିରାଟ ଗଛ ହେଇଛି। ହଁ ଯଦି ଏତେ କ୍ଷୁଦ୍ର ମନ୍ଦିର ଏତେ ବିରାଟ କଥା ହେଇପାରିବ ତାହେଲେ କାହିଁକି ଭଗବାନ ଆଉ କ'ଣ କରିପାରିବେ? ଭଗବାନ ସବୁକିଛି କରିପାରିବେ। ଭକ୍ତମାନେ ଏ ଭଗବାନଙ୍କ ଲୀଳାକୁ ବୁଝିପାରିବେ? ଯେଉଁମାନେ ଭକ୍ତ ନୁହନ୍ତି ସେମାନେ ବୁଝିପାରିବେ ନାହିଁ। ଯେତେ ଜ୍ଞାନ ଥାଉ ଯେତେ ଯାହା ଥାଉ ସେ ବୁଝିପାରିବେ ନାହିଁ। ତେଣୁ ନାରଦ ମୁନି ଜାଣିଲେ ପ୍ରକୃତରେ ପାଇବେ, ଉଦ୍ଧାର ପାଇଯିବେ ଏଇ ଜନ୍ମରେ। ତେଣୁ ବ୍ରାହ୍ମଣ ପାଖକୁ ଯାଇ ପହଞ୍ଚିଲେ ବ୍ରାହ୍ମଣ ଆସି କହିଲେ, ପ୍ରଭୁ କ'ଣ ହେଲା ମୋର କଥା? ନା ତୁମକୁ ଅନେକ ଜନ୍ମ ଲାଗିବ, ଅନେକ ଜନ୍ମ ଲାଗିବ, ମୁଁ ଏତେ ତପସ୍ୟା କରୁଛି ଏତେ କରୁଛି କିନ୍ତୁ ମୋର ସେ ହଜନ ଭଗବାନ କ'ଣ କରୁଥିଲେ ସେଠି? ନା ଭଗବାନ ଏଇଭଳି ଭାବରେ ହାତୀକୁ ଗୋଟେ ଛୁଞ୍ଚିର କଣାରେ ପୁରେଇକି ଏପଟ ସେପଟ ବାହାର କରିଦେଉଥିଲେ। ହଁ ଏଇସବୁ ମନଗଢ଼ା କଥା ସେ ବିଶ୍ୱାସ କଲେ ନାହିଁ। ତେଣୁ ନାରଦ ମୁନି ଜାଣିଲେ ପ୍ରକୃତରେ ଇଏ ହେଉଛି ଅନେକ ଜନ୍ମ ଲାଗିବ। ଭକ୍ତ ଭଗବାନଙ୍କୁ ବୁଝିପାରିବେ, ଅନ୍ୟ କୌଣସି ଉପରେ ଜଣେ ଭଗବାନ ବୁଝିପାରିବ ନାହିଁ, ଭକ୍ତିରେ ବୁଝିପାରିବ। ତେଣୁ ସେଇ ଭକ୍ତିକୁ କୁହାଯାଏ, ଭକ୍ତିର ସାମୃତ ସୁନ୍ଦରେ ରୂପ ଗୋସ୍ୱାମୀ କହୁଛନ୍ତି, ଇଏ ଅହେତୁକୀ ଭାଗବତ ମଧ୍ୟ ବର୍ଣ୍ଣନା କରାଯାଇଛି। ଅହେତୁକୀ କୌଣସି ହେତୁ ନାହିଁ ଯେ ଭକ୍ତି କରିବା ପାଇଁ। ଜଣଙ୍କର ବହୁତ ଜ୍ଞାନ ଅଛି, ବହୁତ ଧନ ଅଛି ବା ଅନ୍ୟ ସବୁ ରହିଛି, ବହୁତ ଉନ୍ନତ କୋଳରେ ଜାହାତ ହୋଇଛନ୍ତି, ସେ ଭକ୍ତି କରିବେ, ଅନ୍ୟମାନେ ସେସବୁ କରିପାରିବେ ନାହିଁ ତାହା ନୁହଁ। ସେ କଥା ପ୍ରହ୍ଲାଦ ମହାରାଜ କହୁଛନ୍ତି ଯେ ବିପ୍ରା ଦୁଇଷଡ଼ ଗୁଣ ଯୁତ ଅରବିନ୍ଦ ନା ହେବ। ଭଗବାନ ଏତେ ସୁନ୍ଦର ରହିଛନ୍ତି, କେତେ ତାଙ୍କର ସୌନ୍ଦର୍ଯ୍ୟ ରହିଛି, ତାଙ୍କ ନାଭି ମଧ୍ୟ ପଦ୍ମଭଳୀ ସୁନ୍ଦର, ପାଦ ମଧ୍ୟ ପଦ୍ମଭଳୀ ସୁନ୍ଦର, ତାଙ୍କର ସବୁକିଛି ସୁନ୍ଦର ପଦ୍ମଭଳୀ। ଆମର କୁନ୍ତିଦେବୀ ତାଙ୍କ ସ୍ତୁତିରେ କହିଛନ୍ତି ପ୍ରଥମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ଏବଂ ଅଣଷଠି ବା ଦଶମ ସ୍କନ୍ଧ ଅଣଷଠି ଅଧ୍ୟାୟରେ ମଧ୍ୟ ଆମେ ଶୁଣୁଥିଲେ ପୃଥିବୀ ଦେବୀ ମଧ୍ୟ ଭଗବାନ ସ୍ତୁତି କରିଛନ୍ତି। ସେ ଏକା ଶ୍ଳୋକ, ନମଃ ପଙ୍କଜ ନାଭାୟ, ନମଃ ପଙ୍କଜ ମାଳିନୀ, ନମଃ ପଙ୍କଜ ନେତ୍ରାୟ, ନମସ୍ତେ ପଙ୍କଜାଙ୍ଗ୍ରେ। ଭଗବାନଙ୍କର ଏଭଳି ସୌନ୍ଦର୍ଯ୍ୟ ଯାଇଛି, ନମଃ ପଙ୍କଜ ନାଭାୟ, ତାଙ୍କ ନାଭି ତାଙ୍କ ନାଭିରୁ ପ୍ରକୃତରେ ପଦ୍ମ ଗୋଟେ ବାହାରିଛି, ଯେଉଁ ପଦ୍ମରେ ବ୍ରହ୍ମା ଜାତ ହେଇଛନ୍ତି, ଯିଏକି ଭୌତିକ ଜଗତକୁ ବିସ୍ତାର କରୁଛନ୍ତି। ନମଃ ପଙ୍କଜ ନାଭା, ନମଃ ପଙ୍କଜ ମାଳିନୀ, ସେ ମଧ୍ୟ ଯେଉଁ ମାଳ ଧାରଣ କରନ୍ତି, ପଦ୍ମ ଫୁଲର ମାଳାକୁ ଧାରଣ କରନ୍ତି, ପଙ୍କଜ ମାଳିନୀ। ନମଃ ପଙ୍କଜ ନାଭାୟ, ନମଃ ପଙ୍କଜ ମାଳିନୀ, ନମଃ ପଙ୍କଜ ନେତ୍ରାୟ, ଭଗବାନ ନେତ୍ର ସେଇଭଳି ପଦ୍ମଭଳି ସୁନ୍ଦର। ନମଃ ପଙ୍କଜାଙ୍ଗ୍ରେ, ଆଙ୍ଗ୍ରି କହିଲେ ଭଗବାନ ପାଦ ପଦ୍ମ, ପଦ୍ମ ପଦ୍ମ ପଦ୍ମଭଳି ସୁନ୍ଦର। ତେଣୁ ଏହିଭଳି ଭାବରେ ସୌନ୍ଦର୍ଯ୍ୟ ରହିଛି, କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ସେହି ସୌନ୍ଦର୍ଯ୍ୟକୁ ଆସ୍ୱାଦନ କରିପାରିବେ, କିନ୍ତୁ ଯେଉଁମାନେ ଭକ୍ତ ନୁହନ୍ତି ସେଇଟାକୁ ସେମାନେ ଆସ୍ୱାଦନ କରିପାରିବେ ନାହିଁ। ତେଣୁ ସେମାନେ ନିରାକାର ଧ୍ୟାନ କରିବେ ବା ଭଗବାନ ନାହାନ୍ତି ବୋଲି କହିବେ। ଏଇଭଳି ବିଭିନ୍ନ ସ୍ତରର ବ୍ୟକ୍ତି ସବୁ ରହିଛନ୍ତି। ତେଣୁ ଇଏ ଆମର କହିବାର ଉଦ୍ଦେଶ୍ୟ ଥିଲା, ଇଏ ଯେଉଁ ଭକ୍ତି କରୁଛନ୍ତି, ଭକ୍ତି ଅହେତୁକି ଅପ୍ରତିତା, ଅସୁରକୂଳରେ ଯାହା ହୋଇଛନ୍ତି ଯେ ଭଗବାନ ଭକ୍ତି କରିବେ ନାହିଁ ତା ନୁହଁ। ଭଗବତ ଗୀତା ନବମ ଅଧ୍ୟାୟରେ ଭଗବାନ କହିଲେ, ମାଙ୍ଗି ପାର୍ଥ ବ୍ୟପାଶ୍ରିତ୍ୟ ଯୋପି ସି ଉପାବଜନ ୟୋ ସ୍ତ୍ରୀ ଓ ବୈଶ୍ୱସ ତଥା ଶୁଦ୍ରା ତେ ବି ଯାଆନ୍ତି ପରାଙ୍ଗତିମ। ଯେତେ ନିଶ୍ଚସ୍ତରରେ ହୁଅନ୍ତୁ ନା କାହିଁକି ସେମାନେ ମଧ୍ୟ ଶ୍ରେଷ୍ଠ ଗତି ପ୍ରାପ୍ତ ହୁଅନ୍ତି, ତେ ବି ଯାଆନ୍ତି ପରାଙ୍ଗତିମ। ଆଉ ଯେଉଁମାନେ କିଂ ପୁନର୍ବ୍ରାହ୍ମଣା ପୁଣ୍ୟା ଭକ୍ତା ରାଜଶ୍ରେୟସ୍ତା ଅନିତ୍ୟମ ଅସୁକମ ଲୋକ ମିମ ପ୍ରାପ୍ୟ ବଜସ୍ମା, ନିଚକୂଳରେ ଯାହାତ ହେଇକି ମଧ୍ୟ ଭଗବାନ କହିବେ ନାହିଁ, ହେ ତୁମେ ନିଚକୂଳରେ ଯାହାତ ହେଇଛ ମୋ ପାଖକୁ ମୋତେ ଭକ୍ତି କରିବ ନାହିଁ। ତେଣୁ ଭଗବାନ ସମସ୍ତଙ୍କ, ଆମେ ସମସ୍ତେ ଭଗବାନଙ୍କ ନିଜର ବ୍ୟକ୍ତି, ଆମେ ସମସ୍ତେ ଭଗବାନଙ୍କର ଅଂଶ। ତେଣୁ କିଏ କେଉଁ କାର୍ଯ୍ୟ ମାଧ୍ୟମରେ କେଉଁ ପାପ କାର୍ଯ୍ୟ ସବୁ କରିକି କିଏ କେଉଁ ବିଭିନ୍ନ ପ୍ରକାର ନିଚ ସ୍ତରରେ ଯାହାତ ହେଇଛନ୍ତି, କିନ୍ତୁ ହେଲେ ମଧ୍ୟ ଭଗବାନ ପାଖକୁ ଯିବା ପାଇଁ କୌଣସି ରଖାଇ ନା, ତୁମେ ନିଚ କୂଳରେ ଯାହାତ ହେଇଛ ମୋତେ ମୋ ପାଖକୁ ଆସିପାରିବ ନାହିଁ, ମୋର ଭଜନ କରିପାରିବ ନାହିଁ। ନା ଯିଏ ଯେଉଁ କୂଳରେ ଯାହାତ ହୁଅନ୍ତୁ ନା କାହିଁକି, ଭଗବାନ ଭଜନ ପାଇଁ କୌଣସି ଏଭଳି ଭାବେ ରଖାଯାଏନି, କ'ଣ ବାଛ ବିଚାର କରାଯାଏ ନାହିଁ। ତେଣୁ ଯେଉଁମାନେ ବୁଝିପାରନ୍ତି ନାହିଁ ଏ କଥାକୁ ବୁଝିପାରନ୍ତି ନାହିଁ, ସେମାନେ ଏ ଯେଉଁ ଇସ୍କନର ବା ବୈଷ୍ଣବକୁ ସେମାନେ ସମାଲୋଚନା କରନ୍ତି, ତାଙ୍କର କୌଣସି ଜାତି ପ୍ରଥା ବିଚାର ନାହିଁ, ଏସବୁ ରହିଛି ଯେ ଯାହାକୁ ଦେଲେ ତାହା କରୁଛନ୍ତି ଏଭଳି ଭାବରେ। ଏ ଆତ୍ମା ସମ୍ବନ୍ଧୀୟ ଧର୍ମ ଏଇଟାକୁ ଲୋକମାନେ ଜାଣନ୍ତି ନାହିଁ, ଶରୀର ଧର୍ମ ଭିତରେ ରହିଛନ୍ତି ସେମାନେ। ତେଣୁ ଆମର କହିବାର ଉଦ୍ଦେଶ୍ୟ ଥିଲା, ଇଏ ଅସୁରକୂଳରେ ଯାହା ହେଲେ ମଧ୍ୟ ଖାଲି ଯେ ଭଗବାନ ଭକ୍ତ ହେଲେ ତାହା ନୁହଁ, ଭକ୍ତମାନଙ୍କୁ ଜଣେ ମହାଜନରେ ସେମାନେ ପରିଣତ ହୋଇଛନ୍ତି। ମହାଜନ 12 ଜଣ ମହାଜନ ଅଛନ୍ତି, ତାଙ୍କ ଭିତରେ ଏଇ 2 ଜଣ ମହାଜନ ଆସୁଛନ୍ତି ଏଇ ଗୋଟିଏ କୂଳରେ। ହିରଣ୍ୟକଶିପୁ ସେ ଅସୁର ଥିଲା, ସେ ଭଗବାନ ଭଜନ କରୁନଥିଲା, ସେଇଟା ବଡ଼ କଥା ନୁହଁ, ଆଶ୍ଚର୍ଯ୍ୟ କଥା ନୁହଁ। କିନ୍ତୁ ଅସୁର ଥାଇକି ଯଦି ଭଗବାନ ଭଜନ କଲେ ସେଇଟା ହେଉଛି ଆଶ୍ଚର୍ଯ୍ୟ କଥା। କାରଣ ଅସୁର କୂଳ କହିଲେ ସେମାନେ ସାଧାରଣତଃ ଭଗବାନ ଭଜନ କରନ୍ତି ନାହିଁ। ଭଗବାନ ଅସୁରମାନଙ୍କ ବିଷୟରେ ଜାଣିବା ପାଇଁ ହେଲେ ଭଗବତ ଗୀତା ଷୋଡ଼ଶ ଅଧ୍ୟାୟରେ ବିସ୍ତାର ଭାବରେ ବର୍ଣ୍ଣନା କରିଛନ୍ତି ଭଗବାନ ଅସୁରମାନଙ୍କ ଲକ୍ଷଣ କ'ଣ, ଏସବୁ ଷୋଡ଼ଶ ଅଧ୍ୟାୟରେ ଭଗବତ ଗୀତାରେ ବର୍ଣ୍ଣନା କରାଯାଇଛି। ତାଙ୍କର ମୁଖ୍ୟ ଲକ୍ଷଣ ହେଉଛି କ'ଣ, ଆସତ୍ୟଙ୍ଗ ପ୍ରତିଷ୍ଠନ୍ତେ ଜଗତ ଆହୁର ନିଶ୍ୱରମ ଅପରସ୍ପର ସମ୍ଭୁତମ କିମ୍ମନ୍ୟତ କାମ ହୈତୁକମ। ସେମାନେ କହନ୍ତି ଏ ଯେଉଁ ଶାସ୍ତ୍ର ଇତ୍ୟାଦି ରହିଛି ଏସବୁ ଅସତ୍ୟ, ଏଥିରେ କୌଣସି ସତ୍ୟ ନାହିଁ ବା ଏ ଭୌତିକ ଜଗତରେ କେହି ଈଶ୍ୱର ନାହାନ୍ତି, ନିୟନ୍ତ୍ରଣକାରୀ ନାହାନ୍ତି। ଆମର ଜଣେ ଇସ୍କନ ଜଣେ ସନ୍ନ୍ୟାସୀ ଅଛନ୍ତି ଶ୍ରୀଶ୍ରୀମଦ ଭକ୍ତି ଶ୍ରୀଶ୍ରୀମଦ ରାଧାକୁନ୍ଦ ସ୍ୱାମୀ ମହାରାଜ, ସେ କହନ୍ତି, ସେ ଗୋଟେ ବହୁତ ସୁନ୍ଦର ଭାବରେ ଉଦାହରଣ ଦିଅନ୍ତି। କହନ୍ତି ମନେକର କହିବା ଆମେ ଏଠି ବୁର୍ଲାରେ ଯଦି ବୁର୍ଲାରେ ଯଦି ଦେଖିବା ଆମେ ବୁର୍ଲାରେ ବହୁତ କୁକୁର ଅଛନ୍ତି, ହଁ କୁକୁରମାନଙ୍କ ସଂଖ୍ୟା ଯଦି ସେନ୍ସସ୍ କରାଯାଇ ନାହିଁ ବା କରାଯାଇଥିବାରେ ଯଦି ସବୁ କୁକୁରମାନେ ଗୋଟେ ମିଳିକିରି ଜବା କରିକି କହିବେ ରେଜୁଲ୍ୟୁସନ୍ ପାସ୍ କରିବେ, ଆମେ ଆଜି ଗୋଟେ ଇଏ ରେଜୁଲ୍ୟୁସନ୍ ନେଲୁ ଯେ ବୁର୍ଲାରେ କୌଣସି କଣ୍ଟ୍ରୋଲର୍ ନାହାନ୍ତି, କେହି ନିୟମ ପାଳନ ମାନେ ନିୟମ ପ୍ରବର୍ତ୍ତନକାରୀ କେହି ନାହାନ୍ତି, ମ୍ୟୁନିସିପାଲିଟି ବା ଏସବୁ କେହି ନାହାନ୍ତି, ଯିଏ ଯାହା ତାହା ଚାହିଁବ ତାହା କରିପାରିବ। ସେହିଭଳି ଭାବେ ଅସୁରମାନଙ୍କର ଏଇଭଳି ଭାବେ ଲକ୍ଷଣ, ସେମାନେ ଭଗବାନଙ୍କୁ ଗ୍ରହଣ କରନ୍ତି ନାହିଁ, ଶାସ୍ତ୍ରକୁ ଗ୍ରହଣ କରନ୍ତି ନାହିଁ, ବରଂ ଶାସ୍ତ୍ର ବିରୁଦ୍ଧରେ ସବୁ କାର୍ଯ୍ୟ କରନ୍ତି। ଯେମିତି ହିରଣ୍ୟକଶିପୁ, ହିରଣ୍ୟକଶିପୁ ଶାସ୍ତ୍ର ପଢ଼ୁଥିଲେ କିନ୍ତୁ ଶାସ୍ତ୍ର ବିରୁଦ୍ଧରେ ସବୁ କାର୍ଯ୍ୟ କରୁଥିଲେ, ଅସୁର ସ୍ୱଭାବ। କିନ୍ତୁ ସେଇ ଅସୁର ସ୍ୱଭାବ ହେଲେ ମଧ୍ୟ ପ୍ରହ୍ଲାଦ ମହାରାଜ ଅସୁର କୂଳରେ ଯାହା ଥିଲେ ମଧ୍ୟ ପ୍ରହ୍ଲାଦ ଏବଂ ଇଏ ବଳି ମହାରାଜ ଦୁଇ ଜଣ ଯାକ ମହାଜନରେ ପରିଣତ ହୋଇଛନ୍ତି। ମହାଜନ ସେଇମାନେ ଯେଉଁମାନେ ଧର୍ମର ତତ୍ତ୍ୱକୁ ଜାଣନ୍ତି, ଧର୍ମର ତତ୍ତ୍ୱକୁ ଭାଗବତ ଧର୍ମରାଜ କହୁଛନ୍ତି ଯମରାଜ, ଧର୍ମର ତତ୍ତ୍ୱକୁ କେହି ଜାଣିପାରନ୍ତି ନାହିଁ, ନା ବି ବିଦୁ ରୋଷେଇ ହେଉ ନା ବି ଦେବା ନ ସିଦ୍ଧ ମୁଖ୍ୟା ଅସୁରା ମନୁଷ୍ୟା କୁତନୁ ବିଦ୍ୟା ଚାରଣାଧ୍ୟ ବିଭିନ୍ନ ପ୍ରକାର କ୍ୟାଟେଗୋରିର ସବୁ ଜୀବ ଅଛନ୍ତି। ତାଙ୍କ ଭିତରୁ ଦେବତାମାନେ ରହିଛନ୍ତି, କ'ଣ ମୁନି ଋଷିମାନେ ରହିଛନ୍ତି, ସେଭଳିଆ ସିଦ୍ଧମାନେ ରହିଛନ୍ତି। ଯେଉଁ ସିଦ୍ଧ ଲୋକର ଜନ୍ମ ହେଲେ ସେମାନେ ସିଦ୍ଧିପ୍ରାପ୍ତ ହୋଇଯିବେ, ଜନ୍ମ ହେଲା ମାତ୍ରେ ସିଦ୍ଧିପ୍ରାପ୍ତ ହୋଇଯିବେ ସେମାନେ, ଏ ସିଦ୍ଧ ଲୋକ ଗୋଟେ ରହିଛି। ସେହିଭଳି ଭାବରେ ବିଦ୍ୟାଧର ଚାରଣ ଇତ୍ୟାଦି ବିଭିନ୍ନ ପ୍ରକାର ଲୋକ ରହିଛି। ତେଣୁ ଏ ଯେଉଁ ଧର୍ମର ତତ୍ତ୍ୱକୁ ଠିକ୍ ଭାବରେ ସେମାନେ କହିପାରିବେ ନାହିଁ, କିନ୍ତୁ ଧର୍ମର ତତ୍ତ୍ୱକୁ ମହାଜନମାନେ ଜାଣନ୍ତି। ମହାଜନ ସବୁ କହିଲେ ଯମରାଜ ଜଣେ ମହାଜନ, ତେଣୁ ଏମାନେ ସବୁ ଧର୍ମର ତତ୍ତ୍ୱକୁ ଜାଣନ୍ତି ବହୁତ। ଯେଉଁ କ'ଣ ଯେଉଁଠି ଯେତେବେଳେ ଧର୍ମ ସଙ୍କଟ ଆସିଯିବ ସେଇଠି ଜଣେ ଜାଣିପାରିବନି କ'ଣ ଧର୍ମ। ଭଗବତ ଗୀତାରେ ଯେତେବେଳେ ଅର୍ଜୁନକୁ ଭଗବାନ କହିଲେ ଧର୍ମ ସଙ୍କଟ ତାଙ୍କ ପାଇଁ ଆସିଗଲା, ଧର୍ମ ସଙ୍କଟ ଆସିଗଲା, ଭଗବାନ କହିଲେ ତୁମେ ଅର୍ଜୁନ ଯୁଦ୍ଧ କର, ସେ କହିଲେ ପ୍ରଭୁ ମୁଁ କେମିତି ଯୁଦ୍ଧ କରିବି, ଏମାନେ ମୋର ଗୁରୁ, କଥଂ ଭୀଷ୍ମା ମହାମ ସାଂଖ୍ୟେ ଦ୍ରୋଣଂଚ ମଧୁସୂଦନ ଇସୁଭି ପ୍ରତିଜୋସ୍ୟାମି ପୂଜା ପରିଶୂଦନ, ଏମାନେ ହେଉଛନ୍ତି ମୋର ପୂଜ୍ୟ, ଭୀଷ୍ମ ଦ୍ରୋଣ ଏମାନେ ସବୁ ମୋର ପୂଜ୍ୟ, ମୁଁ କେମିତି ତାଙ୍କୁ ଯୁଦ୍ଧ କରିବି। ତେଣୁ ଭଗବାନଙ୍କୁ ସେ ଦୁଇଟି ସମ୍ବୋଧନ କଲେ, ମଧୁସୂଦନ ଏବଂ ହରିଶୂଦନ। ମଧୁସୂଦନ କହିଲେ ମଧୁ ନାମକ ଦୈତ୍ୟକୁ ହତ୍ୟା କରିଛନ୍ତି ବୋଲି ତାଙ୍କୁ କୁହାଯାଇଛି, ଏବଂ ଅର୍ଜୁନ କହିବାର ଉଦ୍ଦେଶ୍ୟ ପ୍ରଭୁ ଆପଣଙ୍କର ଆପଣ ଗୁରୁଙ୍କୁ ବା ପିତାଙ୍କୁ ହତ୍ୟା କରିବେ, ମୋତେ କହୁଛନ୍ତି ହତ୍ୟା କରିବା ପାଇଁ। ଅର୍ଜୁନ ଜାଣିପାରେ ନାହିଁ ଧର୍ମ, ଭଗବାନଙ୍କର ନିଜ ଭକ୍ତ ନିଜ ଜନ ସିଏ। ଅବଶ୍ୟ ଅର୍ଜୁନ ଆମ ପାଇଁ ଆମର ଯେଉଁ ବଦ୍ଧଜୀବମାନଙ୍କ ପାଇଁ ରୋଲ୍ କରିକି ସେଇଟା କହୁଛନ୍ତି, କିନ୍ତୁ ଅଧିକାଂଶ ଲୋକ ଜାଣିପାରନ୍ତି ନାହିଁ ଧର୍ମ କ'ଣ। ଭଗବତ ଗୀତା ପ୍ରଥମ ଅଧ୍ୟାୟରେ ଅର୍ଜୁନ ସବୁ ବିଭିନ୍ନ ପ୍ରକାର ସବୁ କହିଲେ, ଏଇଟା ଧର୍ମ ହେବ ନାହିଁ ଯୁଦ୍ଧ କରିବାଟା, ବହୁତ ପ୍ରକାର ଯୁକ୍ତି କଲେ, କିନ୍ତୁ ତାପରେ ସେ ଭଗବାନଙ୍କ ଯେତେବେଳେ ଶରଣ ଗଲେ ଭଗବାନ ତାଙ୍କୁ ଜ୍ଞାନ ପ୍ରଦାନ କଲେ, ଧର୍ମ କ'ଣ ବୁଝ ଏଇଟା, ତମେ କହୁଛ ଦାସସ୍ୟାନ୍ ଅନୁସ୍ତଂ ପ୍ରଜ୍ଞାବାଦାସଭାସେ ଗତା ଶୂନ ଗତା ସୁସ୍ ନା ଅନୁସୂଚନ୍ତି ପଣ୍ଡିତା, ତମେ ବହୁତ ପଣ୍ଡିତ ଭଳି କଥା କହୁଛ, କିନ୍ତୁ ଯେଉଁ ବିଷୟରେ ପଣ୍ଡିତମାନେ ଚିନ୍ତା କରନ୍ତି ନାହିଁ ସୂଚନା କରନ୍ତି ନାହିଁ ତୁମେ ସୂଚନା କରୁଛ। ତେଣୁ ଭଗବାନ ତାଙ୍କୁ ଆରମ୍ଭ କଲେ ଧର୍ମ ଶୁଣ, କ'ଣ ଧର୍ମ, ଭଗବାନ ନିଜେ କହିବେ ଧର୍ମ କ'ଣ, ଧର୍ମଙ୍କୁ ସାକ୍ଷାତ ଭଗବତ ପ୍ରଣୀତମ, ଧର୍ମ କହିଲେ ଭଗବାନ ଯାହା କହିଛନ୍ତି ସେଇଟା ହେଉଛି ଧର୍ମ, ଯାହା କହିବେ ସେଇଟା ବେଦ ସେଇଟା ଧର୍ମ। ଏହିଭଳି ଭାବରେ ଅର୍ଜୁନକୁ ଯେତେବେଳେ ଭଗବାନ ଜ୍ଞାନ ଦେଲେ ଧର୍ମ ବିଷୟରେ କହିଲେ, ସେତେବେଳେ ଅର୍ଜୁନ କହୁଛନ୍ତି, ପ୍ରଭୁ ଆପଣ ଏତେ ସବୁ କଥା କହୁଛନ୍ତି, ଧର୍ମ କଥା କହୁଛନ୍ତି, ଆଉ ମୁଁ ଗୋଟେ ମୋତେ ଗୋଟେ କୁହନ୍ତୁ ନିର୍ଦ୍ଦିଷ୍ଟ ଭାବରେ, ଗୋଟିଏ ସୂକ୍ଷ୍ମ ମାନେ ସଂକ୍ଷେପରେ ଗୋଟେ କୁହନ୍ତୁ ଏଇ ଧର୍ମ ବିଷୟରେ, ଏ ଭାଗବତ ଧର୍ମ ଆଉ ଭଗବତ ଧର୍ମ ଦୁଇଟା ଯାକ ହେବ, ଭଗବାନ ଯାହା କହୁଛନ୍ତି ସେ ଧର୍ମ ଏବଂ ଭାଗବତ ମଧ୍ୟ ସେ ଧର୍ମ ବର୍ଣ୍ଣନା କରାଯାଇଛି, ଭଗବତ ଗୀତା ଏବଂ ଭାଗବତ ଦୁଇଟା ଅଲଗା ଅଲଗା ବସ୍ତୁ ରହିଛି, ଲୋକମାନେ ଜାଣିପାରନ୍ତି ନାହିଁ, ସେମାନେ କହନ୍ତି ଭାଗବତ ଗୀତା ବୋଲି କହନ୍ତି, ନା ଭାଗବତ କହିଲେ ଭଗବତ ସମ୍ବନ୍ଧୀୟ, କିନ୍ତୁ ଭଗବତ କହିଲେ ଭଗବାନଙ୍କ ପ୍ରତ୍ୟକ୍ଷ ଭାବରେ ଭଗବାନଙ୍କର ଯାହା ଆସୁ ସେଇଟା ଭଗବତ, ଏ ଭଗବତ ମୁଖରୁ ଭଗବାନ ମୁଖରୁ ଯାହା ତ ହେଇଛନ୍ତି ଭଗବତ ଗୀତା, ଭାଗବତ ଗୀତା ନୁହଁ, ଭଗବତ ଗୀତା ଯାହା ସ୍ୱୟଂ ପଦ୍ମନାଭ ମୁଖ ପଦ୍ମାଦ ବିନିଶ୍ଚିତମ, ଏ ଭଗବାନଙ୍କ ମୁଖ ପଦ୍ମରୁ ହିଁ ଆସିଛନ୍ତି ଭଗବତ ଗୀତା, ତେଣୁ ଏଇ ଭଗବତ ଗୀତାରେ ଭଗବାନ ବିଭିନ୍ନ ପ୍ରକାର ଧର୍ମ କହିଛନ୍ତି, ବିଭିନ୍ନ ପ୍ରକାର ଧର୍ମର ବିଭିନ୍ନ ସ୍ତର ରହିଛି, ଭଗବାନ ଯେତେବେଳେ ଆସନ୍ତି, ଯେତେବେଳେ ଧର୍ମର ଗ୍ଲାନି ହୁଏ ଏବଂ ଅଧର୍ମର ଅଭ୍ୟୁତ୍ଥାନ ହୁଏ ସେତେବେଳେ ଭଗବାନ ଆସନ୍ତି, ପରିତ୍ରାଣାୟ ସାଧୁନାଙ୍ଗ ବିନାଶାୟ ଚ ଦୁଷ୍କୃତାମ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ, ସାଧୁମାନଙ୍କୁ ସେ ଆନନ୍ଦ ପ୍ରଦାନ କରନ୍ତି, ପରିତ୍ରାଣାୟ ସାଧୁନାଙ୍ଗ, ଏବଂ ଯେଉଁମାନେ ଦୁଷ୍କୃତି ନ ଯେଉଁମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ ଭଗବାନ ତ ବିନାଶ କରନ୍ତି ଏବଂ ଧର୍ମକୁ ସ୍ଥାପନ କରନ୍ତି, ତେଣୁ ଏ ଚତୁର୍ଥ ଅଧ୍ୟାୟ ଭଗବତ ଗୀତାରେ ଭଗବାନ କହିଲେ ଭଗବାନ ଏଇଥିପାଇଁ ଆସନ୍ତି, ତେଣୁ ବିଭିନ୍ନ ଧର୍ମ ବିଷୟରେ କହିକିରି ଅନ୍ତିମରେ କହିଲେ ସବୁ ଧର୍ମ ଭିତରେ ଶ୍ରେଷ୍ଠ ଧର୍ମ କହୁଛି ଅର୍ଜୁନ, ଏଇଟା ହେଉଛି ଶ୍ରେଷ୍ଠ ଧର୍ମ, ସର୍ବଧର୍ମାନ୍ ପରିତ୍ୟଜ୍ୟ, ଆଉ ସବୁ ଯେଉଁ ଧର୍ମ, ଧର୍ମର ବିଭିନ୍ନ ସ୍ତର ରହିଛି, ବିଭିନ୍ନ ସ୍ତର ରହିଛି, କୈତବ ଧର୍ମ ସବୁ ରହିଛି, ତେଣୁ ଭଗବାନ କହିଲେ ଏଇ ସବୁ ଧର୍ମକୁ ତ୍ୟାଗ କର, ଏଇଟା ହେଉଛି ସବୁଠାରୁ ଗୃହ୍ୟତମ ଜ୍ଞାନ ମୁଁ ତୁମକୁ ଦେଉଛି, ପ୍ରଦାନ କରୁଛି ଅର୍ଜୁନ, ସର୍ବଗୃହ୍ୟତମ ଗୃହ୍ୟ ଶୃଣୁମେ ପରମ ବଚ, ମୁଁ ତୁମକୁ ଯେତେ ପ୍ରକାର ଜ୍ଞାନ ଦେଲି ଭଗବତ ଗୀତାରେ ସବୁଠାରୁ ଗୃହ୍ୟତମ ଜ୍ଞାନ ବର୍ତ୍ତମାନ ଦେଉଛି, ଆଉ ଥରେ ପ୍ରଥମେ ଦେଇଥିଲେ ଗୋଟେ ନବମ ଅଧ୍ୟାୟ ଅନ୍ତିମ ଶ୍ଳୋକରେ କହିଥିଲେ ସେଇଟା, କିନ୍ତୁ ପୁଣି ଥରେ କହିଲେ ସର୍ବଗୃହ୍ୟତମ ଭୂୟ ଶୃଣୁମେ ପରମ ବଚ, କାହିଁକି ଗୃହ୍ୟତମ ଜ୍ଞାନ କହିଲେ ଦୁଇଥର, କାହିଁକି ନା ଇଷ୍ଟୋ, ଭଗବାନ ହେଉଛନ୍ତି ଭକ୍ତଙ୍କର ପ୍ରିୟ, ଅର୍ଜୁନଙ୍କର ପ୍ରିୟ, ସିଏ ଇଷ୍ଟୋ ସିମେ ଦୃଢ଼ମିତି, ଦୃଢ଼ ଭାବରେ ବହୁତ ତାଙ୍କୁ ଭଲ ପାଆନ୍ତି ଅର୍ଜୁନ ଭଗବାନଙ୍କୁ, ତତ ବକ୍ଷ୍ୟାମିତ ହିତମ, ତେଣୁ ତୁମର ହିତ ପାଇଁ, ତୁମର ଉପକାର ପାଇଁ ମୁଁ ଆଉ ଥରେ କହୁଛି, ଏଇ ଯେଉଁ ସବୁଠାରୁ ଗୃହ୍ୟତମ ଜ୍ଞାନ ବା ସବୁଠାରୁ ଶ୍ରେଷ୍ଠ ଧର୍ମ ଏଇଟା କହୁଛି, ସେ ଧର୍ମ କ'ଣ, ସର୍ବଧର୍ମାନ୍ ପରିତ୍ୟଜ୍ୟ, ସବୁ ଧର୍ମକୁ ତ୍ୟାଗ କର, ଏଇଭଳି ଭାବରେ ଯେତେବେଳେ କହୁଛନ୍ତି ଅର୍ଜୁନ ଚିନ୍ତା କରୁଛନ୍ତି, ପ୍ରଭୁ ଏତେ ଧର୍ମ କହିଲେ ପୁଣି କହୁଛନ୍ତି ସବୁ ତ୍ୟାଗ କରିବା ପାଇଁ, ତାହେଲେ ମୁଁ ଅଧର୍ମ କରିବି ନା, ନା ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମ୍ ଏକଂ ଶରଣଂ ବ୍ରଜ, ମୋର ଶରଣରେ ଯାଅ, ତଥାପି ଅର୍ଜୁନ ଚିନ୍ତା କରୁଛନ୍ତି ପ୍ରଭୁ ଆପଣଙ୍କ ଶରଣରେ ଯିବି, ଆଉ ବିଭିନ୍ନ ଦେବାଦେବୀମାନଙ୍କ ଶରଣରେ ଗଲେ କିଛି ଅସୁବିଧା ନାହିଁ, ନା ମାମ୍ ଏକଂ, କେବଳ ମୋର ଶରଣରେ ଯାହା, ତାହେଲେ ଯଦି ବିଭିନ୍ନ ଦେବାଦେବୀମାନଙ୍କୁ ପୂଜା ନ କରିବା ବା ଅନ୍ୟ ଯେଉଁ ଧର୍ମ ସବୁ ରହିଛି ସେସବୁ ଧର୍ମକୁ ଯଦି ପାଳନ ନ କରିବା ତାହେଲେ ଏଇଟା ପାପ ହେବନି, ନା ନା କିଛି ଅସୁବିଧା ନାହିଁ, ଅହଂ ତ୍ୱାଂ ସର୍ବପାପ ଏବେ ମୁଖେ ସେଇ ମା ସୁଚ, ମୁଁ ତୁମକୁ ସବୁ ପ୍ରକାର ପାପରୁ ମୁକ୍ତି ଦେବି, ଏଥିରେ ତଥାପି ଅର୍ଜୁନ ଚିନ୍ତା କରୁଛନ୍ତି କରିବି ନା କରିବି ନାହିଁ, ତେଣୁ ଭଗବାନ କହୁଛନ୍ତି ମା ଆସୁଛ, କୌଣସି ସୂଚନା କର ନାହିଁ, ଏଭଳି ଭାବରେ ଆଚାର୍ଯ୍ୟମାନେ ଟୀକା କରିଛନ୍ତି, ଗୋଟିଏ ଶ୍ଳୋକରେ ବିଭିନ୍ନ ପ୍ରକାର ଅର୍ଥ ସବୁ ରହିଛି, ଏଇଭଳିଆ ଟୀକା କରିଛନ୍ତି, ତେଣୁ ଅର୍ଜୁନ ଭଗବାନଙ୍କ ଶରଣରେ ଗଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ଭଗବାନ ଜାଣନ୍ତି କେଉଁଟା ଧର୍ମ କେଉଁଟା ଅଧର୍ମ, ଅର୍ଜୁନ ଚିନ୍ତା କରୁଥିଲେ ପ୍ରଭୁ ଯୁଦ୍ଧ କରିବାଟା ଅଧର୍ମ, ଭଗବାନ କହିଲେ ନା ଏଇଟା ହେଉଛି ଧର୍ମ, ଶ୍ରେଷ୍ଠ ଧର୍ମ ଏଇଟା, ଏଇଭଳି ଭାବରେ ଭଗବାନ ବୁଝେଇ ଦେଲେ ସେତେବେଳେ ଅର୍ଜୁନ ବୁଝିଗଲେ, ତେଣୁ ଭଗବାନଙ୍କୁ ଆଉ କହିବାକୁ ପଡ଼ିଲାନି ଅର୍ଜୁନ ତୁମେ ଯୁଦ୍ଧ କର ବୋଲି, ଭଗବାନ କହିଲେ ଅର୍ଜୁନ ମୁଁ ତୁମକୁ ସବୁ ଜ୍ଞାନ ଦେଇଦେଲି, ତୁମେ ଏଥିରେ ଚିନ୍ତା କର କ'ଣ କରିବ, ତୁମେ ଯୁଦ୍ଧ କରିବ ନା କରିବ ନାହିଁ, ତେଣୁ ଅର୍ଜୁନ କହିଲେ ପ୍ରଭୁ ମୋର ମୋହ ଦୂର ହୋଇଗଲା, ନଷ୍ଟ ମୋହ ସ୍ମୃତି ଲବ୍ଧା ତ୍ୱତ୍ ପ୍ରସାଦ ଆତ୍ମ୍ୟାଚ୍ୟୁତ ସ୍ଥିତୋସ୍ମିଗତ ସନ୍ଦେହ କରି ସେ ବଚନମ ଦେବ, ମୋର ବର୍ତ୍ତମାନ ମୋହ ଦୂର ହୋଇଗଲା ପ୍ରଭୁ, ଆଉ ମୋର ମୋହ ଦୂର ହୋଇଗଲେ ମୋର ସ୍ମୃତି ଫେରିପାଇଛି, ସ୍ମୃତି ଯେଉଁ ସ୍ମରଣ ଶକ୍ତି, ଆମେ ଭଗବାନଙ୍କ ସହିତ ଯେଉଁ ସମ୍ବନ୍ଧ ରହିଛି ସେଇଟା ଆମେ ଭୁଲି ଯାଇଛେ। ଭଗବାନଙ୍କ ସହିତ ଯେଉଁ ଆମର ସମ୍ବନ୍ଧ ରହିଛି ଏଇଟାକୁ ଆମେ ଭୁଲି ଯାଇଛେ, ସେ ସ୍ମୃତି ହଜିଯାଇଛି ଆମର, କାହିଁକି ନା ମୋହ ଯୋଗୁରୁ। କିନ୍ତୁ ଯେତେବେଳେ ମୋହ ଦୂର ହେବ ସେତେବେଳେ ଆମେ ସ୍ମୃତି ଫେରିପାଇବା। ସ୍ମୃତି ଫେରିପାଇଲେ ଆମେ ଜାଣିବା ଆମର ଭଗବାନଙ୍କ ସହିତ କ'ଣ ସମ୍ବନ୍ଧ ରହିଛି। ତେଣୁ ଅର୍ଜୁନ କହିଲେ, କରିସିଏ ବଚନ ତବ, ମୁଁ ଆପଣଙ୍କର ବଚନ କରିବି, ମୁଁ ଯୁଦ୍ଧ କରିବି। ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ଭଗବାନ କହିପାରିବେ କେଉଁଟା ଧର୍ମ କେଉଁଟା ଅଧର୍ମ, ଏବଂ ଧର୍ମ ଭିତରେ ମଧ୍ୟ ବିଭିନ୍ନ ସ୍ତର ରହିଛି, ଧର୍ମର ମଧ୍ୟ ବିଭିନ୍ନ ସ୍ତର ରହିଛି। ତେଣୁ ସବୁଠାରୁ ଶ୍ରେଷ୍ଠ ଧର୍ମ ଯଦି କୁହାଯିବ ସେ ଧର୍ମଟା କ'ଣ, ସେଇଟା ହେଉଛି ଏ ଭଗବାନଙ୍କ ଶରଣରେ ଯିବା, କୃଷ୍ଣଙ୍କର ଶରଣରେ ଯିବା, ଏଇଟା ହେଉଛି ଶ୍ରେଷ୍ଠ ଧର୍ମ। ଜଣେ ଦେବତାମାନ ପୂଜା କରୁଛି, ଭଗବତ ଗୀତାରେ ମଧ୍ୟ ବିଭିନ୍ନ ଦେବତାମାନ ପୂଜା କରିବା ପାଇଁ କୁହାଯାଇଛି, ଏବଂ ତୃତୀୟ ଅଧ୍ୟାୟ ଏବଂ ଚତୁର୍ଥ ଅଧ୍ୟାୟରେ ବିଭିନ୍ନ ଦେବଦେବୀମାନଙ୍କ ଯେତେବେଳେ ପୂଜା କଥା କହୁଛନ୍ତି, ଭଗବାନ କହୁଛନ୍ତି ଯେଉଁମାନେ ପୂଜା ନ କରିବେ ଦେବଦେବୀମାନଙ୍କର ସେମାନେ ଚୋର। ଦେବାନ୍ ଭାବେ ତାନିନ ତେ ଦେବା ଭାବେ ଅନ୍ତୁଭ ପରସ୍ପର ଭାବେ ଅନ୍ତ ଶ୍ରେୟମ୍ ପରମ ଅବସ୍ତ ଇଷ୍ଟାନ୍ ଭୋଗାନ୍ ହିବ ଦେବା ଦାସ୍ୟନ୍ତେ ଯଜ୍ଞ ଭାବିତା ତେଇ ଦତ୍ତାନ୍ ପ୍ରଦା ହେବ ଯୋ ମୁକ୍ତି ସ୍ତେନ ହେବ। ସେ ଚୋର, ସେମାନେ ଚୋର ଚୋର ସେମାନେ ଯେଉଁମାନେ ଭଗବାନ ଦେବତାମାନେ ପୂଜା କରୁନାହାନ୍ତି, ଏଭଳି ଭାବରେ କହିଲେ। ଭଗବାନ ଏଭଳି ଭାବରେ ସୃଷ୍ଟି କରିଛନ୍ତି ଭୌତିକ ଜଗତକୁ, ଏ ଯଜ୍ଞ ସହିତ ଭଗବାନ ସୃଷ୍ଟି କରିଛନ୍ତି, କ'ଣ ବେଦ ସହିତ ମନୁଷ୍ୟ ବା ଜୀବମାନଙ୍କ ସୃଷ୍ଟି ସହିତ ବେଦର ମଧ୍ୟ ସୃଷ୍ଟି କରାଯାଇଛି, ବେଦ ମଧ୍ୟ ସୃଷ୍ଟି କରାଯାଇଛି। ସେ କଥା କହୁଛନ୍ତି ଭଗବାନ ଏଭଳି ଭାବେ ବ୍ୟବସ୍ଥା, ଜଣେ ଅନ୍ୟ ଜଣଙ୍କ ସାହାଯ୍ୟ କରିକି ସମସ୍ତେ ଚଳେ, ପରସ୍ପର ବୃଦ୍ଧି ଲାଭ କରିବେ। ଦେବାନ୍ ଭାବତା ନିନ ତେ ଦେବା ଭାବନ୍ତୁ ଭ, ଆମେ ଯଜ୍ଞ ମାଧ୍ୟମରେ ଆମେ ଯେଉଁ ଯଜ୍ଞ କରୁଛେ ବିଭିନ୍ନ ଦେବଦେବୀମାନଙ୍କୁ ସନ୍ତୁଷ୍ଟ କରୁଛେ, ବିଭିନ୍ନ ଦେବଯଜ୍ଞ ଇତ୍ୟାଦି ସବୁ ରହିଛି କର୍ମକାଣ୍ଡ ଧାରାରେ, ବିଭିନ୍ନ ଦେବଯଜ୍ଞମାନଙ୍କ ସବୁ ରହିଛି, ଏସବୁ କରିବା ଦ୍ୱାରା ଦେବତାମାନେ ସନ୍ତୁଷ୍ଟ ହେବେ। ଦେବତାମାନେ ଯେତେବେଳେ ସନ୍ତୁଷ୍ଟ ହେବେ ସେତେବେଳେ ସେମାନେ ଆମର ଆବଶ୍ୟକତା ପୂରଣ କରିବେ, ଯେମିତି ଇନ୍ଦ୍ର ବର୍ଷା କରୁଛନ୍ତି, ସୂର୍ଯ୍ୟଦେବ ଆଲୋକ ପ୍ରଦାନ କରୁଛନ୍ତି, ଏସବୁ ରହିଛି, ଦେବତାମାନେ ଆମର ଆବଶ୍ୟକତା ପୂରଣ କରୁଛନ୍ତି। ତେଣୁ ତେଇ ଦତ୍ତାନ ଅପ୍ରଦାୟ ଭୋ, ସେମାନେ ଆମକୁ ସବୁ ପ୍ରଦାନ କରୁଛନ୍ତି, ଆମେ ଖାଲି ସେଇଟାକୁ ଗ୍ରହଣ କରିବା, ତାଙ୍କୁ କିଛି ପ୍ରଦାନ କରିବା ନାହିଁ। ଭଗବାନ କହିଲେ ସେମାନେ ସସ୍ତେନ, ସେ ହେଉଛି ଚୋର, ଦେବାଦେବୀ ପୂଜା ନ କଲେ ଜଣେ ଚୋର ହେବ, ଏଭଳି ଭାବରେ କୁହାଗଲା। ପୁଣି ତାପରେ କୁହାଗଲା ସର୍ବଧର୍ମାନ ପରିତ୍ୟଜ୍ୟ। ତେଣୁ କେଉଁଟା ଆମେ କ'ଣ କରିବା, ଜଣେ କ'ଣ ଇଏ ହେଇଯିବ, ଡିଲୁଡ଼ ହେଇଯିବ, ସେ କ'ଣ ଚିନ୍ତା କରି କ'ଣ କରିବା, ଏଣେ କହୁଛନ୍ତି ଦେବତା ପୂଜା କର, ଏଣେ କହୁଛନ୍ତି ଦେବତା ପୂଜା କରିବା ଦରକାର ନାହିଁ, କ'ଣ କରିବା ଆମେ। ଧର୍ମର ସୂକ୍ଷ୍ମ ତତ୍ତ୍ୱ ସବୁ ରହିଛି। ଏଠି ଆଚାର୍ଯ୍ୟମାନେ କହିଛନ୍ତି ଏ କ'ଣ, ଏଠି କ'ଣ ଯେଉଁମାନେ ମହାଜନମାନେ ସେମାନେ ସବୁ କହିବେ ସୂକ୍ଷ୍ମ ତତ୍ତ୍ୱକୁ କହିବେ, କ'ଣ ସେଇଟା କ'ଣ ସୂକ୍ଷ୍ମ ତତ୍ତ୍ୱ କ'ଣ ହେବ କିଏ କହିପାରିବେ, କ'ଣ ହେବ? ପ୍ରଥମେ ଭଗବାନ କହିଲେ ନା ଦେବଦେବୀମାନେ ପୂଜା କର, ତାପରେ କହିଲେ ନାଇଁ ମୋର ଏକା ଆରାଧନା କର, ତାହେଲେ କେଉଁଟା ଆମେ ଗ୍ରହଣ କରିବା, କ'ଣ ହେବ? ସେଇଟା ଠିକ୍ ନା ପୂର୍ବଟା ଠିକ୍, କେଉଁଟା ଠିକ୍, କେମିତି କାହିଁ ପୁରୁଣାଟା ଭୁଲ ହେବ ସେଇଟା? ଦେଖନ୍ତୁ ମୁଁ ଆପଣ ଗୋଟେ କଥା କହୁଛି ଆପଣଙ୍କୁ, ମୁଁ କହିବି ହରିଚରଣ ପ୍ରଭୁ ଆପଣ ଆସିଲା ବେଳେ ମୋ ପାଇଁ ଗୋଟେ ଇଏ ଆଣିବେ, ଗୋଟେ କ'ଣ ଗୋଟେ ଦାନ୍ତ ଟୁଥପେଷ୍ଟ ଗୋଟେ ଆଣିବେ, କହିଦେଲି। ତାପରେ କହିବି ହରିଚରଣ ପ୍ରଭୁ ଆପଣ ସେଇଟା ଆଣିବେ ନାହିଁ, ଏଇଟା ଆଣିବେ, ମୋର ଆଉ ଟୁଥପେଷ୍ଟ ଦରକାର ନାହିଁ, ଟୁଥବ୍ରଶ୍ଟେ ଦରକାର, ଏଭଳି ଭାବରେ କହିଦେଲି। ତାପରେ ମୁଁ କହିଲି ନା ନା ଆପଣ ଆସିଲା ବେଳେ ଖାଲି ଏଇ ଗୋଟିକା ଆଣିବେ, କ'ଣ ଗୋଟେ କ'ଣ ଟଙ୍ଗ୍ କ୍ଲିନର୍ ଗୋଟେ ଆଣିବେ, ଜିଭ ଛେଲା ଗୋଟେ ଆଣିବେ। ତେଣୁ ଆପଣ କ'ଣ କରିବେ, ଲାଷ୍ଟ ହଁ ସେଇଟା ହେଉଛି ସିଦ୍ଧାନ୍ତ, ଏ ସିଦ୍ଧାନ୍ତ ଏମାନେ ସବୁ ଏଇସବୁ ସିଦ୍ଧାନ୍ତକୁ ମହାଜନମାନେ ସ୍ଥାପନ କରିବେ, ମହାଜନ ଜନଗତ ସପନ୍ଥା, ମହାଜନମାନେ ଏଇ ସିଦ୍ଧାନ୍ତକୁ ସ୍ଥାପନ କରିବେ। ପୂର୍ବ ପର ବିଧି ମଧ୍ୟ ପରବଳିଆ, ଏଇଟା ହେଉଛି ଶ୍ରେଷ୍ଠ। ପୂର୍ବରେ ଏଇଟା କୁହାଯାଇଛି, ଭଗବାନ ପ୍ରଥମେ କହିଲେ ଏଇଟା, ତାପରେ କହିଲେ ଏଇଟା। ତେଣୁ ପରଟା ହେଉଛି ବଳିଆନ, ପୂର୍ବଟା ହେଉଛି ତାର କମ୍ ବଳ, ତା ଏତେ ବଳ ନାହିଁ, ପରଟା ହେଉଛି ବଳିଆନ। ଯେତେବେଳେ ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ ସେଇ ଭଗବାନ ସ୍ୱୟଂ ସେ ଯେତେବେଳେ ଆସିଛନ୍ତି, ଇଏ ଯେଉଁ ରହିଛନ୍ତି ମୁସଲମାନମାନଙ୍କର ସବୁ, ତାଙ୍କ ସହିତ ବିଜିଲ ଖାନ୍, ତାଙ୍କ ସହିତ ଆଲୋଚନା ଧର୍ମ ବିଷୟରେ ଆଲୋଚନା ହେଇଛି, ଧର୍ମ ବିଷୟରେ ଆଲୋଚନା କରିଛନ୍ତି। କୁରାନରେ ମଧ୍ୟ ସବୁ ରହିଛି, ଭଗବାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି, ଭଗବାନଙ୍କର କ'ଣ ରୂପ ନାହିଁ ସେଇଟା ମଧ୍ୟ କୁହାଯାଇଛି, କ'ଣ ବ୍ରହ୍ମ ପରମାତ୍ମା ଭଗବାନ ଏସବୁ ବିଷୟରେ କୁହାଯାଇଛି, କୁରାନରେ ମଧ୍ୟ ସେ କଥା କୁହାଯାଇଛି। କିନ୍ତୁ ସେମାନେ ବୁଝିପାରନ୍ତି ନାହିଁ କେଉଁଟା କେଉଁଟା ଗ୍ରହଣ କରିବେ, ଭଗବାନଙ୍କ କୌଣସି ରୂପ ନାହିଁ ଏଥିପାଇଁ ସେମାନେ କହନ୍ତି ଜାଣନ୍ତି। ତେଣୁ ଆମର ଦେଖିବା ତାଙ୍କ ମନ୍ଦିର ମାନ ତାଙ୍କର ମସଜିଦରେ କୌଣସି ଭଗବାନଙ୍କ ରୂପ ନାହିଁ। ଏହି ପ୍ରସଙ୍ଗରେ ଗୋଟେ କଥା ଆମେ କହିବା, ଯେ ଥରେ ଆମର ଶ୍ରୀଶ୍ରୀମଦ ରାଧାକୁନ୍ଦୀ ସ୍ୱାମୀ ମହାରାଜ ସେ ତ ବାହାରକୁ ବିଭିନ୍ନ ଜାଗାକୁ ଯାଉଥିଲେ କଥା ପ୍ରଚାର କରିବା ପାଇଁ। ଏହି ସମୟରେ ସେ ଜଣେ ଆରବ କଣ୍ଟ୍ରିରେ ଥିଲାବେଳେ ଏୟାରପୋର୍ଟରେ ଥିଲେ, ଏୟାରପୋର୍ଟରେ ତାଙ୍କର ଜଣେ ଅଫିସର ଯିଏ ତାଙ୍କ ସହିତ କଥା ହେଉଥିଲା, ଏଇଭଳି କଥା ହେଇକରି ସେ କହିଲେ, ଆପଣ ସେହି ଧର୍ମ ଯେଉଁ ପଥର ପୂଜା କରନ୍ତି, ପଥର ପୂଜା କରନ୍ତି, ଆମର ଗୋଟେ ସମ୍ପ୍ରଦାୟର ଅଛନ୍ତି ସେମାନେ ପିତୁଳା ପୂଜା ବୋଲି କହନ୍ତି, ଭଗବାନ ପୂଜାକୁ ସେମାନଙ୍କ ପିତୁଳା ପୂଜା, ଏହାର ମୂଲ୍ୟ ନାହିଁ କିଛି। ଏଇଭଳି ଭାବରେ ଆମର ଗୋଟେ ସମ୍ପ୍ରଦାୟ ରହିଛି, ପୁଣି ଆର୍ଯ୍ୟ ସମାଜ, ସାଧାରଣ ସମାଜ ନୁହଁ ଆର୍ଯ୍ୟ ସମାଜ, ଆର୍ଯ୍ୟର ଅର୍ଥ କ'ଣ ସେମାନେ ବୁଝୁଛନ୍ତି ସେମାନେ କହିବେ। ଯାହା ହଉ, ଏଇଭଳି ଭାବରେ ସେ କହିଲେ, ଆପଣ ପଥରମାନଙ୍କୁ ପୂଜା କରୁଛନ୍ତି ସେଇ ଧର୍ମ ନା? ନା, ପଥର ପୂଜା କରୁନା, ନା ପଥର ପୂଜା କରୁନାହାନ୍ତି, ନା ନାହିଁ ତ ପଥର। ଏଇଭଳି ଭାବରେ ହେଇକିରି କଥା ହେଲା। ତାପରେ ତାଙ୍କର ସେମାନେ ତିନି ଥର ନମାଜ ପଢ଼ିବେ, ଖରାବେଳେ ସକାଳେ ଏବଂ ସନ୍ଧ୍ୟାବେଳେ। ଆମର ମଧ୍ୟ ସେଇଟା ତ୍ରିସନ୍ଧ୍ୟା ବୋଲି କୁହାଯାଇଛି, ଆମେ ସବୁଦିନ ସକାଳେ ମଧ୍ୟ ସେଇଟା କହୁ ତ୍ରିସନ୍ଧ୍ୟା। ତ୍ରିସନ୍ଧ୍ୟାରେ ଜଣେ ଭଗବାନଙ୍କୁ ସ୍ମରଣ କରିବା କଥା। ଯାହା ହଉ, ଏଇଭଳି ଭାବରେ ଯେତେବେଳେ ତମେ ନମାଜ ପଢ଼ିବାକୁ ଗଲେ, ନମାଜ ପଢ଼ିକି ସେ ଆସିଲା ପରେ ମହାରାଜ ସହିତ ପୁଣି କଥା ହେଲା, କହିଲେ ସେ ମହାରାଜ ତାଙ୍କୁ ପଚାରିଲେ, ଆପଣ କୁଆଡ଼େ ଯାଇଥିଲେ? ନା ନମାଜ ପଢ଼ିବା ପାଇଁ। ନମାଜ କ'ଣ ନା? ଆଲ୍ଲାହଙ୍କୁ ଆମେ ସ୍ତୁତି କରୁଛୁ, ପ୍ରାର୍ଥନା କରୁଛୁ। ନା ଆଲ୍ଲାହଙ୍କୁ ପ୍ରାର୍ଥନା କରୁଛନ୍ତି, ଆପଣ ପ୍ରାର୍ଥନା କରୁଥିଲା ବେଳେ ପ୍ରାର୍ଥନା ଯାହା ସବୁ କଲେ, ଯେଉଁ ଯାହା ସବୁ ପଢ଼ିଲେ ମନ୍ତ୍ରଫନ୍ତ୍ର ଯାହା ସବୁ ପଢ଼ିଲେ, ଏଇଟା କ'ଣ ଭଗବାନ ଶୁଣୁଛନ୍ତି ନା? କାହିଁ ଶୁଣିବେନି? ଶୁଣୁଛନ୍ତି, ଶୁଣୁଛି, ଶୁଣିବେ ନା ଆଉ ଶୁଣିବେ ନା? କାହିଁ ଶୁଣିବେନି ନା? ଯଦି ଶୁଣିବେ କେମିତି ଶୁଣିବେ ସିଏ? ନା ଆପଣ କେମିତି ଶୁଣୁଛନ୍ତି? ନା ମୁଁ କାନ ମାଧ୍ୟମରେ ଶୁଣୁଛି ନା? ତାହେଲେ ସିଏ ମଧ୍ୟ କାନ ମାଧ୍ୟମରେ ଶୁଣୁଥିବେ ନା? ତାହେଲେ ତାଙ୍କ କାନ ଅଛି? ଏଇଟା ଯେତେବେଳେ କହିଦେଲେ ସେ ହଡ଼ବଡ଼ ହେଇଗଲେ, କ'ଣ କରିବେ ଚିନ୍ତା କରିପାରିଲେ ନା? ତାପରେ ପଚାରିଲେ, ଆପଣ ଯେଉଁ ଏଇଭଳି ଭାବରେ ପ୍ରଣାମ କରୁଛନ୍ତି, ଏସବୁ କରୁଛନ୍ତି, ସେ କ'ଣ ଭଗବାନ ଦେଖୁଛନ୍ତି ନା? କାହିଁ ଦେଖିବେନି ନା? ଯଦି ଦେଖୁଥିବେ ତାହେଲେ କେମିତି ଦେଖୁଥିବେ ନା? ଆପଣ କେମିତି ଦେଖୁଛନ୍ତି? ଆମେ ଚକି ମାଧ୍ୟମରେ ଦେଖୁଛୁ ନା? ତାହେଲେ ସିଏ ମଧ୍ୟ ଦେଖୁଥିବେ ଚକ୍ଷୁ ମାଧ୍ୟମରେ ନା? ତାହେଲେ ଚକ୍ଷୁ ଅଛି ତାଙ୍କର? ଏଇଭଳି ଭାବରେ କହି କହିକିରି ଏଇଭଳି ଭାବରେ ଆସିଲା। ପ୍ରଥମଥର ପାଇଁ ତାଙ୍କ ଜୀବନରେ ସେ ସ୍ୱୀକାର କଲେ ଯେ ଭଗବାନଙ୍କ ରୂପ ରହିଛି, ଭଗବାନଙ୍କ ରୂପ ଉପନିଷଦ ବର୍ଣ୍ଣନା କରାଯାଇ ତାଙ୍କ ରୂପ ନାହିଁ। ରୂପ ନାହିଁ ଅର୍ଥ ନୁହଁ ତାଙ୍କର ରୂପ ନାହିଁ, ରୂପ ନାହିଁ ମାନେ ତାଙ୍କର ଏ ଭୌତିକ ରୂପ ନାହିଁ, ତାଙ୍କ ରୂପ ହେଉଛି କ'ଣ ନ ତସ୍ୟ ଯେଉଁ ଶୋକଟି ଅଛନ୍ତି କ'ଣ ସେଇଟା, ଅପାଣି ପାଦ ଯବନ ଗ୍ରହିତା ପଶ୍ୟତି ଅଚକ୍ଷୁ ପଶ୍ୟତି ଅଚକ୍ଷୁ ସ ଶୁଣନ୍ତି ଅକର୍ଣ୍ଣ। ଅପାଣି ପାଦ, ତାଙ୍କର ପାଣି ନାହିଁ ବା ତାଙ୍କର ହସ୍ତ ନାହିଁ, ତାଙ୍କର ପାଦ ନାହିଁ, କିନ୍ତୁ ସେ ଯବନ ଗ୍ରହିତା, ସେ ସବୁକିଛି ଗ୍ରହଣ କରିପାରନ୍ତି, ଏବଂ ତାଙ୍କର ପାଦ ନଥିଲେ ମଧ୍ୟ ସେ ବହୁତ ଦ୍ରୁତଗତିରେ ଗତି କରିପାରନ୍ତି। ତେଣୁ ଉପନିଷଦରେ ବା ବେଦରେ ଶାସ୍ତ୍ରରେ ଯେଉଁ ବର୍ଣ୍ଣନା କରେ ତାଙ୍କର ରୂପ ନାହିଁ ବୋଲି କହିଲେ, ତାଙ୍କର ଭୌତିକ ରୂପ ନାହିଁ, ତାଙ୍କ ରୂପ ହେଉଛି କ'ଣ? ଇଏ ହେଉଛି ସଚିଦ ମାନେ ଚିଦ୍ ରୂପ, ଏ ଭୌତିକ ରୂପ ନୁହଁ ତାଙ୍କର, ଦିବ୍ୟ ରୂପ ତାଙ୍କର। ତେଣୁ ଏଇଭଳି ଭାବରେ ସେ ପ୍ରକୃତରେ ଜାଣିଲେ ପ୍ରକୃତରେ ଭଗବାନଙ୍କ ରୂପ ରହିଛି। ତେଣୁ ସେ କହିଲେ, ମହାରାଜ କହିଲେ, ଆମେ ପଥରକୁ ପୂଜା କରୁନାହୁଁ, ଆମେ ପଥର ଭିତରେ ଭଗବାନ ପୂଜା କରୁଛୁ। ଏ ଭଗବାନଙ୍କ ସବୁକିଛି ଶକ୍ତି, ଏ ଭୂମି ଜଳ ଅଗ୍ନି ବାୟୁ ଆକାଶ ଏସବୁ କାହାର ଶକ୍ତି? ଭଗବାନଙ୍କ ଶକ୍ତି, ଭଗବାନ ସବୁଠାରେ ଆବିର୍ଭାବ ହୋଇପାରିବେ, ତେଣୁ କୁହାଯାଏ ଭଗବାନ ସବୁଠାରେ ବିଦ୍ୟମାନ ଅଛନ୍ତି। ତେଣୁ ଏ କଥା ମହାପ୍ରଭୁ ଏଇ ଜଣେ ସେ ବିଜୁଲି ଖାନ ମୁସଲମାନ ଥିଲେ ତାଙ୍କୁ ସେଇଟା କହିଲେ, ତାଙ୍କ କୋରାନରେ ମଧ୍ୟ ସେଇଟା ବର୍ଣ୍ଣନା କରାଯାଇଛି, କୋରାନରେ ଯେଉଁ ରହିଛି ମହାପ୍ରଭୁ ତାଙ୍କୁ କହିଲେ, ତୁମର କୋରାନରେ ବର୍ଣ୍ଣନା କରାଯାଇଛି ଭଗବାନଙ୍କର କୌଣସି ରୂପ ନାହିଁ ବୋଲି କୁହାଯାଇଛି, କିନ୍ତୁ ପରେ ସେ ଭଗବାନଙ୍କ ରୂପ ବର୍ଣ୍ଣନା କରାଯାଇଛି, ଭଗବାନ କୃଷ୍ଣଙ୍କର ଯେଉଁଭଳି ଭାବ ରୂପ ସେହି ରୂପ ବର୍ଣ୍ଣନା କରାଯାଇଛି ଚୈତନ୍ୟ ଚରିତାମୃତରେ ମହାପ୍ରଭୁ ସେଇଟାକୁ କହୁଛନ୍ତି। ଇଏ କେଉଁ ଶ୍ଳୋକରେ ମଧ୍ୟଲୀଳାରେ ନା କେଉଁଠି ବର୍ଣ୍ଣନା କରାଯାଇଛି, ଭଗବାନଙ୍କ ରୂପ ରହିଛି, ବହୁତ ସୁନ୍ଦର ରୂପ ସିଏ। ତେଣୁ ସେଇଠି ସେ କଥା କହିଛନ୍ତି, ସେଇଠି ସେ କହିଛନ୍ତି ତୁମର ପଣ୍ଡିତମାନଙ୍କର ସେସବୁ ଜାଣି, ତୁମର ପଣ୍ଡିତ ସ୍ୱଭାବ ନାହିଁ ଶାସ୍ତ୍ର ଜ୍ଞାନ, ତୁମର ପଣ୍ଡିତ ସ୍ୱଭାବ ନାହିଁ ଶାସ୍ତ୍ର ଜ୍ଞାନ, ପୂର୍ବାପର ବିଧି ମଧ୍ୟ ପରବଳିଆନ ପରବଳିବାନ ଫଳ ପର ବଳବାନ। ପୂର୍ବରେ ଯାହା ଗୋଟେ କୁହାଯାଇଛି, ପରେ ଯେଉଁଟା କୁହାଯାଇଛି, ପରଟା ହେଉଛି ବଳବାନ, ପୂର୍ବଟା ଲେସ୍, ସେଇଟା ହାୟର। ତେଣୁ ଏଇଠି କହିଲେ ପ୍ରଭୁ କହେ ତୁମର ଶାସ୍ତ୍ର ସ୍ଥାପେ ନିର୍ବିଶେଷେ ତାହା ଖଣ୍ଡି ସବିଶେଷ ସ୍ଥାପିଆ ଶେଷେ। କୋରାନରେ ମଧ୍ୟ ନିର୍ବିଶେଷ କଥା କୁହାଯାଇଛି, ଭଗବାନଙ୍କର ଯେଉଁ ନିରାକାର କଥା କୁହାଯାଇଛି, ଏବଂ ତାକୁ ଖଣ୍ଡନ କରିକି ଅନ୍ତିମରେ ଭଗବାନଙ୍କର ସବିଶେଷ ବା ଭଗବାନଙ୍କ ରୂପ ବିଷୟରେ ବର୍ଣ୍ଣନା କରାଯାଇଛି। ତୁମର ଶାସ୍ତ୍ରେ କହେ ଶେଷେ ଏକ ଈଶ୍ୱର ସର୍ବେଶ୍ୱର୍ଯ୍ୟ ପୂର୍ଣ୍ଣତେ ହଁ ଶ୍ୟାମ କଳେବର, ସେଠି କୁହାଯାଇଛି ଶେଷରେ ଭଗବାନ ଏକ ଈଶ୍ୱର, ଦୁଇ ଜଣ ଈଶ୍ୱର ନାହାନ୍ତି, ଜଣେ ଈଶ୍ୱର, ଏକ ଈଶ୍ୱର ସର୍ବେଶ୍ୱର୍ଯ୍ୟ ପୂର୍ଣ୍ଣ। ସେ ଈଶ୍ୱର କିଏ ନା ସବୁକିଛି ଐଶ୍ୱର୍ଯ୍ୟ ରହିଛି, ଭଗବାନ ଭଗ କହିଲେ ଐଶ୍ୱର୍ଯ୍ୟ, ସବୁକିଛି ଐଶ୍ୱର୍ଯ୍ୟ ତାଙ୍କ ପାଖରେ ରହିଛି। ସିଏ ହେଉଛନ୍ତି ଶ୍ୟାମ କଳେବର, ସିଏ ହେଉଛନ୍ତି ଶ୍ୟାମ କୃଷ୍ଣ ବର୍ଣ୍ଣ ତାଙ୍କର ଶ୍ୟାମ କଳେବର, ଏବଂ ଏଇଭଳି ଭାବରେ ଆମର ବ୍ରହ୍ମା ମଧ୍ୟ ସେଇଟା କହିଲେ, ବେଣୁ କଣନ୍ତମରବିନ୍ଦ ଦଳାୟତାକ୍ଷ୍ୟଂ ବରାବତଂ ସମାସିତା ମୁଦ ସୁନ୍ଦରାଙ୍ଗଂ କନ୍ଦର୍ପକୋଟି କମନୀୟ ବିଶେଷ ଶୋଭଂ ଗୋବିନ୍ଦମାଦି ପୁରୁଷଂ ତମହଂ ଭଜାମି। ଥରେ ପ୍ରଭୁପାଦଙ୍କୁ ପ୍ରଶ୍ନ ପଚାରିଲେ ଆପଣ ଭଗବାନ ଦେଖିଛନ୍ତି ନା, ହଁ ନା, କେମିତି ତାଙ୍କ ରୂପ ନା, ଏଇ ଶ୍ଳୋକଟି କହିଲେ ସେ ବ୍ରହ୍ମ ସଂହିତା, ବ୍ରହ୍ମା ଭଗବାନ ଦର୍ଶନ କରି ଏଇଟା ରଚନା କରିଥିଲେ ବ୍ରହ୍ମା ବ୍ରହ୍ମ ସଂହିତା। ତେଣୁ ସେ ବେଣୁଧାରଣ କରିଛନ୍ତି, ବେଣୁ କୋଣନ୍ତ ମରବିନ୍ଦ ଦଳାୟତାକ୍ଷ୍ୟଂ, ଏବଂ ତାଙ୍କର ଭକ୍ତମାନଙ୍କ ଉପରେ କୃପା କଟାକ୍ଷ ପ୍ରକାଶ କରୁଛନ୍ତି। ବେଣୁ କୋଣନ୍ତ ମରବିନ୍ଦ ଦଳାୟତାଙ୍କ ବରାହ ତାଙ୍କର ମସ୍ତକରେ ବରାହପୀଠ ଧାରଣ କରିଛନ୍ତି, ମୟୂରପୁଚ୍ଛକୁ ଧାରଣ କରିଛନ୍ତି, ଏବଂ ଶ୍ୟାମ କଳେବର ତାଙ୍କର ସମାସିତା ମୁଣ୍ଡ ସୁନ୍ଦରାଙ୍ଗ କନ୍ଦର୍ପ କୋଟି କମନୀୟ ବିଶେଷ ସ୍ୱଭାବ, ତାଙ୍କ ରୂପ କିଭଳି ନା କୋଟିଏ କନ୍ଦର୍ପ ରୂପକୁ ମଧ୍ୟ ସେଟା ତିରସ୍କାର କରେ, ଏଭଳି ଭଗବାନଙ୍କ ରୂପ ରହିଛି। ସେହି ଭଗବାନ ଗୋବିନ୍ଦଙ୍କର ଆଦି ପୁରୁଷଙ୍କର ଆମେ ଭଜନ କରୁଛୁ, ତେଣୁ ଇଏ ଯେଉଁ ରହିଛି ଭଗବାନ ଏଭଳି ରୂପ ରହିଛି। ଯେଉଁମାନେ ଭକ୍ତ ଏସବୁ ସେ ଜାଣନ୍ତି, ଏ ଲୀଳାକୁ ବୁଝନ୍ତି, ବହୁତ ସିଦ୍ଧାନ୍ତ ଧର୍ମର ସିଦ୍ଧାନ୍ତକୁ ସେମାନେ ସ୍ଥାପନ କରନ୍ତି। ମହାଜନ ଆମର କହିବାର ଉଦ୍ଦେଶ୍ୟ ଥିଲା ଏଇଟା, ମହାଜନ କହିଲେ ଏଇ ସିଦ୍ଧାନ୍ତକୁ ସ୍ଥାପନ କରିବେ, ନହେଲେ ବୁଝିପାରିବେ ନାହିଁ କ'ଣ ଏଇଟା, ଦୁଇଟା ଜିନିଷ ରହିଛି, କେଉଁଟା ଠିକ୍ କେଉଁଟା ଭୁଲ, ବିପରୀତ ଜିନିଷ ସବୁ ରହିଛି। ଆମ ପ୍ରଭୁପାଦ ମହାରାଜ ଜଣେ ସେଇ ମହାଜନଙ୍କ ପଥକୁ ଅନୁସରଣ କରିଛନ୍ତି, ସେ ମଧ୍ୟ ଏଇ କଥାଟି କହନ୍ତି ଚୈତନ୍ୟ ଚରିତାମୃତରେ, ସେଇଟା ବର୍ଣ୍ଣନା କରାଯାଇଛି। ଜୀବେର ଅସ୍ତି ବିଷ୍ଠା ଦୁଇ ଶଙ୍ଖ ଗୋମୟ ବେଦବାକ୍ୟେ ସେଇ ଦୁଇ ମହାପବିତ୍ର ହଏ। ବେଦରେ ପ୍ରଥମେ କୁହାଯାଉଛି ଗୋଟେ ଜୀବର ଅସ୍ଥି ଏବଂ ବିଷ୍ଠା, ଏଇ ଦୁଇଟି ହେଉଛି ଅପବିତ୍ର, କିନ୍ତୁ ଶଙ୍ଖ ବାଜୁଛି, ଶଙ୍ଖ ଆମର ବଜା ହେଉଛି କାରଣ ମଧ୍ୟରେ, ସେଇଟା ହେଉଛି ଗୋଟେ ଜୀବର ଅସ୍ଥି ଏବଂ ଗୋମୟ ଗୋଟେ ଜୀବର ବିଷ୍ଠା, କିନ୍ତୁ ବେଦବାକ୍ୟେ ସେଇ ଦୁଇ ମହାପବିତ୍ର ହଏ। ବୁଝିପାରିବେ ନାହିଁ ଏଇଟାକୁ, ଏଇଟାକୁ ଗୋଟେ କଥା କୁହାଯାଉଛି ପୁଣି ଆଉ ଗୋଟେ କଥା କୁହାଯାଉଛି, ଜଣେ ଦେଖିଲେ ପଢ଼ିଲେ ବୁଝିପାରିବ ନାହିଁ। ତେଣୁ ମହାଜନମାନେ ସେ ସିଦ୍ଧାନ୍ତକୁ ସ୍ଥାପନ କରନ୍ତି, କେଉଁଟା ଠିକ୍ କେମିତି ଜାଣିବ, ବୁଝିପାରିବେ ନାହିଁ। ଧର୍ମର ତତ୍ତ୍ୱ ବହୁତ ଗଭୀର ରହିଛି, ସମସ୍ତେ ବୁଝିପାରିବେ ନାହିଁ ଧର୍ମର ତତ୍ତ୍ୱ। ତେଣୁ ଇଏ ମହାଜନମାନେ, ଏଇ ଯେଉଁ ଆମେ କହିଲୁ ସେଇ କୂଳରେ ଦୁଇଜଣ ମହାଜନ ଆସିଛନ୍ତି, ଅସୁର କୂଳରେ ହେଇକରି ମଧ୍ୟ ଜଣେ ବହୁତ ଉନ୍ନତ କୂଳରେ ଜାତ ହୋଇଛନ୍ତି, ବା ତାଙ୍କର ଅନ୍ୟମାନେ ଭକ୍ତ ଅଛନ୍ତି ଏସବୁ ରହିଛନ୍ତି, ତାଙ୍କ କୂଳରେ ଜାତ ହୋଇଛନ୍ତି, ସେଇଟା ଆଶ୍ଚର୍ଯ୍ୟ କଥା ନୁହଁ। କିନ୍ତୁ ଅସୁର କୂଳରେ ଜାତ ହୋଇକରି ମଧ୍ୟ ସିଏ ମହାଜନରେ ପରିଣତ ହୋଇଛନ୍ତି, ଭଗବାନଙ୍କର କେହି କୌଣସି କୌଣସି ତାଙ୍କର ନିଜର ଆଉ ପରର ଏସବୁ ନାହିଁ, ଭଗବାନ ସେ ସମସ୍ତଙ୍କର ଭଗବାନ, ଭଗବାନ ସମସ୍ତଙ୍କର, ସମସ୍ତ ହେଉଛନ୍ତି ଭଗବାନଙ୍କର, ଭଗବାନ ମମିମାଂସ ଜୀବ ଲୋକ ଜୀବଭୂତ ସନାତନ, ସମସ୍ତେ ଭଗବାନଙ୍କର ଅଂଶ। ତେଣୁ ଏ ବାଣ, ବାଣସୁର କଥା ଆସି, ବାଣସୁର ଯଦିଓ ତାଙ୍କର ପିତା ଜଣେ ମହାଜନ, ବଳି ମହାରାଜ ଜଣେ ମହାଜନ, ଏବଂ ପିତାମହ ପ୍ରପିତାମହ ମଧ୍ୟ ପ୍ରହ୍ଲାଦ ମହାରାଜ ଜଣେ ମହାଜନ, କିନ୍ତୁ ତଥାପି ସିଏ ଭଗବାନ ଭକ୍ତି କରୁନଥିଲେ, ଶିବଜୀଙ୍କର ଭକ୍ତି କରୁଥିଲେ, ଏହିସବୁ କଥା ପୂର୍ବରୁ ବର୍ଣ୍ଣନା କରାଯାଇଛି। ତେଣୁ ସିଏ ଭଗବାନ ଭକ୍ତ ନ ହେଇକିରି ଶିବଙ୍କର ଭକ୍ତ ହେଇଥିଲେ ଏବଂ ଶିବଙ୍କୁ ସନ୍ତୁଷ୍ଟ କରିଦେଇଥିଲେ। ଶିବଙ୍କର ଦୁଇ ପ୍ରକାର ରହିଛି କୃପା ରହିଛି, ଗୋଟେ ହେଉଛି ଅକପଟ କୃପା, ଗୋଟେ ହେଉଛି ସକପଟ କୃପା। ଶିବ ଯେଉଁମାନେ ବିଭିନ୍ନ ପ୍ରକାର କାମନା ନେଇକରି ଶିବଜୀଙ୍କର ଆରାଧନା କରନ୍ତି, ଶିବଜୀ ତାଙ୍କର କାମନାକୁ ପୂରଣ କରିଦିଅନ୍ତି, କିନ୍ତୁ ଯାହାର କୌଣସି କାମନା ନାହିଁ ଶିବଜୀଙ୍କର ଆରାଧନା କରନ୍ତି, ଶିବଜୀ ତାଙ୍କୁ ଭଗବାନ ଭକ୍ତରେ ପରିଣତ କରିଦିଅନ୍ତି, ତାଙ୍କୁ ଭକ୍ତ କରିଦିଅନ୍ତି। ସିଏ ଦେବତାମାନେ ସବୁ ଦେବତାମାନେ ସେଇଭଳି ଭାବରେ, ସବୁ ଦେବତାମାନେ ସେଇଭଳି ଭାବରେ, ଜଣେ ଅନ୍ୟ କୌଣସି କାମନା ନାହିଁ, ଖାଲି ସିନ୍ସିୟରଲି ଜଣେ ଦେବତାମାନେ ପୂଜା କରିବେ ତାହେଲେ ମଧ୍ୟ ସେମାନେ ଭଗବାନଙ୍କ ଭକ୍ତ ହେବେ, ଯେଉଁ ଦେବତା ହଉ ସେଭଳି ଭାବରେ। ଯେଉଁ ଦେବତାମାନଙ୍କୁ ସେଇଟା ଆମର ଗୋପୀମାନେ ସବୁ କାତ୍ୟାୟନୀଙ୍କର ପୂଜା କରୁଥିଲେ ଏବଂ ବୃନ୍ଦାବନବାସୀମାନେ ଗୋପେଶ୍ୱରଙ୍କ ପୂଜା କରୁଥିଲେ। ଜୟ ଜୟ ଗୋପେଶ୍ୱର ବୃନ୍ଦାବନ ମାଝ, ଜୟ ଜୟ ବୃନ୍ଦା, ଜୟ ଜୟ କୃଷ୍ଣ ସଖା ବଟୁ ଦ୍ୱିଜ ରାଜ, କୃଷ୍ଣ ସଖା ବଟୁ ଦ୍ୱିଜ ରାଜ। ବହୁତ ସୁନ୍ଦର ଭାବରେ କୃଷ୍ଣଦାସ କବିରାଜ ଗୋସ୍ୱାମୀ ଇଏ ଜୟ ରାଧ ଜୟ କୃଷ୍ଣ ଜୟ ବୃନ୍ଦାବନ ଏଇ ସଙ୍ଗୀତଟି ଗାନ କରିଛନ୍ତି। ତାହେଲେ ସେ କହୁଛନ୍ତି ଗୋପେଶ୍ୱର ମହାଜ, ଆପଣ ବୃନ୍ଦାବନରେ ଗୋପେଶ୍ୱର ରହିଛନ୍ତି, ବ୍ରଜବାସୀମାନେ ଗୋପେଶ୍ୱରଙ୍କର ଆରାଧନା କରୁଥିଲେ, ତେଣୁ ଦେବତାମାନଙ୍କୁ ଯେଉଁମାନେ ଆରାଧନା କରିବେ, ଅନ୍ୟ କୌଣସି କାମନା ନଥିବ ଯଦି, ତାହେଲେ ସେମାନେ ତାଙ୍କୁ ଭଗବାନ ଭକ୍ତରେ ପରିଣତ କରିଦେବେ। ତେଣୁ କିନ୍ତୁ ଶିବଜୀଙ୍କର ଏଇ ଯେଉଁ ଆରାଧନା କରୁଥିଲେ ବାଣ, ଏ ତାଙ୍କର ବିଭିନ୍ନ ପ୍ରକାର କାମନା ଥିଲା, ବହୁତ ଐଶ୍ୱର୍ଯ୍ୟ ପ୍ରାପ୍ତ ହେବା ପାଇଁ ଚାହୁଁଥିଲେ, ତେଣୁ ଶିବଜୀ ତାଙ୍କୁ ମଧ୍ୟ ବହୁତ ଐଶ୍ୱର୍ଯ୍ୟ ପ୍ରଦାନ କରିଥିଲେ। ତାର ଗୋଟିଏ ଐଶ୍ୱର୍ଯ୍ୟ ହେଉଛି ତାଙ୍କୁ 1000 ହସ୍ତ ସେ ପ୍ରାପ୍ତ ହୋଇଥିଲେ, 2 ହାତ ତ ଭଗବାନ ଦେଇଛନ୍ତି, ତା ବାଦ 998 ହାତ ସେ ପ୍ରାପ୍ତ ହୋଇଥିଲେ 1000 ହାତ, କିନ୍ତୁ ଇଏ ଏତେ ଶକ୍ତି ବା ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇକରି ମଧ୍ୟ ସେଇଟାକୁ ଉପଯୋଗ ଠିକ୍ ଭାବରେ ସଦୁପଯୋଗ କରୁନଥିଲେ। ଆମର ଯାହାର ଯେଉଁ ସବୁ ଶକ୍ତି ରହିଛି ବା ଐଶ୍ୱର୍ଯ୍ୟ ରହିଛି ବା ଗୁଣ ରହିଛି, ଏଇ ଗୁଣ ମାଧ୍ୟମରେ ଗୁଣର ସଦୁପଯୋଗ ହେବ ସେତେବେଳେ ଯଦି ଆମେ ସେଇ ମାଧ୍ୟମରେ ଆମେ ଭଗବାନଙ୍କର ଆରାଧନା କରିବା। କିନ୍ତୁ ଏଇ ଶକ୍ତି ମାଧ୍ୟମରେ ଯଦି ଭଗବାନଙ୍କୁ ଚ୍ୟାଲେଞ୍ଜ କରିବା, ତାହେଲେ ସେଇଟା ଏ ଶକ୍ତିର ଦୁରୁପଯୋଗ ହେବ, ମିସ୍ୟୁଟିଲାଇଜେସନ୍ ହେବ। ଆମେ ଗୋଟେ ସେଇଭଳି ଭାବରେ ଆମେ ଗୋଟେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛେ, ମନୁଷ୍ୟ ଜନ୍ମରେ ଭଗବାନ କେତେ କଥା ଆମକୁ ଦେଇଛନ୍ତି, ଏ ଚକ୍ଷୁରେ ଆମେ ଦେଖିପାରୁଛେ, ଆମେ ଯେଉଁ ଜିହ୍ୱାରେ କଥା କହିପାରୁଛେ, ସୁନ୍ଦର କଥା କହିପାରୁଛେ, ପଶୁ ପକ୍ଷୀ କୀଟ ପତଙ୍ଗ ଇତ୍ୟାଦି ସେମାନେ ଭଗବାନଙ୍କ ନାମ ଉଚ୍ଚାରଣ କରିପାରିବେ ନାହିଁ, ତାଙ୍କ ସେଭଳି ସେ ଜୁହା ସେ ପ୍ରାପ୍ତ ହୋଇନାହାନ୍ତି, କିନ୍ତୁ ଆମକୁ ଗୋଟେ ଜୁହା ଦେଇଛନ୍ତି, ଯେଉଁ ଜୁହାରେ ଭଗବାନଙ୍କ ନାମ ନେଇପାରିବା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ଭଗବାନ ନାମ ନେଇପାରିବା, କିନ୍ତୁ ଆମେ ଏ ନାମଟାକୁ ଆମ ଜିହ୍ୱାଟାକୁ ସଦୁପଯୋଗ କଲେ ନାହିଁ, ଭଗବାନ ନାମ ନେଲେ ନାହିଁ। ତେଣୁ ଯମରାଜ ତାଙ୍କର ଦୂତମାନଙ୍କୁ କହିଛନ୍ତି, ଭାଗବତ ଷଷ୍ଠ ସ୍କନ୍ଧ ତୃତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ସେମାନେ ଯମରାଜ କହୁଛନ୍ତି, ଜିହ୍ୱାନ ଭକ୍ତି ଭଗବତ ଗୁଣ ନାମ ଧ୍ୟେୟମ୍ ଚେତସ୍ତନ ସ୍ମରତି ତଚ୍ଚରଣାରବିନ୍ଦଂ କୃଷ୍ଣ ନମନ୍ତି ଯତ୍ଶିର ଏକଦାପି ତାନ ନିର୍ଦ୍ଧମ ଅସୁତୋ ବିଷ୍ଣୁ କୃତାନ। ଅଜାମିଳ ପ୍ରସଙ୍ଗରେ ଯମରାଜମାନଙ୍କ ଭୁଲ ହେଇଗଲା, ଯମରାଜଙ୍କ ଦୂତମାନେ ଅଜାମିଳକୁ ଭାବୁଥିଲେ ବଡ଼ ପାପୀ ଥିଲା, ବହୁତ ବଡ଼ ପାପ କରୁଥିଲେ ସେ, କିନ୍ତୁ ଅନ୍ତିମ ସମୟରେ ସେ ତାଙ୍କର ପୁତ୍ରକୁ ଲକ୍ଷ୍ୟ କରି ଭଗବାନ ନାରାୟଣଙ୍କର ନାମ ନେଇଛି, ନାରାୟଣ ଆୟ ନାରାୟଣଙ୍କ ନାମ ନେଇଥିଲା ଅନ୍ତିମ ସମୟରେ, କିନ୍ତୁ ଏଇଟାକୁ ଯମରାଜଙ୍କ ଦୂତ ଧର୍ମରାଜ, ସିଏ ଯମରାଜ ହେଉଛନ୍ତି ଧର୍ମରାଜ, କିନ୍ତୁ ତାଙ୍କର ମୋତେ ଭୁଲ ହେଇଗଲା ବା ତାଙ୍କର ଦୂତମାନେ ସିଏ ସେଇଟାକୁ ଗ୍ରହଣ ଦେଖିପାରିଲେ ନାହିଁ, ଜାଣିପାରିଲେ ନାହିଁ। ଭଗବାନ ନାମରେ କେତେ ମହାତ୍ମା ରହିଛି, ଏ ନାମର ମହାତ୍ମା ବର୍ଣ୍ଣନା କରାଯାଇଛି। ତେଣୁ ଇଏ ସାଙ୍ଗେ ତାଙ୍କର ଯେଉଁ ଯମରାଜଙ୍କ ଦୂତମାନେ ଆସିଥିଲେ, ତିନି ଜଣ ଦୂତ ଆସିଥିଲେ, ବିକଟାଳ ରୂପ ତାଙ୍କର ରହିଛି, ତାଙ୍କର ଯମ ପାସ ଆଣିକରି ତାକୁ ବାନ୍ଧି ଦେଇକରି ନେବା ପାଇଁ ଟାଣିବା ପାଇଁ ବସିଥିଲେ। ଟାଣିଲା ବେଳକୁ ସେ ସମୟରେ ସେ ଡାକିଲେ ନାରାୟଣ ଆୟ, ତା ପୁଅକୁ ଡାକିଲା। ତେଣୁ ନାରାୟଣଙ୍କର ଚାରିଜଣ ଦୂତ ଆସି ପହଞ୍ଚିଗଲେ। ଭାଗବତ ଷଷ୍ଠ ସ୍କନ୍ଧ ତୃତୀୟ ଅଧ୍ୟାୟ, ଦ୍ୱିତୀୟ ଅଧ୍ୟାୟ ପ୍ରଥମ ଅଧ୍ୟାୟରେ ଏସବୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ବିଷ୍ଣୁ ଦୂତ ଏବଂ ଯମଦୂତମାନଙ୍କ ବିଷୟରେ ତାଙ୍କ ଭିତରେ ଚାଲିଛି କ'ଣ, ଏଇଟା ଡିବେଟ୍ ଚାଲିଛି, କେଉଁଟା ଠିକ୍ କେଉଁଟା ଭୁଲ, ଇଏ ପାପୀ। ବିଷ୍ଣୁ ଦୂତମାନେ କହୁଛନ୍ତି ଇଏ ବହୁତ ବଡ଼ ପୁଣ୍ୟବାନ ବ୍ୟକ୍ତି, ବହୁତ ବଡ଼ ଧାର୍ମିକ ବ୍ୟକ୍ତି। ଏଇଭଳି ଭାବରେ ଆଲୋଚନା ହେଇକରି ଯାହା ହଉ ସେମାନେ ବୁଝିପାରିଲେ ନାହିଁ। ତେଣୁ ଯାଇକରି ତାଙ୍କର ତାଙ୍କର ସାର୍ଙ୍କୁ ପଚାରିଲେ, ଯମରାଜଙ୍କୁ ପଚାରିଲେ, ପ୍ରଭୁ ଇଏ କ'ଣ ଘଟଣା, ଧର୍ମ କ'ଣ ପ୍ରକୃତରେ। ସେଇ ପ୍ରସଙ୍ଗରେ ଯମରାଜ କହିଲେ ଧର୍ମ ହେଉଛି ଏଇଟା, ମହାଜନମାନେ ଯେଉଁଟା କହିବେ ବା ଧର୍ମ ହେଉଛି ଯାହା ଭଗବାନ ପ୍ରଣୟନ କରିଛନ୍ତି ସେଇଟା ଧର୍ମ। ତେଣୁ ଭଗବାନ ପ୍ରଣୟନ କରି ଧର୍ମ, ତାର ବେଦ ଭଗବାନ ପ୍ରଣୟନ କରିଛନ୍ତି ସେଇଟା ଧର୍ମ ନା? ହଁ ନା, ତାହେଲେ ଆମେ ତ ବେଦ ଅନୁସାରେ ଆମେ ତାଙ୍କୁ ଟାଣିବା, ତାଙ୍କୁ ସେ ପାପୀ ବ୍ୟକ୍ତିକୁ ଆଣିବା ଆଣୁଥିଲୁ, କିନ୍ତୁ ସେମାନେ କିଏ ଚାରିଜଣ ବ୍ୟକ୍ତି ଆସିକିରି କହିଲେ ନା ନା ଏଇଟା ଧର୍ମ ନୁହଁ, ଆଉ ଗୋଟେ ଧର୍ମ କହିଲେ। ତେଣୁ ଏଇଭଳି ଭାବରେ ବେଦର ସିଦ୍ଧାନ୍ତକୁ ବୁଝି ହେବ ନାହିଁ। ତେଣୁ ଯମରାଜ ତାଙ୍କୁ କହିଲେ ଦେଖ ପିଲା, ତମେ ତମେ ମୂର୍ଖ, ତମେ ଜାଣିନ ବେଦର ବହୁତ ସୂକ୍ଷ୍ମ ସିଦ୍ଧାନ୍ତ ରହିଛି, ଧର୍ମର ସବୁ ସୂକ୍ଷ୍ମ ସିଦ୍ଧାନ୍ତ ରହିଛି, ତମେ ସେସବୁ ବୁଝୁନା, ଆଜିଠୁ ଶୁଣ, ଏଇଟାକୁ ହାୟର ନଲେଜ୍ ତମକୁ ଦେଉଛି। ଆମେଣ୍ଡମେଣ୍ଟ ନୁହଁ, ଏଇଟା ଆନେକ୍ସର ଏକ୍ସଟ୍ରା ଗୋଟେ ଦିଆଗଲା। ବେଦରେ କିଛି ଭୁଲ ନାହିଁ, ବେଦରେ ଆମେ ଯେମିତି ଆମେଣ୍ଡମେଣ୍ଟ ହେଉଛି, କନଷ୍ଟିଟ୍ୟୁସନ୍ ଆମେଣ୍ଡମେଣ୍ଟ ହେଉଛି ଅନେକ ଥର ଆମେଣ୍ଡ, କାହିଁକି ନା ତାର ଭୁଲ ରହିଛି, ସେ ବର୍ତ୍ତମାନ ସେ ସମୟରେ ବର୍ତ୍ତମାନ ସମୟରେ ସେଇଟା କାମ କରୁନାହିଁ, ତ ପରିବର୍ତ୍ତନ କଲେ, କିନ୍ତୁ ବୈଦିକ ଶାସ୍ତ୍ରରେ କୌଣସି ପରିବର୍ତ୍ତନ ନାହିଁ, ନୋ ଆମେଣ୍ଡମେଣ୍ଟ। ଯଦି ଆମେଣ୍ଡମେଣ୍ଟ ହେଲା ସେଇଟା ନଷ୍ଟ ହେଇଗଲା। ଭଗବତ ଗୀତାରେ ଭଗବାନ କହିଲେ ନା ସକାଳ ନିୟମ ମହତା ଯୋଗ ନଷ୍ଟ ପରନ୍ତବ, ଯଦି ଆମେ ପରିବର୍ତ୍ତନ କରିବା ତାହେଲେ ସେଇଟା ଭୁଲ ହେଇଯିବ, ସେଇଟା ନଷ୍ଟ ହେଇଯିବ। ତେଣୁ ଯାହା ହଉ ଏ ଆନେକ୍ସର ଦିଆଗଲା କ'ଣ ନା, ଏଇଭଳି ଭାବେ ତାକୁ ଦେଇନଥିଲେ, ସେ ଜ୍ଞାନ ଦେଇନଥିଲେ, ସେ ଜ୍ଞାନ ଦେଲା ସେଦିନ, ସେଦିନ ଯେଉଁ ନର୍କରେ ସବୁ ବନ୍ଦ କରାଗଲା, ନର୍କମାନେ ଯେଉଁ ପନିଶମେଣ୍ଟ ପାଉଥିଲେ ତାକୁ ବନ୍ଦ କରାଗଲା। ସେମାନେ ସବୁ ଯମଦୂତମାନଙ୍କୁ ଡାକିଲେ, ଆଜି ଆଜି ଗୋଟେ ତୁମକୁ କ୍ଲାସ୍ ଦିଆହେବ, ସେ କ୍ଲାସ୍ କହୁଛ ସେଇଟା ଶୁଣ। ଜିହ୍ୱାନ ଭକ୍ତି ଭଗବତ ଗୁଣ ନାମ ଧ୍ୟେୟମ୍ ଚେତସ୍ତନ ସ୍ମରତି ତଚରଣାରବିନ୍ଦମ୍ କୃଷ୍ଣୋ ନ ନମତି ଯଚ୍ଛିର ଏକଦାପି ତାନ ଧୂମସୁତୋ ବିଷ୍ଣୁ କୃତାନ୍। ତେଣୁ ଦେଖ ଯେଉଁମାନଙ୍କ ପାଖକୁ ଯିବ ତ ପରୀକ୍ଷା କରିବ, ସେମିତି ଆଣିବ ନାହିଁ, ତା ଦେଖିବ ସବୁ ଅଙ୍ଗ ଦେଖିବ, ଜିହ୍ୱା ଜିହ୍ୱାରେ ସେମାନେ ଜାଣିପାରିବେ ଜିହ୍ୱାରେ ଭଗବାନ ନାମ ନେଇଛି ନା ନାହିଁ। ଯଦି ଭଗବାନଙ୍କର ନାମ ନେଇନାହିଁ ତାହେଲେ ତମ ପାଖକୁ ଆଣିବ, ଜିହ୍ୱାନ ଭକ୍ତି ଭଗବତ ଗୁଣ ନାମ ଦେଇଅ। ତେଣୁ ଆଉ ଜଣେ ତାଙ୍କର ଯମଦୂତ ଜଣେ କହିଲେ ସାର୍, ଯାହାଙ୍କର ଜିହ୍ୱା ନାହିଁ ତାଙ୍କୁ କ'ଣ କରିବା ନା, ଚେତ ନଷ୍ଟରଦି ତା ଚରଣାର ବିନ୍ଦ, ଜୁହା ନଥିଲେ କ'ଣ ହେବ, ତାଙ୍କ ମନରେ ଭଗବାନଙ୍କ ଚରଣ ଚିନ୍ତା କରିଛନ୍ତି, ଚିନ୍ତା କରିନାହାନ୍ତି ତାହେଲେ ତାଙ୍କୁ ମୁଁ ଆଣିବ, ଇଏ ତୁ ନସ୍ମରତି ନ ଚରଣାର ବିନ୍ଦ ନା, ଆଉ କାହାକୁ ଆଣିବା ନା, କୃଷ୍ଣ ନ ନମନ୍ତ ଚିର ଏକଦାପି, ଭଗବାନଙ୍କ ପାଦ ପଦ୍ମରେ ଯେ ମଥାକୁ ନୁଆଉ ନାହିଁ, କୃଷ୍ଣ ନ ନମନ୍ତି ଯଚ୍ଛିର ଏକଦାପି ଗୋଟେ ଥର, ତାହା ନା ସେମାନଙ୍କୁ ମୋ ପାଖକୁ ଆଣିବ। ଏଇଭଳି ଭାବରେ ସବୁ ତାକୁ ଦେଲେ, ହାୟର ନଲେଜ୍ ସବୁ ପ୍ରଦାନ କଲେ, ତାପରଠୁ ଆଉ ଭୁଲ ନାହିଁ। ତେଣୁ ଏଇଭଳି ଭାବରେ ମହାଜନମାନେ ସବୁ ଜାଣନ୍ତି, ଶାସ୍ତ୍ର ଜାଣନ୍ତି, ତେଣୁ ଇଏ ଶକ୍ତିର ଅପଚୟ କରୁଥିଲେ ବାଣାସୁର, ଇଏ ଶକ୍ତି ପ୍ରଦାନ କରୁଥିଲେ, ଶିବଜୀଙ୍କଠାରୁ ଶକ୍ତି ପ୍ରାପ୍ତ ହୋଇଥିଲେ, ସେ ଶକ୍ତିର ଅପଚୟ କରୁଥିଲେ କିଭଳି ଭାବରେ ନା, ଯାଇକି ପାହାଡ଼କୁ ସବୁ ଚୂର୍ଣ୍ଣୀଭୂତ କରୁଥିଲେ, ପାହାଡ଼କୁ ସବୁ ଗୁଣ୍ଡ ଗୁଣ୍ଡ କରିଦେଉଥିଲେ, ଏଇ ଶକ୍ତିର ଭାବୁଥିଲେ ମୋର ବ୍ୟବହାର ହେଲା ଶକ୍ତିର। ତେଣୁ ତଥାପି ତାଙ୍କର ଯେଉଁ ହଜାର ହାତ ପ୍ରାପ୍ତ ହେଇଛନ୍ତି, ଏ ହଜାର ହାତରେ ଯୁଦ୍ଧ କରିବାର ଯେଉଁ ମନବୃତ୍ତି ରହିଛି, ପ୍ରବୃତ୍ତି ରହିଛି, ସେ ଶାନ୍ତ ହେଉନାହିଁ। ତେଣୁ ସେ ଶିବଜୀଙ୍କୁ କହିଲେ, ଶିବପ୍ରଭୁ ଆପଣ ମୋତେ ଏଇ ଶକ୍ତି ଦେଲେ ଏଇଟା ମୋର ଭାର ହେଇଯାଇଛି, ମୋର କେହି ସମକକ୍ଷ ଯୋଦ୍ଧା ଆସୁନାହାନ୍ତି, ତେଣୁ କାହା ସହିତ ମୁଁ ଯୁଦ୍ଧ କରିବି, ଆପଣ ଛଡ଼ା ଆଉ କେହି ନାହାନ୍ତି। ତେଣୁ ଶିବଜୀ କ୍ରୋଧ ହେଇକି କହିଲେ, ଆରେ ମୂର୍ଖ, ଯେଉଁଦିନ ତୋର ଯେଉଁ ରଥର ଯେଉଁ ଧ୍ୱଜା ରହିଛି, ଏ ଧ୍ୱଜାରେ ରହିଛି ମୟୂର ଚିହ୍ନ ରହିଛି, ମୟୂରଟା ହେଉଛି କାର୍ତ୍ତିକେୟଙ୍କର ବାହନ, ଇଏ କାର୍ତ୍ତିକେୟ ଏବଂ ଶିବଜୀ ତାଙ୍କର ଦୁର୍ଗ ରକ୍ଷା କରୁଥିଲେ, ପ୍ରୀତି ହୋଇକରି ରକ୍ଷା କରୁଥିଲେ। ତେଣୁ କହିଲେ, ଯେତେବେଳେ ତୋର ମୟୂର ଧ୍ୱଜା ଭାଙ୍ଗିଯିବ ସେତେବେଳେ ଜାଣିବ ତୋର ସମକକ୍ଷ ଯୋଦ୍ଧା ଆସିଯିବେ, ତା ଯୁଦ୍ଧ କରିବୁ। ଏଇଭଳି ଯେତେବେଳେ କହିଲେ, ସେ ବାଣାସୁର ବହୁତ ଆନନ୍ଦିତ ହେଲା। ଆମେ ଆ ପୂର୍ବରୁ ବର୍ଣ୍ଣନା କରିଯାଇଛେ ସେସବୁ। ତେଣୁ ବହୁତ ଆନନ୍ଦିତ ହେଲା ଯେ ବହୁତ ବଢ଼ିଆ ହେଲା ଯୁଦ୍ଧ କରି, ଏଇଭଳି ଯୁଦ୍ଧ କରି। ତେଣୁ ଏଇଭଳି ଭାବରେ ରହିଲା ପରେ ଏଇସବୁ ବିଭିନ୍ନ ବିଷ୍ଣୁ ପୁରାଣରେ ଏବଂ ହରିବଂଶରେ ଏସବୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି, ଭାଗବତରେ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି। ତେଣୁ ଏଇ ଶ୍ଲୋକଟି କୁହାଯାଉଛି, ତସ୍ୟୋଷା ନାମ ଦୋହିତା, ତାଙ୍କର କନ୍ୟା ଦୋହିତା, ତାଙ୍କର ନାମ ହେଉଛି ଉଷା। ତସ୍ୟ ଉଷା ନାମ ଦୋହିତା ସ୍ୱପ୍ନେ ପ୍ରାଦୁମ୍ ନିନାରତିମ୍, ପ୍ରାଦ୍ୟୁମ୍ନଙ୍କର ପୁତ୍ର ହେଉଛନ୍ତି ପ୍ରାଦୁମ୍ନ୍ୟ ବା ପ୍ରାଦୁମ୍ନ ଅନିରୁଦ୍ଧ, ପ୍ରଦ୍ୟୁମ୍ନଙ୍କ ପୁତ୍ର ହେଉଛି ଅନିରୁଦ୍ଧ। ଏମାନେ ସବୁ ଭଗବାନଙ୍କର ଚତୁର୍ଭୁଜ, ବାସୁଦେବ ଶଙ୍କର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ, ଏମାନେ ହେଉଛି ଚତୁର୍ଭୁଜ। ଏବଂ ଭଗବାନ ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ଯେଉଁ ଆସିଛନ୍ତି ସେ ଚତୁର୍ଭୁଜ ଆସିଛନ୍ତି। ପ୍ରଦ୍ୟୁମ୍ନ ଅନିରୁଦ୍ଧ ହେଉଛନ୍ତି ଇଏ ଶତ୍ରୁଘ୍ନ, ଅନିରୁଦ୍ଧ ଇଏ ଅନିରୁଦ୍ଧ ହେଉଛନ୍ତି ପ୍ରଦ୍ୟୁମ୍ନଙ୍କର ପୁତ୍ର ପ୍ରାଦ୍ୟୁମ୍ନ। ତାଙ୍କ ସହିତ ସ୍ୱପ୍ନେ ପ୍ରାଦୁମ୍ ନିନାରତିମ୍, ସ୍ୱପ୍ନରେ ଆମେ ବହୁତ କଥା ଦେଖୁଛେ, ସ୍ୱପ୍ନ ଭାଙ୍ଗିଗଲେ ସେଇଟା ଆଉ ସତ୍ୟ ହେଉଛି କି, କେତେଟା ସତ୍ୟ ହେଇପାରେ, କିନ୍ତୁ ପ୍ରାୟ ସେଇଟା ସ୍ୱପ୍ନ, ତାର ମୂଲ୍ୟ କିଛି ନାହିଁ। କିନ୍ତୁ ଇଏ ସ୍ୱପ୍ନ ଦେଖିଲେ, ସ୍ୱପ୍ନରେ ପ୍ରଦ୍ୟୁମ୍ନଙ୍କ ସହିତ ସେ ସଙ୍ଗ କରିଛି ରତିମ୍, ଦେଖିଲେ ସେଇଟା ଭଗବାନ ବ୍ୟବସ୍ଥା, ଏଇ ଲୀଳା ଚାଲିବ, ଏଇଟା ଲୀଳା ପୁରୁଷୋତ୍ତମ। ପ୍ରଦ୍ୟୁମ୍ନ ରତି କରିଛନ୍ତି ବୋଲି ବା ରତି ସୁଖ ପ୍ରାପ୍ତ ହେଉଛନ୍ତି ବୋଲି ଦେଖିଲେ ସ୍ୱପ୍ନରେ, ପ୍ରଦ୍ୟୁମ୍ନ ନା ରତି, ପ୍ରଦ୍ୟୁମ୍ନ କହିଲେ ଅନିରୁଦ୍ଧ, ଆମ ପ୍ରଦ୍ୟୁମ୍ନ ବାବୁ ଅଛନ୍ତି ଏଠି, ପ୍ରଦ୍ୟୁମ୍ନ କହିଲେ ତାଙ୍କ ପୁତ୍ର, ପ୍ରଦ୍ୟୁମ୍ନଙ୍କ ପୁତ୍ର ହେଉଛନ୍ତି ଅନିରୁଦ୍ଧ, ତାଙ୍କ ସହିତ ରତି କ୍ରୀଡ଼ା ପ୍ରାପ୍ତ ହେଇଛନ୍ତି ବୋଲି ସ୍ୱପ୍ନରେ ଦେଖିଲେ। ତେଣୁ ଏଇଟା ଦେଖିଲେ କନ୍ୟା ଲବତ କାନ୍ତେ ନ, କନ୍ୟା କହିଲେ ଉଷା, ସେ ତାଙ୍କର କାନ୍ତ ସହିତ ପ୍ରାପ୍ତ ହେଲେ, ଏଇଟାକୁ ସ୍ୱପ୍ନରେ ଦେଖିଲେ। କନ୍ୟା ଲବତ କାନ୍ତେ ନ ପ୍ରାଗୃଷ୍ଟ ସୁତେନ ସା, ପ୍ରାଗୃଷ୍ଟ ପ୍ରାଗ ଅଦୃଷ୍ଟ ସୁତେନ ସା, ତା ପୂର୍ବରୁ ତାଙ୍କୁ ଦେଖିନଥିଲେ କି ଶୁଣିନଥିଲେ ତାଙ୍କ ବିଷୟରେ, ଅନିରୁଦ୍ଧଙ୍କ ବିଷୟରେ ତାଙ୍କୁ ଦେଖିନଥିଲେ। ଯଦିଓ ଭଗବାନଙ୍କର ଦ୍ୱାରା ଲୀଳା ଚାଲିଛି, କିନ୍ତୁ ଏମାନେ ଅସୁର, ଏମାନେ ଭଗବାନଙ୍କ ଲୀଳା କାହିଁକି ଶୁଣିବେ, ଅସୁର ବାଣ ଅସୁର ସେ କାହିଁକି ଭଗବାନଙ୍କ କଥା ଆଲୋଚନା କରିବେ, ସେ ସବୁ ଅସୁରମାନଙ୍କ କଥା ଆଲୋଚନା କରିବେ। ବହୁତ ଯେମିତି ଆମେ ବର୍ତ୍ତମାନ ଦେଖୁଛେ ବର୍ତ୍ତମାନର ୱାର୍ଲଡ଼ରେ, ବର୍ତ୍ତମାନର ପୃଥିବୀରେ କେତେ ପ୍ରକାର ଆଲୋଚନା ଚାଲିଛି, ଭଗବାନଙ୍କ ଆଲୋଚନା କେତେ ଜଣ କରୁଛନ୍ତି, କେତେ ଜଣ ଜାଣୁଛନ୍ତି ଭଗବାନଙ୍କ କ'ଣ ହେଉଛି, କ'ଣ ଲୀଳା କ'ଣ ହେଲା ସବୁ ଜିନିଷ କେତେ ଜଣ ଜାଣୁଛନ୍ତି। ଯେଉଁମାନେ ଭକ୍ତ ସେସବୁ ଆଲୋଚନା, ଭକ୍ତଙ୍କର ସେସବୁ ଜାଣନ୍ତିନି କ'ଣ ହେଲା ପୃଥିବୀରେ, କ'ଣ ହେଲା ଘଟଣା। ଯେମିତି ଆମର ଗୋଟେ କଥା ରହିଛି, କ'ଣ ତାଙ୍କ ନାଁ, ସେ ଯଦି ବଂଶୀ ବଜାଉଥିଲେ କ'ଣ ଫ୍ଲୁଟ୍ ନା କ'ଣ ବଜାଉଥିଲେ, ସିଏ ଗୀତାହାର ବଜାଉଥିଲେ, ଇଟା ରୋମ୍ ଜଳିଗଲାଣି କିନ୍ତୁ ସିଏ ତାଙ୍କର ଗୀତାରରେ ମଗ୍ନ ହୋଇକି ରହିଛନ୍ତି, ଗୋଟେ ରହିଛି ନା ଏଇଟା, ଜାଣିପାରନ୍ତି ନା ଭକ୍ତ ଜାଣି, ଅବଶ୍ୟ ଭକ୍ତ ସବୁକିଛି ଜ୍ଞାନ ପ୍ରାପ୍ତ ହୁଅନ୍ତି କିନ୍ତୁ ସେଥିରେ ମୁଣ୍ଡ ପୁରାନ୍ତି ନାହିଁ। ଯେମିତି ଆମେ କହିବା ବର୍ତ୍ତମାନ ଯେଉଁ ରହିଛି କ'ଣ, ଏ ଯେଉଁ ରହିଛି କରୋନା, କରୋନାର ଆତଙ୍କ ସାରା ପୃଥିବୀବାସୀମାନଙ୍କ ପାଇଁ ଆସିଯାଇଛି, ସେମାନେ ସମସ୍ତେ ତ୍ରସ୍ତ ହେଇକି ରହିଛନ୍ତି, କିନ୍ତୁ ଭଗବାନ ଭକ୍ତଙ୍କର ସେସବୁ ନାହିଁ ଚିନ୍ତା, ଭଗବାନଙ୍କ ଉପରେ ଭରସା ରହିଛି। ତେଣୁ ସେଇଭଳି ଭାବ, ତେଣୁ ଭଗବାନ ଭକ୍ତ କେବଳ ଭଗବାନ ବିଷୟରେ ଆଲୋଚନା, ତା ମର୍ଚ୍ଚିତ ମଗତ ପ୍ରାଣ ବୋଧୟନ୍ତ ପରସ୍ପରମ କଥୟନ୍ତସ୍ତ ମାଙ୍ଗିତ୍ୟ ତୁଷ୍ୟନ୍ତି ଚ ରମନ୍ତି ଚ, ଯେଉଁମାନଙ୍କ ହୃଦୟରେ ଭଗବାନ ରହିଛନ୍ତି ତାଙ୍କ ପ୍ରାଣ ଭଗବାନ ପାଇଁ ରହିଛି, ସେମାନଙ୍କର ଏକମାତ୍ର କର୍ତ୍ତବ୍ୟ ହେଉଛି ତାଙ୍କ ବିଷୟରେ ଆଲୋଚନା କରନ୍ତି। ମର୍ଚ୍ଚିତ ମଗତ ପ୍ରାଣ ବୋଧୟନ୍ତ ପରସ୍ପରମ, ଯେତେବେଳେ ଦେଖାଯିବେ ଦୁଇ ଜଣ ଭକ୍ତଙ୍କର ଆଲୋଚନା ହେବ ଭଗବାନ ବିଷୟରେ ଆଲୋଚନା ହେବ, ସେମାନେ କହିବେ ନାହିଁ ନା ନା ଏଇ ବର୍ତ୍ତମାନ ବହୁତ ପରିସ୍ଥିତି ଆସିଯାଇଛି, ଇଏ କ'ଣ କରୋନା ଆସିଯାଇଛି, ଆଲୋଚନା ହେବ ନାହିଁ, ବୋଧହନ୍ତ ପରସ୍ପର କଥାହନ୍ତ ସମାଙ୍ଗ ନିତ୍ୟ, ସବୁବେଳେ ପାଇଁ ଭଗବାନ ବିଷୟରେ ଚାଲିଥିବ, ତୁଷ୍ୟନ୍ତି ଚ ରମନ୍ତି ଚ, ସେଇଥିରେ ସେମାନେ ସନ୍ତୁଷ୍ଟ ପ୍ରାପ୍ତ ହୁଅନ୍ତି ଏବଂ ଆନନ୍ଦ ପ୍ରାପ୍ତ ହୁଅନ୍ତି ଭଗବାନ କଥାରେ। ଏଭଳି ରହିଛି ଭଗବାନଙ୍କର କଥାରେ, ଯେଉଁ କଥା ଅମୃତ, ଭଗବାନ କଥା ହେଉଛି ଅମୃତ, ଅମୃତକୁ ସେମାନେ ଆସ୍ୱାଦନ କରନ୍ତି। ଏ ବିଷ ତ ରହିଛି, ଭୌତିକ ଜଗତରେ ବିଷ ରହିଛି ଏବଂ ଅମୃତ ରହିଛି, କିନ୍ତୁ ଆମର ଯେମିତି ହଂସ କୁହାଯାଏ, ହଂସର ଏଭଳି ଶକ୍ତି ଭଗବାନ ଦେଇଛନ୍ତି ଯେ ସିଏ କ'ଣ କ୍ଷୀରରୁ କ୍ଷୀର ଯେଉଁ ରହିଛି ସେ ଜଳକୁ ତ୍ୟାଗ କରି କେବଳ କ୍ଷୀରଟିକୁ ନେଇଯିବ। ତେଣୁ ଏଇ ଭୌତିକ ଜଗତରେ ସବୁ ରହିଛି। ଭାଗବତ ଗୋଟେ ଶ୍ଳୋକ ଅଛନ୍ତି, ପ୍ରଭୁପାଦ ମହାରାଜ କହିଛନ୍ତି, ମ୍ୟାଟେରିଆଲ ଲାଇଫ୍ ଇଜ୍ ଡେସ୍କ୍ରାଇବ୍ଡ ହିୟର୍ ଇନ୍ ଦିସ୍ ଭର୍ସ ଇନ୍ ଏ ସର୍ଟ ସେଲ୍ ଇନ୍ ନଟ୍ ସେଲ୍। ବହୁତ ସଂକ୍ଷେପରେ ଏ ଭୌତିକ ଜଗତର ସ୍ତରକୁ ବର୍ଣ୍ଣନା କରାଯାଇଛି। କ'ଣ ସେଇଟା ଭାଗବତ ଆରମ୍ଭରେ ଦ୍ୱିତୀୟ ସ୍କନ୍ଦରେ ପ୍ରଥମ ଅଧ୍ୟାୟରେ ଏଇଟା ସୁଖଦେବ ଗୋସ୍ୱାମୀ କହୁଛନ୍ତି, ନିଦ୍ରୟାତେନାକ୍ତବ୍ୟବାୟନ ଚବାବୟ ଦିବାଚାର୍ତ୍ତେ ହରାଜନ୍ କୁଟୁମ୍ବ ଭରଣୀ ନବା ଦେହାପତ୍ୟ କଳତ୍ରାଦିଷୁ ଆତ୍ମସୈନ୍ୟସୁ ଅସତ୍ସୁ ଅପି ତେଷାଂ ପ୍ରମୋଦ ନିଧନ ପଶ୍ଚନ ଅପି ନ ପଶ୍ୟନ୍ତି। ଦେଖିକି ମଧ୍ୟ ସେ ଦେଖିପାରନ୍ତି ନାହାନ୍ତି, ପ୍ରମୋଦ ତ ପାଗଳ ଅବସ୍ଥାରେ ରହିଛନ୍ତି। ତାଙ୍କର କିଭଳି ଭାବରେ ଜୀବନଯାପନ କରୁଛନ୍ତି ସେମାନେ, ନା ନିଦ୍ରୟା ହରିୟତ ନକ୍ତମ୍, ରାତ୍ରି ନିଦ୍ରାରେ ଚାଲିଯାଉଛି, ବ୍ୟବହାର ଚବାବୟ ବା ସ୍ତ୍ରୀ ସଙ୍ଗରେ ଚାଲିଯାଉଛି, ଏବଂ ଦିବା ଚାର୍ଟେ ହାରାଜନ, ଯେବେ ଦିବସ ହେବ ସେତେବେଳେ କେଉଁଠୁ ଅର୍ଥର ଯୋଗାଡ଼ କରିବା, ଦିବା ଚାର୍ଟେ ହାରାଜନ କୁଟୁମ୍ବ ଭରଣୀ ନେବା ବା କେମିତି କୁଟୁମ୍ବ ପାଳନ କରିବା, ଏଇଭଳି ଭାବେ ଚାଲିଯାଉଛି। ଦେହାପତ୍ୟ କଳତ୍ରାଦିଷୁ, ତାଙ୍କର ଶରୀର, ତାଙ୍କର ଅପତ୍ୟ ବା ପିଲାମାନେ କଳତ୍ର ବା ସ୍ତ୍ରୀ ବା ଆଦିଷୁ କହିଲେ, ଆଉ ଯେତେ ସବୁ ରହିଛନ୍ତି ବନ୍ଧୁ ଭାବନ୍ତ ଭିତରେ ସବୁ ରହିଛନ୍ତି, ଦେହାପତ୍ୟ କଳ ଆତ୍ମ ସେମାନେ ଭାବନ୍ତି ଏ ମୋତେ ରକ୍ଷା କରିବେ, ଆତ୍ମସୈନ୍ୟସୁ ଅସତ୍ସୁ ଅପି, ଯଦିଓ ତାଙ୍କର ନିଧନ ହୋଇଯାଉଛି ମୃତ୍ୟୁବରଣ କରୁଛନ୍ତି, ତଥାପି ସେ ଭାବୁଛନ୍ତି ମୋତେ ରକ୍ଷା କରିବେ, ତେଷାଂ ପ୍ରମୋଦ ନିଧନ ପଶ୍ୟନ୍ ଅପି ନ ପଶ୍ୟତି। ଏଭଳି ଭାବରେ ସେମାନଙ୍କର ନିଧନ ଦେଖିକିରି ମଧ୍ୟ ସେମାନେ ଦେଖିପାରୁନାହାନ୍ତି, ପ୍ରସନ୍ନ ବି ନ ପଶ୍ୟତି। ପ୍ରଭୁପାଦ ମହାରାଜ ଏ ଶ୍ଳୋକର ଭାଷାରେ କହୁଛନ୍ତି, ଦି ମ୍ୟାଟେରିଆଲ ୱାର୍ଲଡ ଡେସ୍କ୍ରାଇବ୍ ଇନ୍ ଦିସ୍ ଇନ୍ ଏ ନଟ୍ ସେଲ୍, ଭୌତିକ ଜଗତର କଥାକୁ ଏଇଭଳି ଭାବରେ ବର୍ଣ୍ଣନା କରାଯାଇଛି। ଲୋକମାନେ ଏଇଭଳି ଭାବରେ ଅଧିକାଂଶ ଶତକଡ଼ା ଅନୁସାରେ ଭାବ ଲୋକ ଏଇଭଳି ଭାବରେ ତାଙ୍କ ଜୀବନ ଚାଲିଯାଉଛି, ଏଇଟାକୁ ମନ ଦୁଃଖରେ କହୁଛନ୍ତି ସୁଖଦେବ ଗୋସ୍ୱାମୀ, ବହୁତ ମନ ଦୁଃଖରେ କହୁଛନ୍ତି। ଲୋକମାନେ ଏତେ ଉନ୍ନତ ସ୍ତର ପ୍ରାପ୍ତ ହେଲେ କିନ୍ତୁ ସେ ଜୀବନଟାକୁ, ତାଙ୍କ ମନୁଷ୍ୟ ଜୀବନଟାକୁ ସଦୁପଯୋଗ କରିପାରିଲେ ନାହିଁ, ନଷ୍ଟ କରିଦେଲେ। ସେଇଥିପାଇଁ ବୈଷ୍ଣବ ଚାଚାର୍ଯ୍ୟମାନେ ଏଇ ସଙ୍ଗୀତଟି ଗାନ କରନ୍ତି, ହରି ହରି ବିଫଲେ ଜନମ ଗୋଆଇନୁ, ହରି ହରି ଆମ ଗୋଆଇନୁ, ମନୁଷ୍ୟ ଜନ୍ମ ପାୟା ରାଧା କୃଷ୍ଣ ନା ଭଜିଆ, ମନୁଷ୍ୟ ଜନ୍ମ ପାୟା ମନୁଷ୍ୟ ଜନ୍ମ ପାୟା ରାଧା କୃଷ୍ଣ ନା ଭଜିଆ, ମନୁଷ୍ୟ ଜାନିଆ ଶୁନିଆ ବିଷ ଖାଇନୁ, ଜାନିଆ ଶୁନିଆ ବିଷ ଖାଇନୁ, ହରି ହରି ବିଫଲେ ଜନମ ଗୋଆଇନୁ, ହରି ହରି ବିଫଲେ ଜନମ ଗୋଆଇନୁ, ଗୋଲୋକେର ପ୍ରେମ ଧନ ହରିନାମ ସଂକୀର୍ତ୍ତନ, ଗୋଲୋକେର ପ୍ରେମ ଧନ ହରିନା କୀର୍ତ୍ତନ, ରତିନା ଜନ୍ମିଲ କେନେ ତା, ରତିନା ଜନ୍ମିଲ କେନେ ସଂସାର ବିଷାନଳେ ଦିବାନି ସିହିଆ ଜଳେ, ସଂସାର ବିଷାନଳେ ଯୋଡ଼ାଇ ତେନା କହିନୁ ପା, ଯୋଡ଼ାଇ ତେନା କହିନୁ ହରି ହରି ବିଫଲେ ଜନମ ଗୋଆଇନୁ, ବିଫଲେ ଜନମ ଗୋଆଇନୁ। ମହାଜନମାନେ ଆଉ ବୈଷ୍ଣବମାନେ ସେମାନେ ଜାଣନ୍ତି କେମିତି ଲୋକମାନେ ତାଙ୍କ ଜନ୍ମ ଜୀବନଟାକୁ ନଷ୍ଟ କରିଦେଉଛନ୍ତି, ବିଫଲେ ଜନ୍ମ ଗୋଆଇନୁ, ମନୁଷ୍ୟ ଜନ୍ମ ପାଇଲୁ ଭଗବାନ ଭଜନ କଲୁ ନାହିଁ, ଜାନିଆ ଶୁନିଆ ବିଷ ଖାଇନୁ, ଜାଣିଶୁଣିକିରି ବିଷ ଖାଉଛୁ। ଆଉ ସେ ସମୟ ରାଧାକୃଷ୍ଣ ସେ ମହାରାଜ ଏଇଟା ବହୁତ ସୁନ୍ଦର ଭାବରେ କହନ୍ତି, ସେ ଲେଖା ହେଇଛି ବିଷ ବି ଲେଖା ହେଇଛି, ପଏଜନ୍ ଲେଖା ହେଇଛି, ଏବଂ ତଥାପି ସେ ଦେଖିକିରି ମଧ୍ୟ ସେଠି ପାନ କରୁ, ଏବଂ ସେଠି ବହୁତ ଲୋକ ହେ ସେଇଟା ବିଷ
କିନ୍ତୁ ତଥାପି ସେ ଖାଉଛି, ଜାନିଆ ଶୁଣିଆ ବିଷ ଖାଇନି, ହରି ହରି ବିଫଲେ ଜନ୍ମ ଗୁହାଇନି, ଗୋଲୋକେର ପ୍ରେମ ଧନ ହରିନାମ ସଂକୀର୍ତ୍ତନ, ତୁମର ସେଥିରେ ରତି ଆସିଲା ନାହିଁ, ସଂସାର ବିଷା ନଳେ ଏ ବିଷରେ ସବୁବେଳେ ଛଟପଟ ହେଉଛେ, ଦିବାହାନି ସିଂହ ଭିଆ ଜଳେ ଦିନରେ ରାତିରେ ସବୁବେଳେ କ'ଣ ସେମାନେ ତାପିତ ହେଉଛନ୍ତି, ବହୁତ କଷ୍ଟପ୍ରାପ୍ତ ହେଉଛନ୍ତି, କିନ୍ତୁ ଏଥିରୁ କେମିତି ଉଦ୍ଧାର ପାଇବେ ସେ ଜାଣିପାରୁନାହାନ୍ତି, ନା କହିନ ଉପାୟ। ଏଇଭଳି ଭାବରେ ବୈଷ୍ଣବ ଆଚାର୍ଯ୍ୟମାନେ ଏସବୁ କହିଛନ୍ତି। ନରୋତ୍ତମ ଦାସ ବହୁତ ସୁନ୍ଦର ସୁନ୍ଦର ଗାନ କରିଛନ୍ତି, ସଙ୍ଗୀତ ରଚନା କରିଛନ୍ତି। ତେଣୁ ଏ ମନୁଷ୍ୟ ଜନ୍ମ ଆମକୁ ଗୋଟେ ସୁଯୋଗ ପ୍ରଦାନ କରିଛନ୍ତି ଭଗବାନ ତାଙ୍କ ଧାମକୁ ଯିବା ପାଇଁ। ଏ ଭୌତିକ ଜଗତରେ ଏ ଯେଉଁ କରୋନା ଇତ୍ୟାଦି ବିଭିନ୍ନ ପ୍ରକାର ରହିଛି, ତୀର୍ଥାପରେ ଦଗ୍ଧୀଭୂତ ହେଉଛନ୍ତି, ତେଣୁ ସେଥିରୁ ଉଦ୍ଧାର ପାଇବା ପାଇଁ ଭଗବାନ ବ୍ୟବସ୍ଥା କରିଛନ୍ତି, କିନ୍ତୁ ଆମେ ଜାଣିନାହୁଁ ସେ ବ୍ୟବସ୍ଥା। ସେମାନେ ତ ଚିନ୍ତା କରିପାରୁନାହାନ୍ତି ଆଉ ଗୋଟେ ଜଗତ ରହିଛି ବୋଲି, ଏସବୁ କଥା କ'ଣ ଏତେ କହିବା। ତେଣୁ ଇଏ ଯେଉଁ ରହିଛନ୍ତି, ଆମର କହିବାର ଉଦ୍ଦେଶ୍ୟ ଥିଲା ଏଇଭଳି ଭାବରେ ବାଣାସୁରର ରହିଛି ଯେଉଁ ରହିଛି ତାଙ୍କର ସଭାରେ, ଏଇ ବିଷୟରେ ଆଲୋଚନା ଭଗବାନ କଥା ଆଲୋଚନା ହୁଏ ନାହିଁ, ପ୍ରାଗ ଦୁଷ୍ଟ ସୁତେନ ସା, ଏଇଥିରୁ ଜଣାପଡ଼ୁଛି ବହୁତ କଥା, ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ। ଏଇ ଗୋଟିଏ ଯେଉଁ ପ୍ରାଗ ଦୁଷ୍ଟ ସୁତେନ, ଏ ଗୋଟିଏ ଶବ୍ଦ କହିଦେଲେ ସନ୍ଧି କରିକିରି ରହିଲେ ସେଇଟା ଜଣାପଡ଼ୁଛି ଯେ ଉଷା ଭଗବାନ ବିଷୟରେ ଜାଣିନଥିଲା, ଭଗବାନ ବିଷୟରେ ଜାଣି ପ୍ରାଗ ଅଦୃଷ୍ଟ ପୂର୍ବରୁ ଦେଖିନଥିଲା, ଭଗବାନ ସେଠି କିଛି ଯାଇନାହାନ୍ତି ବା ଲୀଳା କରିନାହାନ୍ତି ଦେଖିନାହାନ୍ତି ବା ଶ୍ରୁତେନ ସା ଶୁଣିନଥିଲେ ମଧ୍ୟ, ଏଇଭଳି ଭାବରେ ଗୋଟେ ରହିଛି ଭଗବାନ, ଭଗବାନ ସେଠି ରହିଥିଲେ, ଭଗବାନ ଲୀଳା ଚାଲିଛି ସେତେବେଳକୁ ପାଖାପାଖି ଅନେକ ଭଗବାନଙ୍କୁ ଭଗବାନଙ୍କ ପୁତ୍ର ହୋଇକି ତାଙ୍କ ପୁତ୍ର ହୋଇଗଲେଣି ଏବଂ ସିଏ ମଧ୍ୟ ଯୁବକ ଅବସ୍ଥା ଆସିଗଲେଣି, ତାହା ମାନେ 50-60 ବର୍ଷ କି ଭଗବାନ 29 ବର୍ଷ ବିବାହ କରିଥିଲେ, କିନ୍ତୁ ଏତେ ବର୍ଷ ଚାଲିଗଲାଣି ଭଗବାନ ଲୀଳା ହୋଇକରି, ବୃନ୍ଦାବନ ଲୀଳା ସରିଗଲାଣି, ମଥୁରା ଲୀଳା ସରିଗଲାଣି, ଦ୍ୱାରକା ଲୀଳା ମଧ୍ୟ ଅଧା ହୋଇଗଲାଣି, କିନ୍ତୁ ତଥାପି ଏ ଉଷା ଶୁଣିନଥିଲେ ତାଙ୍କ ବିଷୟରେ, ଏଇଭଳି ଜଣେ ରହିଛନ୍ତି କୃଷ୍ଣ ରହିଛନ୍ତି ତାଙ୍କର ପୁତ୍ର ରହିଛନ୍ତି ତାଙ୍କର ପୁତ୍ର ରହିଛନ୍ତି ତାଙ୍କ ବିଷୟରେ ଶୁଣିନଥିଲେ, ପ୍ରାଗ ଦୁଷ୍ଟ ସୁତେନ ସା, ଏଇ ଗୋଟିଏ ଶବ୍ଦରୁ ଏଇଭଳି କଥା ସବୁ ଜଣା ପଡ଼ିବ, ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ। ତେଣୁ ସେ ଯେଉଁ ସ୍ୱପ୍ନରେ ଦେଖିଲେ ଗୋଟେ ଯୁବକ ସହିତ ସଙ୍ଗ କରୁଛନ୍ତି ରତି କରୁଛନ୍ତି, ଏଇଟାକୁ ସ୍ୱପ୍ନରେ ଦେଖିଲେ, କିନ୍ତୁ ସେ ଯୁବକ ଜଣକ କିଏ ତା ପୂର୍ବରୁ ଦେଖିନଥିଲେ ବା ଶୁଣିନଥିଲେ ତାଙ୍କୁ, ଏଭଳି ଭଗବାନ ଲୀଳା, ଏଭଳି ଅଦ୍ଭୁତ ଲୀଳା ଭଗବାନଙ୍କର। ତ ସା କହିଲେ ସେ ଉଷା, ସା ପ୍ରାଗ ଦୁଷ୍ଟ ସୁତେନ ସା, ଏଇଭଳି ଏଇସବୁ ଲୀଳାଟାକୁ ବିସ୍ତାର ଭାବରେ ବିଷ୍ଣୁ ପୁରାଣ ଏବଂ ହରିବଂଶରେ ବର୍ଣ୍ଣନା କରାଯାଇଛି। ତେଣୁ ଯେତେବେଳେ ଦେଖିଲେ ରାତି ସ୍ୱପ୍ନରେ ଦେଖିଲେ, ସ୍ୱପ୍ନରେ ଦେଖିକରି ସେ ବିଚଳିତ ହୋଇ ପଡ଼ିଲେ, ତାଙ୍କ ସ୍ୱପ୍ନ ଯେତେବେଳେ ଭାଙ୍ଗିଗଲା, ତାଙ୍କର ଯେଉଁ ସ୍ୱପ୍ନର ସୁନ୍ଦର ବ୍ୟକ୍ତିକୁ ରହିଛନ୍ତି ସୁନ୍ଦର ଯୁବକ ବିଷୟରେ ଚିନ୍ତା କରିକି ସେ ବିଚଳିତ ହୋଇପାରିଲେ। ତାପରେ କୁହାଯିବ ତାଙ୍କର ଯେଉଁ ସେବିକାମାନେ ଥିଲେ, ତାଙ୍କ ଭିତରେ ଜଣେ ଥିଲେ ଜଣେ ଯୋଗିନୀ, ସିଏ ଚିତ୍ରଲେଖା, ସୁନ୍ଦର ସୁନ୍ଦର ଚିତ୍ର ଲେଖିପାରିବେ, ସେ ଚିତ୍ରଲେଖା ଚିତ୍ରଲେଖା ସିଏ ଜଣେ ଯୋଗିନୀ, ଏ ଅନ୍ୟ ପୁରାଣମାନଙ୍କର ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ଏଇଟା କାହିଁକି ହେଲା, ଏ ଲୀଳାଟି ଆମେ ଖାଲି ସଂକ୍ଷେପରେ କହିଦେବା ଯେ ଭଗବାନଙ୍କର ହରିବଂଶରେ ଏସବୁ ଲୀଳା ବିସ୍ତାର ଭାବରେ ବର୍ଣ୍ଣନା କରାଯାଏ, ଶିବଜୀଙ୍କର ବିଭିନ୍ନ ସ୍ଥାନରେ ସବୁ ବିଭିନ୍ନ ପ୍ରକାର ଲୀଳା କରନ୍ତି। ଏଇଭଳି ଭାବରେ ଥରେ ଶିବ ପାର୍ବତୀଙ୍କର ମିଳନକୁ ଦେଖିଦେଲେ ଉଷା, ଉଷା ଯେତେବେଳେ ଦେଖିଥିଲେ ତାଙ୍କର ମଧ୍ୟ ଇଚ୍ଛା ହେଲା, ସେ ମଧ୍ୟ ଏଇଭଳି ଭାବରେ ଜଣେ ଯୁବକ ସହିତ ମିଳିତ ହେବେ ଏଇଭଳି ଭାବରେ ଚିନ୍ତା କରୁଥିଲେ। ଦେଖିଥିଲେ ଯେତେବେଳେ ପାର୍ବତୀ ଦେବୀ ତାଙ୍କୁ କହିଲେ, ଆଶୀର୍ବାଦ ଦେଲେ, ଇଏ ତ ଶିବ ପାର୍ବତୀଙ୍କର ପୁତ୍ର କନ୍ୟା ଏମାନେ ସବୁ ରହିଛନ୍ତି ଆଉ କ'ଣ, ଶିବ ସେଇଠି ରହିଛନ୍ତି ଏବଂ ଶିବ ମଧ୍ୟ କହିଛନ୍ତି ପାର୍ବତୀକୁ, ଇଏ ତୁମର ପୁତ୍ର, ବାଣ ହେଉଛି ତୁମ ପୁତ୍ର, ଯେତେବେଳୁ ତାଙ୍କୁ ନାତୁଣୀ, ଏଇଭଳି ଭାବରେ ତାଙ୍କର ଅତି ପ୍ରିୟ, ଶିବଜୀଙ୍କର ଅତି ପ୍ରିୟ ସେମାନେ। ତେଣୁ ଇଏ କହିଲେ, ପାର୍ବତୀ କହିଲେ, ତୁମେ ମଧ୍ୟ ଏଇଭଳି ଭାବେ ତୁମର ସଙ୍ଗମ ହେବ, ଏଇଭଳି ଭାବେ କହିଥିଲେ ପାର୍ବତୀ ଦେବୀ, ଆଶୀର୍ବାଦ ଦେଇଥିଲେ ଏ ଭଗବାନ ଲୀଳା ଅନୁଷ୍ଠିତ ହେବ, ଯେଉଁ ଅସମ୍ଭବକୁ ସମ୍ଭବ କରିପାରିବେ ଇଏ ହେଉଛନ୍ତି ଭଗବାନ। ତେଣୁ ଏଇଭଳି ଭାବରେ ସ୍ୱପ୍ନ ଦେଖିଲେ, ଏ ଜଣେ ଯୋଗିନୀ ଯିଏ ଏ ରହିଛନ୍ତି, ଇଏ ହେଉଛନ୍ତି ଚିତ୍ରଲେଖା, ବହୁତ ସୁନ୍ଦର ସୁନ୍ଦର ଚିତ୍ର ଆଙ୍କିପାରିବେ, ଏତେ ତାଙ୍କ ଶକ୍ତି ରହିଛି, ଏଭଳି ଭାବରେ ଶକ୍ତି ରହିଛି ଜୀବମାନଙ୍କୁ ଆମେ ଚିନ୍ତା କରିପାରିବା ନାହିଁ, ସେ ଯୋଗିନୀ ସେ ତାଙ୍କର ଯୋଗଶକ୍ତି ରହିଛି, ଯୋଗଶକ୍ତି ବଳରେ ସେ ଜାଣିପାରିଲେ ଏଭଳି ରହିଛି ଏଭଳି ରହିଛି କରିକି ସବୁ ଚିତ୍ର ଆଙ୍କିବେ। ସିଏ ସ୍ୱପ୍ନରେ କ'ଣ ଦେଖିଥିଲେ ଇଏ ଏତେ ଜାଣିପାରିବେ ନାହିଁ କିଏ ସେ କାହାକୁ ଦେଖିଥିଲେ, କିନ୍ତୁ ଯେତେ ସୁନ୍ଦର ଅଛନ୍ତି ଯୁବକ ଅଛନ୍ତି ତାଙ୍କର ସବୁ ଚିତ୍ରକୁ ଆଙ୍କିଲେ ଚିତ୍ରଲେଖା। ଖାଲି ମନୁଷ୍ୟମାନଙ୍କର ନୁହଁ, ହଁ ଦେବତାମାନଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଲୋକମାନଙ୍କର ଯେତେ ତ୍ରିଲୋକରେ ବିଶ୍ୱରେ ଯେତେ ସବୁ ସୁନ୍ଦର ବ୍ୟକ୍ତି ରହିଛନ୍ତି ତାଙ୍କର ସବୁ ଚିତ୍ର ଆଙ୍କିଲେ। ଚିତ୍ର ଆଙ୍କିକରି ଦେଖେଇଦେଲେ, ତାଙ୍କୁ ଦେଖେଇଦେଲେ ସେ ଦେଖୁଛନ୍ତି, ବହୁତ ସୁନ୍ଦର ସୁନ୍ଦର ଯୁବକ ସବୁ ରହିଛନ୍ତି। ହଁ ଏଇଭଳି ଭାବରେ ଆଣିସାରିକରି ଗୋଟେ ପରେ ଗୋଟେ ଦେଖିକରି ଆସିଲେ ଦ୍ୱାରକା, ଦ୍ୱାରକା ଲୀଳା। ଦ୍ୱାରକା ଲୀଳାରେ ଭଗବାନ ଲୀଳା ଚାଲିଛି। ସେହି ସମୟରେ ଭଗବାନଙ୍କ ପିତା ହେଉଛନ୍ତି ଭଗବାନ କୃଷ୍ଣ, ଏ ଅନିରୁଦ୍ଧଙ୍କ ପିତା ହେଉଛନ୍ତି ପ୍ରଦ୍ୟୁମ୍ନ, ପ୍ରଦ୍ୟୁମ୍ନଙ୍କ ପିତା ହେଉଛନ୍ତି କୃଷ୍ଣ, କୃଷ୍ଣଙ୍କର ପିତା ହେଉଛନ୍ତି ବସୁଦେବ, ବସୁଦେବଙ୍କ ପିତା ହେଉଛନ୍ତି ସୁରସେନ। ଏଇଭଳି ଭାବରେ ସୁରସେନଙ୍କ ଠାରୁ ସିଏ ଚିତ୍ର ଆଙ୍କିବା ଆରମ୍ଭ କରିଦେଇଛନ୍ତି। ସୁରସେନ ମଧ୍ୟ ବୃଦ୍ଧ ହୋଇନଥିଲେ, ସିଏ ମଧ୍ୟ ବହୁତ ବଡ଼ ଯୁବକ ରହିଥିଲେ, ବହୁତ ସୁନ୍ଦର ଯୁବକ। ତେଣୁ ଏଇଭଳି ଭାବରେ ଦେଖି ଦେଖି ଯେତେବେଳେ ଆସିଲେ ପ୍ରଦ୍ୟୁମ୍ନଙ୍କୁ ଯେତେବେଳେ ଦେଖିଲେ କହିଲେ ଆଙ୍କରି ଭଳିଆ, ତାପରେ ଅନିରୁଦ୍ଧଙ୍କୁ ଚିତ୍ର ଦେଖିଲେ କହିଲେ ହଁ ଏଇ ବ୍ୟକ୍ତି। ତେଣୁ ଚିତ୍ରଲେଖା ଯିବେ ତାଙ୍କୁ ଦ୍ୱାରକାରୁ ହରଣ କରିବେ, ଏବେ ଶକ୍ତି ରହିଛି ଭଗବାନ ଲୀଳା ଏଇଭଳି ରହିଛି। ଭଗବାନ ଲୀଳା ଆଦରେ ମୋତେ ବହୁତ ଶିକ୍ଷା ରହିଛି। ଯାହା ହଉ ଆମର ଆଜି ସଣ୍ଡେ ପାଇଁ ଆମେ ଟିକେ ଅଧିକା ସମୟ କହିବା ପାଇଁ ସୁଯୋଗ ପାଇଲେ ଭଗବାନ ବର୍ତ୍ତମାନ ଅନୁରୁଦ୍ଧ ଯୁବକ ବର୍ଷ ଧରନ୍ତୁ, ଯୁବକ ବର୍ଷ ଧରନ୍ତୁ, ଯୁବକ ବର୍ଷ ଧରିବା ଆମେ କ'ଣ ଭଗବାନ 135 ଇୟର୍ସ ଲୀଳା କରି 128 ବର୍ଷ ଲୀଳା କରିଥିଲେ ସମୁଦାୟ, 11 ବର୍ଷ ଲୀଳା କଲେ ବୃନ୍ଦାବନରେ, 18 ବର୍ଷ ଲୀଳା କଲେ ମଥୁରାରେ, ଆଉ 100 ବର୍ଷ ପାଖାପାଖି ଲୀଳା କଲେ ଭାଗବତ 81 ଷଷ୍ଠ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଦେବତାମାନେ ଯାଇକି ଭଗବାନ ସ୍ତୁତି କରିଛନ୍ତି, ଏ ପ୍ରଭୁ ଆପଣ 125 ବର୍ଷରୁ ଉର୍ଦ୍ଧ ଲୀଳା କରିଛନ୍ତି, ଆପଣ ଆମେ ଯେଉଁଥିପାଇଁ ପ୍ରାର୍ଥନା କରିଥିଲୁ ଆପଣ ଆମର ସବୁ କାମନା ପୂରଣ କରିଛନ୍ତି, ଆପଣ ଚାହିଁଲେ ଆପଣ ଲୀଳାକୁ ସାଙ୍ଗ କରିପାରିବେ। ଏଇଭଳି ଭାବେ ପ୍ରାର୍ଥନା 116 ଅଧ୍ୟାୟରେ ଶିଶୁକୁଟି ଅଛନ୍ତି, 128 ବର୍ଷ ବୋଲି କୁହାଯାଏ, ଆଚାର୍ଯ୍ୟମାନେ କୁହନ୍ତି 125 ବର୍ଷ 128। ଏଇଭଳି ଭାବେ ଭଗବାନ ପ୍ରତି ବ୍ରହ୍ମାଙ୍କ ପ୍ରତି ଦିନରେ 125 ବର୍ଷ କାଳ ଲୀଳା କରନ୍ତି, ଲୀଳା ପୁରୁଷୋତ୍ତମ ସେ ଅନେକ ସେମାନେ ଡାକିଥିଲେ ନା, ମୁଁ ଆପଣଙ୍କୁ ଡାକିବି ପ୍ରଦ୍ୟୁମ୍ନ ପ୍ରଭୁ ଟିକେ ଆସିକି ଆମର କାମ ଟିକେ କରିଦେବେ, ଏଇଟା ଆମେ କରିଦେଲେ ଆମେ କହିବା ଧନ୍ୟବାଦ ଦେବୁ ପ୍ରଭୁ, ଆପଣ ବହୁତ ଆମକୁ ଉପକାର କଲେ ଆଉ ଆପଣ ଆମ କାମ କରିଦେଇଛନ୍ତି, ବହୁତ ଧନ୍ୟବାଦ ଆପଣଙ୍କୁ। ଭଗବାନ ଲୀଳା, ଭଗବାନ ଲୀଳା ପ୍ରତି ବ୍ରହ୍ମାଣ୍ଡରେ ଚାଲିଛି, ନିତ୍ୟ ଲୀଳା ଭଗବାନଙ୍କର। ଯେମିତି ସୂର୍ଯ୍ୟ, ସୂର୍ଯ୍ୟ ବର୍ତ୍ତମାନ 10 ବାଜିବ, ତାପରେ ଆଉ କେଉଁଠି 10 ହେବ, ଭଗବାନ ଲୀଳା ଚାଲିଛି ସବୁଆଡ଼େ, ନିତ୍ୟ ଲୀଳା। ତେଣୁ ଏଇ ଲୀଳା ଏଠି ସାରିଲା ପରେ ଆଉ ଗୋଟେ ଲୀଳା କେଉଁଠି କେଉଁ ଲୋକ କରିବେ, ବର୍ତ୍ତମାନ କେଉଁଠି ଲୀଳା ଚାଲିଥିବ, ଦ୍ୱାରକା ଲୀଳା କେଉଁଠି ଚାଲିଥିବ, କେଉଁଠି ଭଗବାନଙ୍କର ଜନ୍ମ ଲୀଳା ଚାଲିଥିବ, କେଉଁଠି ଭଗବାନଙ୍କର କ'ଣ ବିବାହ ଲୀଳା ଚାଲିଥିବ, କେଉଁଠି ପ୍ରଦ୍ୟୁମ୍ନଙ୍କର ଲୀଳା ଚାଲିଥିବ, କେଉଁଠି ଅନିରୁଦ୍ଧଙ୍କ ଲୀଳା ଚାଲିଥିବ, କେଉଁଠି ଆଜି ବର୍ତ୍ତମାନ ମଧ୍ୟ କେଉଁଠି ଉଷା, ଏଇ ଲୀଳାଟିକୁ ଦେଖୁଥିବେ ସ୍ୱପ୍ନରେ, କେଉଁଠି ଦେଖୁଥିବେ, ଏ ସେଥିପାଇଁ ନିତ୍ୟ ଲୀଳା ଭଗବାନ ଲୀଳାକୁ ନିତ୍ୟ ଲୀଳା ବୋଲି କୁହାଯାଏ, କାରଣ ସବୁ ସମୟରେ ଏଇ ଲୀଳାଟି ଚାଲିଛି। ବ୍ରହ୍ମାଣ୍ଡ ଅନେକ ବିଶ୍ୱ ବ୍ରହ୍ମାଣ୍ଡ ରହିଛି, ସବୁଠି ଚାଲିଛି। ତେଣୁ ଭଗବାନ ଯେତେବେଳେ ଆସନ୍ତି 128 ବର୍ଷ ଲୀଳା କରନ୍ତି। ଭଗବାନ ଯେଉଁ ଆସିବାର ନିୟମ ରହିଛି କ'ଣ, ଭଗବାନ ଯେଉଁ ଆସନ୍ତି ବ୍ରହ୍ମାଙ୍କର ଗୋଟେ ଦିନରେ ଥରେ ଆସନ୍ତି, ବ୍ରହ୍ମାଙ୍କର ଗୋଟେ ଦିନରେ 14 ମନୁ ଆସନ୍ତି, ପ୍ରତି ମନୁଙ୍କର ତାଙ୍କର ଶାସନ ସମୟ ହେଉଛି କେତେ ନା 71 ଦିବ୍ୟ ଯୁଗ, ତେଣୁ ସପ୍ତମନୁଙ୍କର 28 ଦ୍ୱାପରରେ ଭଗବାନ ଆସିକରି ପାଖାପାଖି 125 ବର୍ଷ କାଳ ଲୀଳା କରନ୍ତି। ତାପରେ ପୁଣି ବ୍ରହ୍ମାଙ୍କର ଯେତେବେଳେ ନେକ୍ସଟ ଡେ ଆସିଯିବ ସେତେବେଳେ ପୁଣି ଥରେ ଭଗବାନ ଆସିବ ଲୀଳା। ଏଇଭଳି ଭାବରେ ବ୍ରହ୍ମାଙ୍କର 50 ବର୍ଷ ହୋଇଗଲାଣି, କିନ୍ତୁ ଲୀଳା ଏଇଭଳି ଭାବେ ଚାଲିଛି, ନିତ୍ୟ ଲୀଳା ସବୁଠି ଚାଲିଛି ଭଗବାନ ଲୀଳା। ଦେବତାମାନେ ପ୍ରାର୍ଥନା କଲେ, ଡାକିଥିଲେ ନା, ଯାଇକି 10 ସ୍କନ୍ଦ ପ୍ରଥମ ଅଧ୍ୟାୟ ବର୍ଣ୍ଣନା କରାଯାଇଛି, ସ୍ତୁତି କରିଥିଲେ ପ୍ରଭୁ, ଭୂମିର ଭାର ଭୂମି ନିଜେ ଆସିଲେ, ଭୂମିଦେବୀ ଆସିଥିଲେ। ତେଣୁ ସେମାନେ ଯାଇକିରି ଭଗବାନ ପ୍ରାର୍ଥନା କରିଥିଲେ, ପ୍ରଭୁ ଆମକୁ ବାହାରକୁ ଉତ୍ତରଣ ଇଏ କରନ୍ତୁ, ବାହାରକୁ ଅପନୋଦନ କରନ୍ତୁ। ତେଣୁ ଭଗବାନ ଆସିଲେ, ଭଗବାନ ଆସି ବାହାର ଅପନୋଦନ କରିଦେବେ। ମହାଭାରତ ଯୁଦ୍ଧ ପରେ ଆଉ କୌଣସି ଭଗବାନ ଯୁଦ୍ଧ କରିନାହାନ୍ତି, ମହାଭାରତ ଯୁଦ୍ଧ ପର୍ଯ୍ୟନ୍ତ ବହୁତ ଯୁଦ୍ଧ କରିଥିଲେ, ଯେତେ ସବୁ ଅସୁରମାନେ ଥିଲେ ସମସ୍ତେ ହତ୍ୟା କରିଛନ୍ତି ଭଗବାନ। ଜରାସନ୍ତା ପୂର୍ବରୁ ହେଲା ନା, ଭଗବାନ ଯଦି ଯୁଧିଷ୍ଠିର ମହାରାଜ ଭାଗବତ ଦଶମ ସ୍କନ୍ଧ 71-72 ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି, ଭଗବାନ ଦ୍ୱାରକା ଲୀଳା ଚାଲିଥିଲା ବେଳେ ସବୁ ଗୋଟେ ଥର କ'ଣ ହେଇଛି ନା, ଜରାସନ୍ଧ 20,800 ରାଜାକୁ ବନ୍ଦୀ କରି ରଖିଥିଲା ତାଙ୍କୁ ହତ୍ୟା କରିବା ପାଇଁ ବଳି ଦେଇକରି। ସେ ଆହୁରି ଅଧିକ ଏଭଳି ପୃଥିବୀର ସବୁ ରାଜାମାନେ ଜରାସନ୍ଧ ଅଧୀନରେ ରହିଥିଲେ। ପ୍ରତିବର୍ଷ ସେ ଆଣିକି ଆସୁଥିଲା କେତେ ଅକ୍ଷୁଳି ସୈନ୍ୟ ଆଣିକି ଆସୁଥିଲା ନା, 40,300 ସୈନ୍ୟ ଆଣିକି ଆସୁଥିଲା। ପୃଥିବୀର ସମସ୍ତ ରାଜାମାନେ ଦେଉଥିଲେ ସୈନ୍ୟମାନଙ୍କୁ, ଏତେ ଶକ୍ତି ଥିଲା। 23,000 50,30,000 ପାଖାପାଖି ଆସିବ। ତେଣୁ ଏ ଯେଉଁ ରହିଛନ୍ତି ଜରାସନ୍ଧ ଏତେ ଶକ୍ତିଶାଳୀ ଥିଲା। ତେଣୁ ସେ ରାଜାମାନେ ଭଗବାନ ପାଖକୁ, ଦ୍ୱାରକା ଲୀଳାରେ ଭଗବାନ ଯେତେବେଳେ ଲୀଳା ଚାଲୁଥିଲା ସେହି ସମୟରେ ତାଙ୍କର ଜଣେ ପଠେଇଥିଲେ, ଜଣେ କ'ଣ ମେସେଞ୍ଜରକୁ ପଠେଇଥିଲେ, ପ୍ରଭୁ ଆମକୁ ଉଦ୍ଧାର କରନ୍ତୁ। ତେଣୁ ଏଇ କଥା ଯେତେବେଳେ ଦ୍ୱାରକା ସଭାରେ ଏଇ କଥା ଆଲୋଚନା କୁହାଗଲା, କ'ଣ ଯାଦବମାନେ କହିଲେ ଯିବା ଆମେ ବର୍ତ୍ତମାନ ଯୁଦ୍ଧ କରିବା, ଜରାସନ୍ଧ ବିରୁଦ୍ଧରେ ଯୁଦ୍ଧ କରିବା। ଏବଂ ସେହି ସମୟରେ ଏପଟେ ଭଗବାନ ଯୁଧିଷ୍ଠିର ମହାରାଜଙ୍କର ଇନ୍ଦ୍ରପ୍ରସ୍ଥ ଲୀଳା ଚାଲିଛି, ଯୁଧିଷ୍ଠିର ଭଗବାନ ନାରଦ ମୁନି ସ୍ୱୟଂ ଆସି ପହଞ୍ଚିଗଲେ। ନାରଦ ମୁନି ଆସି କହିଲେ ପ୍ରଭୁ ଆପଣ ଯୁଧିଷ୍ଠିର ମହାରାଜ ନିମନ୍ତ୍ରଣ କରୁଛନ୍ତି, ସେ ଗୋଟେ କରିବେ ରାଜସ୍ୱ ଯଜ୍ଞ କରିବେ, ଆପଣଙ୍କୁ ନିମନ୍ତ୍ରଣ କରିଛନ୍ତି। ତେଣୁ ଏକ ସମୟରେ ଦୁଇଟି କଥା ଆସିଗଲା, କ'ଣ କରିବେ ଭଗବାନ, ସିଏ କ'ଣ କରିବେ। ତେଣୁ ସେ ଡାକିଲେ ତାଙ୍କର ଯେଉଁ ରହିଛନ୍ତି ମିନିଷ୍ଟର ଯେଉଁ ରହିଛନ୍ତି ଆମର ଉଦ୍ଧବ, ଉଦ୍ଧବଙ୍କୁ ଡାକିଲି, ଉଦ୍ଧବ ବର୍ତ୍ତମାନ ମୁଁ କ'ଣ କରିବି, ମୋର କ'ଣ କର୍ତ୍ତବ୍ୟ, ଏଇଭଳି ଭାବେ ପଚାରିଲେ। ତେଣୁ ଉଦ୍ଧବ ତାଙ୍କୁ ବୁଦ୍ଧି ଦେଲେ, ବୁଦ୍ଧି ସତମ ବୋଲି କୁହାଯାଇଛି ନା, ଉଦ୍ଧବ ହେଉଛି ତାଙ୍କର ବୁଦ୍ଧି ବହୁତ ଉନ୍ନତ ବୁଦ୍ଧି, କିନ୍ତୁ ଭଗବାନ ଠାରୁ କ'ଣ ଅଧିକା, କିନ୍ତୁ ଭଗବାନଙ୍କର ଲୀଳା। ତେଣୁ ଉଦ୍ଧବ କହିଲେ ଆପଣ ପ୍ରଭୁ ଆପଣ ତ ସବୁ ଜାଣନ୍ତି, କିନ୍ତୁ ତଥାପି ଯେତେବେଳେ ମୋତେ ପଚାରୁଛନ୍ତି ମୁଁ କହିବି, ଆପଣ ଯାଆନ୍ତୁ ବର୍ତ୍ତମାନ ଇନ୍ଦ୍ରପ୍ରସ୍ଥ ଯାଆନ୍ତୁ, ସେଇଠି ଭୀମ ଏବଂ ଅର୍ଜୁନଙ୍କୁ ନେଇକରି ଆପଣ ଯିବେ। ଜରାସନ୍ଧ, ଏଇ ଯେଉଁ ଜରାସନ୍ଧ ହେଉଛି କ'ଣ, ସେ ତାଙ୍କ ସ୍ଥାନ ହେଉଛି ବିହାର, ମଗଧ, ମଗଧ ବିହାର, ସେଇଠିକି ଯିବେ, ତା ସହିତ ଯୁଦ୍ଧ କରିବେ। ତାକୁ ପରାସ୍ତ କଲା ପରେ, ପରାସ୍ତ କ'ଣ ହତ୍ୟା କରିବେ, ଭୀମ ହତ୍ୟା କରିବେ ତାଙ୍କୁ, ତାପରେ ଯୁଧିଷ୍ଠିର ମହାରାଜ ରାଜସ୍ୱ ଯଜ୍ଞ କରିବେ। ତେଣୁ ତାହା ପୂର୍ବରୁ ଅନେକ ଭଗବାନ ଯୁଦ୍ଧ କରିଛନ୍ତି, ସମସ୍ତଙ୍କୁ ହତ୍ୟା କରିଛନ୍ତି। 23 ଅକ୍ଷୁଣୀ ସୈନ୍ୟ ଆଣିକି ଆସୁଥିଲା ଜରାସନ୍ଧ, ପ୍ରତିବର୍ଷ 50,30,000 ସୈନ୍ୟଙ୍କୁ ଆଣିକି ଆସୁଥିଲେ, ଭଗବାନ ସମସ୍ତଙ୍କୁ ହତ୍ୟା କରୁଥିଲେ, ଯେତେ ପୃଥିବୀର ବାହାର ଥିଲା ସବୁକୁ କରିଦେଲେ, ବିନାଶ କରିଦେଲେ, ଭଗବାନ ଆସନ୍ତି ସେଇଥିପାଇଁ, ଏବଂ ତାଙ୍କର ଭକ୍ତମାନଙ୍କ ଦ୍ୱାରା ମଧ୍ୟ ବିନାଶ କଲେ। ତେଣୁ ମହାଭାରତ ଯୁଦ୍ଧ ପରେ ଭଗବାନ ଆଉ କୌଣସି ଯୁଦ୍ଧ କରିନାହାନ୍ତି। ତେଣୁ ଏ ଏକାଦଶ ସ୍କନ୍ଧ 6 ଅଧ୍ୟାୟରେ ବର୍ଣ୍ଣନା କରି ଦେବତାମାନେ କହିଲେ ପ୍ରଭୁ ଆପଣ ପୃଥିବୀର ବାହାରକୁ ଅପହରଣ କରିଛନ୍ତି, ବର୍ତ୍ତମାନ ଆପଣ ଚାହିଁଲେ ଆପଣ ଲୀଳା ସାହାନ୍ତୁ, ଆପଣଙ୍କ ଇଚ୍ଛା, ଆପଣ ଏଇଠି ରହନ୍ତୁ, ଆମେ କିଛି କହିବାର ନାହିଁ, କିନ୍ତୁ ଆପଣ ଯିବା ବେଳେ ଆମର ରାଜ୍ୟ ଦେଇକି ଆମର ସ୍ଥାନ ଦେଇକି ଯିବେ। ବ୍ରହ୍ମଲୋକ ଇନ୍ଦ୍ର କହିଲେ ମୋର ସ୍ୱର୍ଗ ଲୋକ ଦେଇ ଆସିବେ, ଅନ୍ୟମାନେ ରୁଦ୍ର କହିଲେ ମୋର ରୁଦ୍ର ଲୋକ ଦେଇ ଆସିବେ, ପ୍ରାର୍ଥନା କଲେ। ଏ ଉନ୍ନତ ଲୋକ ସବୁ ରହିଛି, ଭଗବାନ ଯିବେ ଏଇଭଳି ଭାବରେ ଯିବେ ନା, ଯିବେ ସେମାନେ ପ୍ରାର୍ଥନା କଲେ, ଆପଣ ଯଦି କଲାବେଳେ ଆମର ଟିକେ ଆମ ଲୋକ ଟିକେ ପାଦ ଦେଇକି ଆସିବେ। କିନ୍ତୁ ଭଗବାନ ଯେତେବେଳେ ଗଲେ କେହି ଦେଖିପାରିଲେ ନାହିଁ, ଅବଶ୍ୟ କେତେ ଜଣ ଦେଖିଲେ ଭଗବାନ ଲୀଳା ଏଭଳି ଭାବରେ। ଭଗବାନ କେଉଁଟା ଅର୍ଜୁନକୁ ଡକା ହେଇଥିଲା ନା, ଭଗବାନ ଦାରୁକା ହାତରେ ମେସେଜ ଦେଇଥିଲେ ଅର୍ଜୁନକୁ ଡାକ ବୋଲି, ଅର୍ଜୁନ ଆସିଥିଲେ, ଅର୍ଜୁନ ପାଇଁ ମେସେଜ ସବୁ ରହିଥିଲା। ଏ କଥା ପ୍ରଥମ ସ୍କନ୍ଧ 15 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, 14 ଅଧ୍ୟାୟରେ ବର୍ଣ୍ଣନା କରେ। ଯୁଧିଷ୍ଠିର ମହାରାଜ ଦେଖିଲେ ସବୁ ବିଭିନ୍ନ ପ୍ରକାର ଅପଶକୁନ ଦେଖିଲେ, ଭଗବାନ ଯେତେବେଳେ ଚାଲିଗଲେ ସମସ୍ତଙ୍କର ଶୋକ ଆସିଗଲା, ସମସ୍ତେ କ୍ରନ୍ଦନ କଲେ, ଏମିତିକି ଦେବତାମାନେ ମଧ୍ୟ କ୍ରନ୍ଦନ କଲେ। ଯୁଧିଷ୍ଠିର ମହାରାଜ ପ୍ରଥମ ସ୍କନ୍ଧ 14 ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି, ସବୁ ଜାଣିପାରିଲେ ଭଗବାନ ଚାଲିଯିବେ, ସବୁ ଜାଣିପାରିଲେ। ଯେମିତି ମହାପ୍ରଭୁ ଚାଲିଯିବା ପୂର୍ବରୁ ଇଏ ହରିଦାସ ଠାକୁର ଜାଣିପାରିଲେ, ପୂର୍ବରୁ ଜାଣିପାରିଲେ, ସେହିଭଳି ଭାବରେ ଉଦ୍ଧବ ମଧ୍ୟ ଜାଣିପାରିଲେ ଭଗବାନ ଚାଲିଯିବେ ତାଙ୍କ ଲୀଳା। ସେଥିପାଇଁ ସେ ଯାଇ ଭଗବାନ କଥା ଶୁଣିଲେ, ସିଏ ଭଗବାନ କଥା ଭାଗବତ କ'ଣ 11 ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଦ୍ୱିତୀୟ ଅଧ୍ୟାୟରେ ଉଦ୍ଧବ ଯାଇକରି ପ୍ରାର୍ଥନା କରିବେ, ଭଗବାନ ତାଙ୍କୁ କହିଲେ ତୁମେ ପଳା ଏଠିକି ରହିବ, ତୁମେ ସେ ଯାଅ ଏଠିକି ବଦ୍ରିକାଶ୍ରମ ଯାଇକରି ସେଇଠି ତୁମେ ମୋର କଥାକୁ ପ୍ରଚାର କରିବ, କିନ୍ତୁ ସେ ଗଲେ ନାହିଁ, ଭଗବାନ କଥାକୁ ମାନିଲେ ନାହିଁ, କାରଣ ସେ ଜାଣିଲେ ଭଗବାନ ତାଙ୍କ ଲୀଳା ସାଙ୍ଗ କରିବେ। ଲୀଳା ସାଙ୍ଗ କରିବା ପୂର୍ବରୁ ଯାଦବମାନଙ୍କୁ ଧ୍ୱଂସ କଲେ, ଯାଦବମାନଙ୍କ ଭିତରେ ଗଣ୍ଡଗୋଳ ହେଇକି ସବୁ ମୃତ୍ୟୁବରଣ କଲେ, ଏସବୁ ଲୀଳା ସବୁ ରହିଛି। ଇଏ ହେଉଛି କ'ଣ, ଇଏ ହେଉଛି ମାୟାମୟ ଲୀଳା, ଏଇଟାକୁ ଆମେ ବୁଝିପାରିବା ନାହିଁ। ମାୟାମୟ ଲୀଳା। ତେଣୁ ଉଦ୍ଧବ ଭଗବାନ ପ୍ରାର୍ଥନା କଲେ, ଭଗବାନ ତାଙ୍କୁ ଜ୍ଞାନ ଦେଲେ, ଉଦ୍ଧବଙ୍କୁ ଏବଂ ଆମର ଯେଉଁ ରହିଛନ୍ତି ମୈତ୍ରୀ ମୁନିକୁ ଜ୍ଞାନ ଦେଲେ। ଏ ମୈତ୍ରୀ ମୁନି କ'ଣ ଜ୍ଞାନ ଦେଇଛନ୍ତି ସେ ମିଦୁର ଯାଇକି ଶୁଣିଲେ ତାଙ୍କଠୁ। ଏ ଭାଗବତ ତୃତୀୟ ସ୍କନ୍ଦ ଏବଂ ଚତୁର୍ଥ ସ୍କନ୍ଦରେ ବର୍ଣ୍ଣନା କରାଯାଇଛି ଭାଗବତମର ଯେଉଁ କ୍ରମକୁ ବୁଝିବା ବଡ଼ କଷ୍ଟ, ଏଭଳି ଭାବରେ ସବୁ ରହିଛି। ତେଣୁ ଏସବୁ ରହିଛି, ଏଇଟା କରିଥିଲେ। ତେଣୁ ଆମ କଥାକୁ ବିଶ୍ରାମ ପୂର୍ବରୁ ଦୁଇ ମିନିଟ୍ ଆମେ ଭଗବାନଙ୍କର ନାମ କୀର୍ତ୍ତନ କରିବା। ଭଗବାନଙ୍କ ଭୋଗ ସରିଯାଇଛି, ଆମେ ତା'ର ପ୍ରସାଦ ପାଇବା।